ରୂପା ପ୍ରଥମରେ ହେଲା କଣ ଆମର ଉତ୍ସାହ ପ୍ରପତ୍ତି ବୁଦ୍ଧିମତା ସଙ୍ଗେ କୃଷ୍ଣ ଆମ ସେମାନଙ୍କ ପ୍ରୟାସ ହିଁ ଉତ୍ସାହ ଆଉ ଭଗବତ ଦର୍ଶନ କରିବାକୁ ହେଲେ ବୈକୁଣ୍ଠ ଭାବ କରିବାକୁ ହେଲେ ଏହି ସୁଯୋଗ ଗ୍ରହଣ କରିବାକୁ ହେବ ଉତ୍ସାହ ସହିତ ଭଗବତ ଭଜନ କରିବାକୁ ହେବ ଯେଉଁଠି ଉତ୍ସାହ ସେଠାରେ ସଫଳତା ତ ଏଇ ଶ୍ଳୋକରେ ପ୍ରଭୁ ତାଙ୍କ ଆତ୍ମଚରେ ଆଉ କହୁଛନ୍ତି ଶୁଦ୍ଧଭକ୍ତି ଅନୁକୂଳ ଛଅଟି ପ୍ରଧାନ ନିୟମ ବିଧି ଅଛି ଯଥା ସେବା କାର୍ଯ୍ୟରେ ବା ଭକ୍ତି ଆଚରଣରେ ଉତ୍ସାହ ପ୍ରଥମ କଣ ହେଲା ଉତ୍ସାହ ମାନେ କଣ ସେବା କାର୍ଯ୍ୟରେ ବା ଭକ୍ତି ଆଚରଣରେ ଉତ୍ସାହ ଯେହେତୁ ସେବା କାର୍ଯ୍ୟରେ ଭକ୍ତି ଆଚରଣରେ ଉତ୍ସାହ ଚାହୁଁଛି ଗୋଟିଏ ତ ଦ୍ୱିତୀୟ ହେଉଛି କଣ ଦୃଢ ବିଶ୍ୱାସ ସହକାରେ ପ୍ରୟାସ ନିଶ୍ଚୟ ଉତ୍ସାହ ପରେ ନିଶ୍ଚୟ ନିଶ୍ଚୟ ହେଉଛି ଦୃଢ ବିଶ୍ୱାସ ସହକାରେ ପ୍ରୟାସ ଦୃଢ ବିଶ୍ୱାସ ସହକାରେ ତ ଗୋଟିଏ ଗୋଟିଏ ଆଲୋଚନା କରିକରି ଯିବା ଯେମିତି ପ୍ରୟାସ ବହୁତ ଚେଷ୍ଟା କରିବା ପ୍ରଭୁଙ୍କ କଥା ଅନୁସାରେ ଯେ ଦୃଢ ବିଶ୍ୱାସ ସହକାରେ ପ୍ରୟାସ କରିବା ଦୃଢ ବିଶ୍ୱାସ ଯେମିତି ମା ଯଶୋଦାଙ୍କର ଦାମବନ୍ଧନ ଲୀଳା ଆମେ ଶ୍ରବଣ କରୁଛନ୍ତି ଦାମବନ୍ଧନ ଲୀଳାରେ ଭଗବାନ ଶ୍ରୀକୃଷ୍ଣ ଧରା ଦଉନାହାନ୍ତି ମା ଯଶୋଦା ଗୋଡ଼ଉଛନ୍ତି ଧରିବା ପାଇଁ କୃଷ୍ଣ ବନ୍ଧା ଦଉନାହାନ୍ତି ମା ସାରା ଦିନ ଚେଷ୍ଟା କରୁଛନ୍ତି କେତେ ଦୌଡ଼ି ନେଇ ବାନ୍ଧିଲେଣି ଏଇ ଯୋଉ ଚେଷ୍ଟା ପ୍ରଚଣ୍ଡ ପ୍ରୟାସ ଚେଷ୍ଟା ପ୍ରୟାସ ହେଲେ ଯାଇକି କୃପା ମିଳିବ ନହେଲେ ମିଳିବନି ସେଭଳି ଫାଷ୍ଟ ଆମେ ଯୋଉ ଆଲୋଚନା କରୁଛନ୍ତି କଣ ଉତ୍ସାହ ଏ ଉତ୍ସାହରେ କୁହାଯାଉଛି କଣ ଯେ ଆମର ଉତ୍ସାହ ବାସ୍ତବିକ କଣ ନାହିଁ ସମସ୍ତଙ୍କର ଉତ୍ସାହ ନାହିଁ ଅଛି ନା ନାହିଁ ଉତ୍ସାହ ଆମର ଉତ୍ସାହ ଅଛି କୋଉଥିରେ ଉତ୍ସାହ ଅଛି ଗୋଟେ ପିଲା ଯେମିତି ପାଠ ପଢୁଛି ତାକୁ ଭଲ ଚାକିରି ପାଇବା ପାଇଁ ହେଲେ ସେ ଯେମିତି ପୁରା ଉଠିକି ପ୍ରଚଣ୍ଡ ଚେଷ୍ଟା କରୁଛି ପଢିବା ପାଇଁ ଖୁବ ଉତ୍ସାହ ପଢିବା ପାଇଁ
ଯେମିତି ପ୍ରତି କ୍ଷେତ୍ରରେ ଲାଇନ୍ ପଳେଇଲା ନା
ତ ସେଇଭଳି ଉତ୍ସାହ ଆମର ସମସ୍ତଙ୍କର ସବୁ କ୍ଷେତ୍ରରେ ଅଛି ଚାକିରି ଡ୍ୟୁଟି ବାଲା ଚାହୁଁଛି ମୁଁ ଚାକିରି ନ କରିବି ତାର ସେଥିପାଇଁ କେମିତି ଚାକିରି ପାଇବ ତା ପାଇଁ ତାର ଉତ୍ସାହ ଅଛି କମ ବେଶୀ ଜୀବନରେ ଆମର ସମସ୍ତଙ୍କର ସବୁ କିଛି ନା କିଛି କ୍ଷେତ୍ରରେ ଉତ୍ସାହ ରହିଛି କିନ୍ତୁ ଭକ୍ତିରେ ଉତ୍ସାହ ଭୌତିକ ବସ୍ତୁରେ ଉତ୍ସାହ ଭୌତିକ ଜଗତରୁ କିଛି ପାଇବା ପାଇଁ ଆମର ସମସ୍ତଙ୍କର ଉତ୍ସାହ ରହୁଛି ସେଇଭଳିଆ ଉତ୍ସାହ ଆଧ୍ୟାତ୍ମିକ ଜଗତରୁ ରହିବା ଦରକାର ଭଗବାନଙ୍କୁ ପାଇବା ପାଇଁ ସେ ଉତ୍ସାହ ଚାକିରି ପାଇବା ପାଇଁ ଯେମିତି ଉତ୍ସାହ ଦରମା ମିଳିଲା ଦିନ ଯେଉଁଭଳିଆ ଉତ୍ସାହ ରେଜଲ୍ଟ ବାହାରିଲା ଦିନ ଯେମିତି ଉତ୍ସାହ ତ ଠିକ ସେଇଭଳିଆ ଭଗବାନଙ୍କ ଭକ୍ତିରେ ଭଗବତ ସେବାରେ ସେଇଭଳିଆ ଉତ୍ସାହ ରହିବା ସେ ଭକ୍ତିରେ କୁହାଯିବ ଉତ୍ସାହ ନିରୁତ୍ସାହିତ ନିରୁତ୍ସାହ ବି ମନରେ ସମସ୍ତଙ୍କର ବେଳେବେଳେ ଆସେ ଆସେନି ନିରୁତ୍ସାହୀ ଆସେ କିନ୍ତୁ ବେଳେବେଳେ କେହି ଯଦି ଆମକୁ ନିରୁତ୍ସାହ କରିଦିଏ ଯେମିତି ଭକ୍ତି କ୍ଷେତ୍ରରେ କିଏ କହୁଛି କଣ ମିଳିବ ଯେ କିଏ ଜଣେ ଭକ୍ତି ଆରମ୍ଭ କରୁଛି କଣ ମିଳିବ ହରିକୃଷ୍ଣ କରି କେତେ ଲୋକ କଣ ହେଇଗଲେଣି ତମର ଆଉ ତୁ ତ ହରିକୃଷ୍ଣ କରୁଛି ତୁ କଣ କରିବୁନି ମୁଁ ବି ତ ମରିବି ତୁ ତୁ ହରିକୃଷ୍ଣ କଲେ ତୁ ବି ମରିବୁ ମୁଁ ମରିବି ଆଉ ହରିକୃଷ୍ଣ କରିବି ତୋର କଣ ହବ ଲୋକ କହୁଛନ୍ତି ନା ସେ ଲୋକ ଜାଣିନି ଯେ ହରିକୃଷ୍ଣ କହିକି ମଲା ହରେକୃଷ୍ଣ କରିକି ମଲେ କଣ ହବ ଭଗବାନ କଣ ଉପମା ଦେଇଛି ନେଇଥିଲେ ଲୋକ ଜଗତ ଲୋକ ଶିଖଉଛନ୍ତି ନା ଭଗବାନ କହୁଛନ୍ତି ଠିକ ସିଏ ମରିବ ଆମେ ବି ମରିବା କିନ୍ତୁ ସିଏ ମରିବ ବିଲେଇ ତା ଛୁଆ ଭଳିଆ ଭକ୍ତ ଯିଏ ହରିକୃଷ୍ଣ କରୁଛି ଭକ୍ତି କରୁଛନ୍ତି ସେମାନେ ବିଲେଇ ତା ଛୁଆକୁ ନେଲା ଭଳିଆ ବିଲେଇ ପାଟିରେ ଯେମିତି ତା ଛୁଆ ଯାଉଛି ଏମିତି ସେଭଳିଆ ଅନୁଭବ କରିବ ଆଉ ମୂଷା ବିଲେଇ ଯେତେବେଳେ ମୂଷାକୁ ନେଇଯାଉଛି ଯିଏ ହରିକୃଷ୍ଣ କରୁନି କି ଭଗବାନ ଭକ୍ତି କରୁନି ସେମାନେ ମୂଷା ଛୁଆ ମୂଷା ଭଳିଆ ବିଲେଇ ପାଟିରେ ଯିବ ଦୁଇ ଜଣ ଦେଖିବାକୁ ହେବା କିନ୍ତୁ ସମାନ ନୁହଁ ସେଠି ନିରୁତ୍ସାହିତ ବାହାର ଲୋକ ବହୁତ କରନ୍ତି ବହୁତ କିଛି କ୍ଷେତ୍ରରେ କାରଣ ସାଧାରଣ ଲୋକ ଯାହା ଇଏ ଯଦି ଗୋଟେ ଅଲଗା ଦେଖେଇଲା ଲୋକ ତାଙ୍କୁ କିଛି କ୍ରିଟିସାଇଜ୍ କରିବେନି କ୍ରିଟିସାଇଜ୍ ଟା କମନ୍ ଜିନିଷ ଜଗତ ସେଇଟା ହଉଛି ନିରୁତ୍ସାହିତ ଆମ ମନକୁ ଭାଗିବ ଆମେ ତିଲକ କରି କୁଆଡେ ଚାଲିଯା ଲୋକ ତ ଏତେ ବଡ଼ ଯାଇକି ତିଲକ କରି ବାହାରି ଦେଖେଇଲାଣି ଚିଲିକି ତାହାରି ପଳାଉଛି କେତେ ପ୍ରକାର ନିରୁତ୍ସାହ ମୂଳକ କଥା କହିବେନି ସେଇଥିପାଇଁ ଭକ୍ତି ଠାକୁର କହୁଛନ୍ତି କଣ ନରସିଂହ ଦାସ ପରେର କଥା ଯିବା ଯାଏ ଆସେ ମିଛେ ଡାକା ତୁମି ପିଓ ନା କେତେ ମାକେ କବେ କି କଥା କହିବେ ସେ କଥା ଭାବିଲେ ଆର କି ଚଲିବେ ପରର କଥାରେ କଣ ଯାଏ ଅଛି ନିରୁତ୍ସାହିତ ଲୋକ ଦେବେ ଦେଖେଇବେ ବହୁତ ନିରୁତ୍ସାହିତ ଆସିବ ପର କଥାରେ କିଛି ଯାଏ ନାହିଁ ଆସେ ନାହିଁ କଣ ମଲାବେଳେ ସେ ମୋ ସାଥିରେ ଯିବୁ କି ଯେ ତା କଥାରେ ପଡ଼ିବ ସିଏ ମୋତେ ପୋଷିବ କି ପର କଥାରେ କଣ ଅଛି ସବୁ ଦିଗରୁ ସମସ୍ତଙ୍କର ନିରୁତ୍ସାହିତ ସମାଜରେ ଆମର ଆସିବ କାହିଁକି ଆସିବ ନାଇଁ ସମାଜଟା ହଉଛି ଏଭଳିଆ ପ୍ରତିକୂଳ ସ୍ଥିତି ଏଠି ସମସ୍ତେ ଏଭଳିଆ ସେଥିପାଇଁ ଆମକୁ କଣ ଆସିବ ନା ନିରୁତ୍ସାହିତ ପ୍ରତି କ୍ଷେତ୍ରରେ ଆସିବ ପ୍ରତି ପଦକ୍ଷେପରେ ନିରୁତ୍ସାହିତ ଆସିବନି ଆପଣ ପିଲା ପାଠ ପଢୁଛି ସ୍କୁଲ ଗଲେ ନିରୁତ୍ସାହ ଦେବେ ଚାକିରି କରୁଛନ୍ତି କେତେ ପ୍ରକାର ଆପଣ ଭକ୍ତିରେ ବାଧା ଆସିଲା ବେଳେ କେତେ ପ୍ରକାର ନିରୁତ୍ସାହିତ ଆସିବ ଘରେ ଯିଏ ବି ଭକ୍ତି କରୁଛି ସାମାଜିକ ଲୋକଙ୍କ ଦ୍ଵାରା ନିରୁତ୍ସାହିତ ଆସିବ ସବୁ କ୍ଷେତ୍ରରେ ବନ୍ଧୁ ବାନ୍ଧବ କୁଟୁମ୍ବ ନିଜ ପରିବାର ବର୍ଗଙ୍କ ଦ୍ଵାରା ଯଦି ସ୍ୱାମୀ ଭକ୍ତି କରୁଛି ସ୍ତ୍ରୀ ବାଧା ଦଉଛି ସ୍ତ୍ରୀ ଚାହୁଁନି ତ ସ୍ତ୍ରୀ ଚାହୁଁଛି ତ ସ୍ୱାମୀ ଚାହୁଁନି ଏମିତି ବହୁତ କ୍ଷେତ୍ରରେ ହୁଏ ସେଇଥିପାଇଁ କଣ ହବ ନା ନିରୁତ୍ସାହିତ ଯେମିତି ନିରୁତ୍ସାହିତ ବାହାର ଜଗତରେ ଆସିଲେ ଲୋକ ତ ବହୁତ କଥା କହୁଛନ୍ତି ବିବାହ କରେଇଦେବାକୁ ସମସ୍ତଙ୍କର ଉତ୍ସାହ ଦେବେ ନାଇଁ ବାହୁନ କାହିଁକି ବାହୁନ କାହିଁକି କେତେ ଉତ୍ସାହ ଦେବେ ବାହା ସାରିଲା ବେଳେ ସଂସାର ଚଳେଇଲା ବେଳକୁ ଉତ୍ସାହ ଦେବେ କାମ ତମକୁ କରିବ ବାହା ସମସ୍ତେ କହୁଛନ୍ତି ବିବାହ କର ସଂସାର ବାସ ପଡିଲା ବେଳକୁ ସେଇ ଉତ୍ସାହ ଆଉ କିଏ ଦେବେନି ତୁ କରିବୁ କହିବା କଥା ହଉଛି କଣ ଯେମିତି ଆମକୁ ଲୋକ ତ ଉତ୍ସାହ ଦଉଛନ୍ତି ଖରାପ ଜିନିଷରେ ଉତ୍ସାହ କରୁଛନ୍ତି ଆଉ ଭଲ ଜିନିଷରେ ନିରୁତ୍ସାହିତ କରୁଛନ୍ତି ଭକ୍ତି କଲା ବେଳକୁ ବେଶୀ ନିରୁତ୍ସାହିତ ସମାଜ ପିତା ମାତା ପରିବାର ସବୁଆଡୁ ଆସିବ ଯେହେତୁ ଆସିବ ସେଥିପାଇଁ ଭକ୍ତ କେବେ ଭାଙ୍ଗି ପଡିବାଟା ହଉଛି ମୂର୍ଖ ଭାଙ୍ଗି ପଡିବା ଉଚିତ କି ଭାଙ୍ଗି ପଡିବା ଉଚିତ ତ ସେଥିପାଇଁ ଯେ ଭକ୍ତି ବାହାର ଜଗତ ଭଳିଆ ନୁହେଁ ନା ପ୍ରପାତ ଲେଖୁଛନ୍ତି ଭକ୍ତିଟା ଗୋଟେ ନାଟକ ନୁହେଁ ନାଟକର ରଙ୍ଗମଞ୍ଚରେ ଯେତେବେଳେ ଅଭିନୟ କରୁଛନ୍ତି ଜଣେ ପାଠଟି ରୁମ୍ କରୁଛି ଜଣେ କେତେ ନାହିଁ କାନ୍ଦିକି ଗୋଡା ଗୋଡି ଦେଇକି କେତେ ଭାବ ଦେଖେଇକି କେତେ କଣ କରୁଛି କରୁଛି ନାଇଁ ସେଟା କଣ ତା ଅସଲ ସ୍ୱରୂପ ନା କଣ ସେଟା ନାଟକ ଲୋକଙ୍କୁ ଦେଖେଇକି ଗୋଟେ ବାହାବା ନବା ପାଇଁ ସେ ବହୁତ ପାଥେଟିକ ରୋଲ କରୁଛି କିଏ କମେଡି ରୋଲ କରୁଛି ଯେମିତି ହେଲା ଅଭିନୟ ସେଟା ଅଭିନୟ କିନ୍ତୁ ଭକ୍ତିଟା ଅଭିନୟ ନୁହେଁ ଯାତ୍ରା ଡାଇଲଗ କହିଲା ଭଳିଆ ପାଥେଟିକରେ କାନ୍ଦିକି ଆଖି ଲୁହ କେତେ କଣ ଖସେଇ କହୁଛି ସିଙ୍ଗାଳି ଭଳି ତ ଖସେଇ କହୁଛି ସେଟା କହୁଛି ଦିଅଙ୍କ ଭକ୍ତି ସିନା ପ୍ରକାର ଲେଖୁଛନ୍ତି ତାର ଗୋଟେ ଗଳ୍ପ ଉପାଖ୍ୟାନ କରୁଛନ୍ତି ଚାରଣାର ଭାବ ଭକ୍ତି ପ୍ରକାର ଲେଖିଛନ୍ତି ଗୋଟେ ଗପ ହଉଛି ଚାରଣାର ଭାବ ଚାରଣାର ଭାବ ମାନେ ହଉଛି କଣ ଗୋଟେ ଜାଗାରେ ଗୋଟେ ପାଲା କୀର୍ତ୍ତନିଆ ଆସିଥିଲା ଯେ ପାଲା କୀର୍ତ୍ତନିଆ ଆସିଲା ତାକୁ ଲୋକ କହିଲେ ଆଜ୍ଞା ଏଠି ବହୁତ ବହୁତ ଗାୟକ ଯାଇଛନ୍ତି ଆପଣ ଟିକେ ଏମିତି ଭାବ ଦେଖେଇକି ଗାଇବେ ଯେମିତି ଲୋକମାନେ ଏକଦମ ମାନେ ବେହୋସ ହେଇକି ପୁରା ପଡିବେ ନାକୁରୁ ଆଖିରୁ ସିଙ୍ଗାଣି ସବୁ ବୋହି ବୁହା ଯିବ ଲୋକ ଦେଖି ଭାବ ସେନ୍ସଲେସ୍ ହେଇକି ପଡିବେ ଏମିତି ଭାବ ଦେଖିବେ ଯେ ଲୋକ ପୁରା ଏକଦମ ଖୁସି ହେଇଯିବେ ଆମ ପ୍ରତି ଇଏ କଣ କଲା ନା ହେଲା ଠିକ ଅଛି ଇଏ ଏକଦମ ଭାବ ଦେଖେଇଲା ଭାବ ଦେଖେଇକି କଣ କଲା ପୁରା କାନ୍ଦିତେ କାନ୍ଦିତେ ଆଖିରୁ ଆଖିରୁ ନାକରୁ ସବୁ ସିଙ୍ଗାଣି ଲୁହ ଖସତେ ଖସତେ ଏମିତି ଭାବେ ମାନେ କଣ ପଡିଲା ଏକଦମ ଦଣ୍ଡ ଭଳିଆ ସେନ୍ସଲେସ୍ ହେଲା ଭଳିଆ ହେଇକି ପଡିଲା ଆଉ ତ ସେ ଯୋଉ ଗାଉଥିଲେ ଆକ୍ଚୁଆଲି ଶୀତ ଦିନ ଥିଲା ତା ପାଲା ସେ ଗାଉଥିଲା ଶୀତ ଦିନେ ଚାଲିଛି ସେ ପଡିଲା ଲୋକ ବାହା ବାହା କହିକି ବହୁ ସମୟ ପରେ ଯାଇକି ତାର ଭାବ ଆଇଲା ଫେରିଲା ଲୋକ ବହୁତ ଖୁସି ହେଇଗଲେ ଇଏ ଗାୟକ ଫାଷ୍ଟକ୍ଲାସ୍ ଫାଷ୍ଟକ୍ଲାସ୍ ଗାୟକ ତାକୁ କହିଲେ ତ ଗାଁର ଆଉ ଗୋଟେ ପାର୍ଟି ଥିଲା ଆଉ ଗୋଟେ ଦଳ ଥିଲା କହିଲା ସିଏ ଭାବ ଦେଖେଇଦେଲେ ଇଏ ଯାଇକି କଣ୍ଟାକ୍ଟ କଲା ଆଉ ଗୋଟେ ଦଳ ସହିତ କହିଲେ ଠିକ ଅଛି ଜାଣିଛ ଯେ ଆମେ ତମକୁ ସେତେବେଳେ ଆଗ କାର୍ଯ୍ୟ କରି କହିଲେ ଆମେ ତମକୁ ଚାରଣା ଅଧିକ ପଇସା ଦେବୁ ସେ ଦଳ ଯାହା ଦଉଛି ଆମେ ତମକୁ ଅଧିକ ଚାରଣା ତମକୁ ଦେବୁ ଗାଇବାକୁ କହିଦେଲେ ତମେ ସିଏ ଯୋଉ ଅଧ ଘଣ୍ଟେ ପଢିଲା ତମେ ଯେମିତି ଦେଢ ଘଣ୍ଟା ସେନ୍ସଲେସ୍ ହେଇକି ପଢିବ ସେଠି ଏତେ ତାଠୁ ଅଧିକ ଭାବ ଦେଖେଇବ ଚାରଣା ପଇସା ଅଧିକ ଖୁସି ହେଇଗଲା କିଛି ଅସୁବିଧା ନାହିଁ ଇଏ କିନ୍ତୁ ପାଲା ଯୋଉ ଗାଇଲା ପାଲା ଗାଇତେ ଗାଇତେ କଣ ହେଲା
ଆର କୋଡ୍ ଥିଲା କଣ ହେଲା କୋଡ୍ ଗୁଡା କଣ ସବୁ କୋଡ୍ ଗୁଡା ନ କରିକି ବ୍ୟାଟେରୀ ବାଲା କାଁ ତ ସିଏ କଣ କଲା ନା ଚାରଣାର ଭାବ ଅଧିକ ଦେଖେଇବ ନା ସିଏ ସେମିତି ତାଠୁ ଅଧିକ କାନ୍ଦି କୁନ୍ଦାକି ଏକଦମ ମହାଭାବ ଦେଖିକି ପୁରା ପ୍ୟାଥେଟିକ୍ ରୁଲ୍ ଗାଇତେ ଗାଇତେ ପଡିଲା ସେ ଯୋଉ ପଡିଲା ସିଏ ଅଧ ଘଣ୍ଟେ କେତେ ସେ ଲୋକଟା ଅଧ ଘଣ୍ଟେ ପଡିଥିଲା ସେତେବେଳେ ଥିଲା କଣ ନା ଶୀତ ଦିନ ଇଏ ଯୋଉ ପଡିଲା ଏଇଟା ହଉଛି ପୁରା ଧୁମ୍ ଗ୍ରୀଷ୍ମ କାଳ ଏ ଯୋଉ ପଡିଲା ଲୋକ ସବୁ ଘେରିଗଲେ ତାକୁ ତ ଘେରିଗୁରା ଗଲେ ଯେତେବେଳେ କେତେ ବଡ ଭାବ ବାପରେ ବାପ ମୂର୍ଚ୍ଛିତ ହୋଇ ପଡିଗଲା କଣ ହବ କଣ ଚାରିଆ ଲୋକ କହିଲେ ଗରମ ଯେ ଅଜସ୍ର ଗରମ ପବନ କିଛି ତାକୁ ଆଉ ଚାନ୍ସ ଲାଗିଲାନି ଇଏ ଅଧ ଘଣ୍ଟେ ତ ଦୂରର ଦୂରର କଥା ତା ଆଗରୁ ତ ଭାବ ଛୁଟିଗଲା ହେଲେ ଗଲା ଲୋକ କହିଲେ ହେ ସେ ଲୋକଟା ଭଲ ଥିଲା ଆଗେ ଦୋଳଟା ଫେରିଲା ତ ସେ କହୁଛି ଚାରଣାର ଆଉ କେତେ ଭାବ ଦେଖେଇବି ତମେ ଚାରଣା ପଇସା ଦେଇଛ ଚାରଣାର ଆଉ କେତେ ଭାବ ଦେଖେଇବି ଭକ୍ତି ସିନା ପ୍ରପାତ କହୁନି ଯୋଉ ଚାରଣାର ଭାବ ଭକ୍ତିଟା ଚାରଣା ଭାବ ନୁହେଁ ତ ବେଙ୍ଗଲରେ କଥାଟା ଅଛି ଚାରଣାର ଭାବ ତ
ଆମର ଭାବ ଭକ୍ତି ଏଇ ପଇସା ଦେଇକି ନୁହେଁ ଆମେ କଣ କରୁଛନ୍ତି ସ୍ୱାଭାବିକ ଭାବେ ଦିଟା ଲଗେଇ ଦିଅ ଯୋଉଟା ହବ ଗୋଟେ ଭଲ
ଖାଲି ପାଟିରେ ଶୁଣାଯାଉଛି ନା ସେଇଥିପାଇଁ
ଭଲ ଲାଗେ
ଯେମିତି ଆମର ମହାପ୍ରଭୁଙ୍କ ସମୟରେ ହରିଦାସ ଠାକୁର ହରିଦାସ ଠାକୁରଙ୍କ ସମୟରେ ଦିନେ ଯେତେବେଳେ ହରିଦାସ ଠାକୁର କଣ କରୁଛନ୍ତି ଯେତେବେଳେ ଥରେ ଗୋଟେ ଗାଁରେ ଯାଉଛନ୍ତି ଅନୁମାନ କରିକି ଗୋଟେ ଜାଗାରେ ଗୋଟେ ସାପ ଖେଳା ସାପ ଖେଳୁଥାଏ ଯେତେବେଳେ ସାପ ଖେଳା ସାପ ଖେଳୁଥାଏ ତାର କଣ ହେଲା ନା ପଦ୍ମତଳା ଗାଉଥିଲା ଦିନେ ବନମାଳି ଯୋଉ ପଦ୍ମତଳାରେ ଗାଆନ୍ତି ଏଇଟା ହରିଦାସ ଠାକୁର ଶୁଣିଲେ ଏଇଟା ଭଗବାନଙ୍କ ସ୍ତୁତି ଖରାପ ଯେତେବେଳେ କାଳୀ ଗ୍ରହଣ କରିଥିଲେ ଭଗବାନ ସେଇ ସ୍ତୁତିଟା ତ ଯେତେବେଳେ ହରିଦାସ ଠାକୁର ଶୁଣନ୍ତି ହା କୃଷ୍ଣ ହା କୃଷ୍ଣ କହିକି କଣ କଲେ ନା ପୁରା ମୂର୍ଚ୍ଛିତ ହେଇକି ପଡିଗଲେ ଆକୁ ଦେଖିଲେ ତ ଏଇ ପଦ୍ମତଳାରେ ଏଇ ହା କୃଷ୍ଣ ଇଏ କେବଳ ଏଇଟାକୁ ଶୁଣିକି କଣ କଲେ ହା କୃଷ୍ଣ କହିକି ଯେତେବେଳେ ଇଏ ପଡିଗଲେ ହରିଦାସ ଠାକୁର ମୂର୍ଚ୍ଛିତ ହେଇଗଲେ ଜଣେ ବ୍ରାହ୍ମଣ ଦେଖିଲେ देखिए कौन कले ना से चिंता कले जे मु मुसलमान हरिदास ना नेचे हरिदास ये यदि पद्मतला सुनि के ते भाव देखाय मु ताडो बेसी भाव देखि परि लोक ताकु एते प्रशंसा करनि मोर करिवे ने नै करिवे तो ता पर जन से सातु अकला गार आउ गुडे जगह जाय के खेलो एतो से ब्राह्मण तो प्रथम दिन सब देखु देला सब लोग देखु देखि जे ये देखु देला तार की जे भाव हो तो आज ये कौन कला ना सेटी तो से सही से ना सब खेलो जे हा दिन बनवाई सब गाय और गाव जी ये से ना हा कृष्ण कह के एकदम कांदी के पूरा गोड़ा गोड़ी जी गोला सिखे ते मुर्चे दे गया लोक माने असल भाव आ डुप्लीकेट भाव जे कोन ना धमना नाग तंप यांको भीतर निश्चित भी जो पार्थक्य रहिबो ना ना पार्थक्य रहिबो पद्मतला गाइले कोन नाग सब जोडी थिले बाहर आसी खेलिबो खेलिबो ना धमना कोन आसी खेलिबो कि खेलिबो नि ठीक से भलिया जी असल भक्त जहाँ भीतर भगवत भक्ति रो परिप्रकाश हेइछि जहाँ उधर भक्ति रो बीज अंकुरोद्गम हेइछि भक्ति भक्ति मूलक सेवा जहाँ भी ता अंतर से तक उत्साह लगे तक निरुत्साह आसवन से आहरी तार प्रति श्रद्धा बढ़ कहीं बढ़ ना से होती प्रकृत में भक्ति को अनुभव कर भक्तिर महत्व को उपलब्धि कर नाग साप कर पद्मतला गाइले तो स्वतस्फूर्त से फणा टेको नाच जो भी आस भमणा के आस देखे भक्ति अनेक लोग भक्ति करती लोग देखु देखे भाला भक्ति जो मैंने भाव भागवत गाँव जे नाटक कला प्रभा कथा अनुसार ड्रामा नाटक नुह के भाव थी भक्ति तार भाव ड्रामा कला बेलू भाव आस असल जप कला भाव आस डायलग मारे बेलू स्टेज भाव आस हरिकृष्ण कला डायलग आसवन भाव कहीं आसवन नहीं रियली भक्ति नुह एटा अंतर प्रकृत भाव भक्ति नुहति काल्पनिक देखा भाव भक्ति ठीक से कथा हूँ से ब्राह्मण जो से कदिकी बढ़ला लोक बुझे असल भक्ति डुप्लिकेट भक्ति भितर भाव भितर कृष्ण को बुझे कहले अच्छा अच्छा धरिकी लोक यही तो कल छिड़ा होता तार भाव ना आज आसिक भाव देख लोक आते लाठी से पिटा पिटिले लाठी पिटिले बेतर पिटिले चाह 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 लगला आउ कृष्ण कहनी मालो बाबा मालो बाबा दौड़ से अरे जी कृष्ण को पिटी दिले से हा कृष्ण कहता कह नी हरदास ठाकुर बारिश को दे पिटा आना जिते मान कहते हरि कृष्ण कहते कि ये तो असल भक्त नुह से हम बाबा लाल कह ये परिणाम से जीवन गोटे नाटक नुह प्रभाव कहते कथा भक्ति भाव प्रवण कल्पना किंवा काल्पनिक हर्ष उन्मादर वस्तु नुहे हर्ष उन्मादर वस्तु नुहे भाव प्रवण तार इच्छा ना हसबी इच्छा ना कांदी ये तो नुह तो भक्त को अनुभव करने पड़ो बुझे पड़ो से भक्त भक्ति तो उत्साह प्रतिनियत तार र सुख रे हो दुख रे हो द्वंद रे हो मोह रे हो झड़ वर्षा रे हो प्रतिनियत तार भगवान प्रति जो भाव रहा कथा से रही कौन सी स्थिति रे उत्साह कमी बोली किंतु आम कौन अच्छी भक्ति भक्ति रसामी तो सुंदर रूप गोस्वामी जो कहते भक्ति भक्ति स्तर कहते से भक्ति स्तर में कहते कौन भक्ति रतटा लक्षण अच्छी मन एक थर कहटा लक्षण भक्ति छा भक्तिर लक्षण छटा भक्ति विधान हो तो नवविधा भक्ति नवविधा भक्ति भक्तिर अंग पांचटा मन कर अंग भक्तिर अंग पांचटा भक्तिर विधि हूँ नवविधा भक्ति भक्ति हूँ नवविधा तो भक्ति लक्षण हूँ छटा भक्ति कले जो लक्षण प्रकाशित हम कौन कौन लक्षण से छटा तो आम तो भी जानते जो आम भक्ति हेले जो अष्ट सात्विक विकार होती के आठटा केतटा विकार भक्ति विकारग्रस्त हो मनुष्य କଣ୍ଠ ଅର୍ପଣ କହୁଛି ରୋମାଞ୍ଚ କମ୍ପାସରୁ ତରଙ୍ଗ ଭାଗ ଯୋଉ କୁହାଯାଉଛି ଆଠଟା ସେମିତି ଅଛି ଯୋଉ ଆଠ ପ୍ରକାର ତ ସେଥିପାଇଁ ଏଠି କୁହାଯିବ ଭକ୍ତି ଲକ୍ଷଣ ଛଅଟା ଭକ୍ତି ଲକ୍ଷଣ ଛଅଟା ପଢିଲେ ଜାଣି ଭକ୍ତର ସମିତି ସିନ୍ଦୁରଟା ଦିଆଯାଇଛି ଯେ ତା ଭିତରୁ ହଉଛି କଣ ନା ସୁଭଦା କ୍ଲେଶଗ୍ନି ସାନ୍ଦ୍ରାନନ୍ଦ ବିଶେଷାତ୍ମା ଆଉ କୃଷ୍ଣ ଆକର୍ଷଣୀ ମୋକ୍ଷ ଲଘୁଦାପୀ ଆଉ କୃଷ୍ଣ ଆକର୍ଷଣୀ କେତେଟା ହେଲା ପାଞ୍ଚଟା ଆଉ ଗୋଟେ ହଉଛି କଣ କୃଷ୍ଣକୁ ଆକର୍ଷଣ କରି ସୁଦୁର୍ଲଭା ଆଉ ଗୋଟେ ହଉଛି ସୁଦୁର୍ଲଭା ଯେ ମୁଁ ଏଟା କୋଉ କୋଉ କଥାରୁ ଉଠିକି ଆସିଲି ଭକ୍ତି ଲକ୍ଷଣ ଯେ କ୍ଲେଶାଗ୍ନି ସମସ୍ତ ଭକ୍ତି ସମସ୍ତ କ୍ଲେଶକୁ ଦୂର କରିଦେବ କୌଣସି କ୍ଲେଶ ରହିବନି କାହିଁକି କ୍ଲେଶ ରହିବନି ଏଇ ମ୍ୟାଟରରେ କହିବି ନା ଭକ୍ତ ପାଖରେ ସୁଖ ଦୁଃଖ ଅନୁଭବ ହବନି ଭୌତିକ ସୁଖ ଦୁଃଖ ଭକ୍ତକୁ ଅନୁଭବ ହବନି ଆମକୁ କଣ ହଉଛି ନା ସୁଖ ଦୁଃଖ ଅନୁଭବ ଆଜି ଭଲ କାଲି ଖରାପ ପ୍ରସାଦ ପାଇଲା ବେଳକୁ ଆଜି ଟେଷ୍ଟ ହେଇଛି କାଲି ଟେଷ୍ଟ ହେଇନି ମନେ ହଉଛି ଭକ୍ତ ପାଖରେ ଏଗୁଡା ଅନୁଭବ ହବନି କୃଷ୍ଣ ପ୍ରସାଦ ଜ୍ଞାନରେ ତାଙ୍କର କୃଷ୍ଣ ପ୍ରସାଦ ହେଇଗଲେ ତାକୁ କୃଷ୍ଣଙ୍କ ପ୍ରତି ତାକୁ ଅନୁରାଗ ବୃଦ୍ଧି ହେଇଯିବ ଆମର କିନ୍ତୁ କଣ ହଉଛି ଏଟା ହେଇନି ଏଟା ଭଲ ଟେଷ୍ଟ କଲାନି ଏ ରୋଷେଇଆ ଭଲ ନୁହେଁ କେତେ ଝଗଡା ଜାତି ହଉନି କି କିନ୍ତୁ ଏଇ ଯୋଉ ହଉଛି କିନ୍ତୁ ଭକ୍ତି ସ୍ତରକୁ ଆଇଲେ ଏଟା ହବନି ଆଉ କ୍ଲେଶ ଟିକେ ଆଇଲା ବେଳକୁ ଭାଙ୍ଗି ପଡୁଛୁ ନା ସେଠି ଉତ୍ସାହ ରହିବ ଉତ୍ସାହ ପ୍ରତି ମୁହୂର୍ତ୍ତ ରହିବ ଉତ୍ସାହ ରହିବ ନିଶ୍ଚୟ ତ ତାପରେ ନିଶ୍ଚୟ ଯିବା କ୍ଲେଶାଗ୍ନି ଅଶୁଭତା ପ୍ରତିଟି କ୍ଷେତ୍ରରେ ଭକ୍ତିରେ ପ୍ରତି ଯାହା କରୁଛି ଏଟା ଶୁଭ ମଙ୍ଗଳ କରେ ଭକ୍ତ କେବେ ଭାବିବେନି ମୋର ଅମଙ୍ଗଳ ହେଇଗଲା ଆମର କଣ ଯେ ମୋର ଏଟା କ୍ଷତି ହେଇଗଲା ଚାଲିଗଲା ମୁଁ ନଷ୍ଟ ହେଇଗଲା ବରବାଦ ହେଇଗଲା ନା ଭକ୍ତ ଯାହା ହବ ତାର ସୁଖ ଆସୁ ଦୁଃଖ ଆସୁ ଦ୍ୱନ୍ଦ ଆସୁ ମୋହ ଆସୁ କିଏ ମରିଯାଉ କିଏ ହଜିଯାଉ ତାର କିଛି ପରବାଦ ହବ ଯାହା ବି ଘଟିଯାଉ ଭଗବାନ ମଙ୍ଗଳ କରୁଛି ପୁଅକୁ ନେଇକରି ଭଗବାନ ଯଦି ପୁଅ ସ୍ତ୍ରୀ କି ମାର୍ଜନ ଚାଲିଗଲା ଆମେ କେତେ ଦୁଃଖ ଅଛି ଭକ୍ତି ଛାଡ଼ିଦେବୁ ଛାଡ଼ିଦେଉନାହାନ୍ତି କିନ୍ତୁ ଭକ୍ତ କଣ ମନେ କରିବ କଣ ମନେ କରିବ ଶ୍ରୀବାସର ପୁଅ ମରିଗଲା ଶ୍ରୀବାସ କଣ କହିଲେ କଣ କହିଲେ ତା ସ୍ତ୍ରୀ କାନ୍ଦୁଥିଲେ ଶ୍ରୀବାସ କହିଲେ ଆରେ ଏତେ ବଡ ଭଗବାନ ହରିନାମ ସଂକୀର୍ତ୍ତନ କରତେ କରତେ ଆମ ପୁଅ ଯଦି ହରିନାମ ଶୁଣିଗଲା ଇଆଡୁ ପରମ ସୌଭାଗ୍ୟ ଅଛି କି ସ୍ତ୍ରୀ ମାନୁନାହାନ୍ତି ତମେ ଯଦି କାନ୍ଦିବା ବନ୍ଦ ନ କରିବ ମହାପ୍ରଭୁଙ୍କ କୀର୍ତ୍ତନ ନେ ବାଧା ହବ ତମେ ଯଦି କାନ୍ଦିବା ବନ୍ଦ ନ କରିବ ମୁଁ କଣ କରିବି ନା ମୁଁ ବି ଯାଉଛି ଗଙ୍ଗାରେ ଆତ୍ମହତ୍ୟା କରିବି ପୁଅ ପୁଅ ହେଇଛ ମତେ ବି ହରିବ ସେଥିପାଇଁ କାନ୍ଦିବାର କଣ ମାନେ ଅଛି ନରସିଂହ ମେହତା ତାଙ୍କ ପୁଅକୁ ଭଗବାନ ନେଇ ନରସିଂହ ମେହତା ଖୁସି ହେଇକି ନାଚିଲେ ନେଇଗଲ ବହୁତ ଭଲ କଣ ମୋର ଚାଲିଗଲା ମୋର ଥୋଡି ମୋର ଥିଲା ନା କଣ ପୁଅଟା ଦବା ଲୋକ ତ ତମେ ନବା ଲୋକ ନାହିଁ ମୋର କଣ କେମିତି ହେଉଛି ତାର ଏତେ ଉତ୍ସାହ ଦେଖି କିଛି ପରବାଏ ପଡ଼ିନି ଭଗବାନ ଦେଖୁଛନ୍ତି ତା ପୁଅ କୋଉଠି ଦେଖୁଛନ୍ତି ନା ଗୋଟେ ବୃନ୍ଦାବନ ତାକୁ ବୈକୁଣ୍ଠକୁ ନେଇଯାଇଛି ଭଗବାନ ଦେଖୁଛନ୍ତି ଯେ ତୋ ପୁଅକୁ ନେଇ ଆସି କୋଉଠିକି ଯିବ ସି ଯେ ଭକ୍ତ ତା ପୁଅଟାକୁ ନେଇଯାଏ ଭଗବାନ ନେଇଯାନ୍ତି କୁଆଡେ କୋଉଠିକି ନେବେ ଭଗବାନ ପାଖକୁ ନେବେ ନା ଆଉ ଯିଏ ମୋ ଭଜନ ସାଧନ ଉଦ୍ଦେଶ୍ୟ କଣ ଭଗବାନ ଯିବା ଭଗବାନ ପାଖକୁ ଫେରିକି ଯିବା ଆଉ ସେଇଟା ତ ହେଇଗଲା ଆଉ କଣ ଦୁଃଖ କରିବାରେ କଣ ଅଛି ମୁଁ କଣ ଜନ୍ମ ଦେଇଛି ନା ମୁଁ ମାରିଦେଇଛି କିନ୍ତୁ ମୁଁ ବାପ ନା ମୁଁ ଜନ୍ମ ଦେଇଛି ମୁଁ ତାକୁ କର୍ମ ଦେଇଛି ଏଇଟା ଆମେ ଭାବୁଛେ ବୋଲି ଆମ ପାଇଁ ସୁଖ ଦୁଃଖ ଅନୁଭବ ହଉଛି ଆମ ନିରୁତ୍ସାହିତ ହେଇଯାଉଛି କିଏ ପଦେ ଗାଳି ଦେଲା କଣ ଟିକିଏ ନା ସବୁ କ୍ଷେତ୍ରରେ ନିରୁତ୍ସାହିତ କମିଯାଉ ଉତ୍ସାହ କମିଯାଉଛି ଭକ୍ତ ପ୍ରତି କ୍ଷେତ୍ରରେ ସେଠି ଆମର ତ୍ୟାଗ ନାହିଁ ଯିବନି କିଏ ପଦେ ବୋଧେ କଣ କହିଦେଲା କୌଣସି କ୍ଷେତ୍ରରେ କି ଅସେଣ୍ଟ ହେଇଗଲା ମନ୍ଦିର ଆସିଛି ଟିକେ ପ୍ରସାଦ ନେଇକି ଟିକେ ଝଗଡା ହେଇଗଲା କି କାଲି କଣ ଟିକେ କାହା ପ୍ଲେଟରେ କଣ ପଡିଲା କାହା ପ୍ଲେଟରେ ବେଶୀ ପଡିଲା କାହାକୁ ବେଶୀ ସେବା ମିଳିଗଲା କାହାକୁ କଣ ମିଳିଗଲା ଏଇ ମନରେ ଅସେଣ୍ଟ ପ୍ରଭୁ ମତେ କଥା କହିଦେଲୁ ମୁଁ ଏତେ କିଛି ଦେଇଛି ଏତେ କିଛି କରିଛି ମୁଁ ଏତେ ସେ କିଏ କାହାର କେତେ ଅବଦାନ ଅଛି ମନ୍ଦିର ପ୍ରତି କିଏ ବୁଝିଲା ନାହିଁ କହିଦେଲା ପୋତେ କି କଣ ମିଷ୍ଟେକ୍ ହେଇଗଲା ବୁଝାମଣା ନଚ ଆଉ ତମ ମନ୍ଦିରକୁ ଯିବି ସେଟା ମନ୍ଦିର କାହାର ହେଲା ତମର ଆଉ ତା ଏଇଟା କଣ ଭକ୍ତିର ଉତ୍ସାହ ନା ଆମ ଭିତରେ ଏଇଆ ହେଇଥାଏ ସେଥିପାଇଁ ଭକ୍ତିରେ ଏମାନେ ସ୍ଥିର ସ୍ଥିତିରେ ନାହାନ୍ତି କୃଷ୍ଣ ଆମେ ତ ତୋମାର ତୁମେ ତ ଆମର କାର୍ଯ୍ୟ ଉପରେ ଧନୀ କୃଷ୍ଣ ମୋର ମନ୍ଦିର ତ କାହାର ଭଗବାନଙ୍କର ମୁଁ ଏଠି ଛାଡ଼ିଗଲେ କାହା ଛାଡ଼ିକି ଯିବି ଭଗବାନଙ୍କୁ ଛାଡ଼ିକି ଯିବି ତ ମୁଁ ଯଦି କହିଲି ତମର ଆରେ ଏଇ ଏଇ ଭାବନାଟା ଆସିବାଟା ଘର ଘର ଗୋଟେ ଭାଇ ଭାଗ କରାହେଲା ନା ତମର ଅଲଗା ମୋର ବୁଝିବା ଦରକାର। ସେଠି ଉତ୍ସାହ କେତେ ରହିବା ଦରକାର ଆମ ଜୀବନରେ ବିଚାର କରିବା ଦରକାର। କୌଣସି ପରିସ୍ଥିତିରେ ବି ସେ ଭାଙ୍ଗି ପଡ଼ିବନି, ତା ଉତ୍ସାହ କେବେ ଭାଙ୍ଗିବ। ନିରୁତ୍ସାହିତ ହେବାର କୋଣ ପ୍ରଶ୍ନ ନାହିଁ। ବାଧା ବାଧାଟା ହଉଛି କଣ? ସ୍ତ୍ରୀ ଗୁରୁମାଜ କୁହନ୍ତୁ, ଆମର ନାମଟା ପ୍ରଚାର ଆମକୁ ବହୁତ ବାଧା ଆସୁଛି, ବହୁ ଜଣ ବାଧା ଦେଇଛନ୍ତି। ବାଧା ଆସିଲା ପରେ ଗୁରୁମାଜ ଆମକୁ କୁହନ୍ତି, ଆରେ ତୁମେ କାହିଁକି ଡରି ଯାଉଛ? ବାଧା ହଉଛି ଭକ୍ତି ରାଜ୍ୟରେ ସ୍ତ୍ରୀ, ସ୍ତ୍ରୀ ମାନେ ସେଇଟା ତମର ସମ୍ପଦ, ସେଇଟା ତମର ସୌଭାଗ୍ୟ, ସେଇଟା ହଉଛି ତମର ଭବିଷ୍ୟତ। ଯଦି ବାଧା ନ ଆସିଲା ତୁମେ ଭକ୍ତି କରିପାରିବନି। ଭକ୍ତି ସିନା ପ୍ରଭୁପାଦ କଣ କହନ୍ତି? ଯିଏ ତମର ନିନ୍ଦା କରୁଛି, ତମ ଦୋଷ ଦେଖୁଛି, ତାକୁ ତମ ଘର ସାମ୍ନାରେ ଘର କରିକି ରଖ। କାହିଁକି? ବିରୋଧୀ ଦଳ ନା, ତମ ତମ ସାମ୍ନାରେ ତମ ଦୋଷଟା ଦେଖିବ, ଦୋଷ ଦେଖିଲେ କଣ ହବ? ତମେ ନିଜକୁ ସଜାଗ ହବ, ଇଏ ମୋର କେତେ ଖରାପ ଗୁଣ ଅଛି, ତାହେଲେ କଣ ହବ? ତମେ ସଜାଗ ହବ, ଦେଖିକି କେମିତି ଭଲ ଗୁଣାବଳୀ ଅର୍ଜନ କରିବ, କୃଷ୍ଣ ଆମକୁ ଏକ୍ସେପ୍ଟ କରିବେ, ଗ୍ରହଣ କରିବ। ସେଇଥିପାଇଁ ସେଠି କହ ଯଶାସି ଭକ୍ତି ଯୋ ଭଗବତ କିଞ୍ଚନା ସର୍ବଗୁଣିସ୍ତନ୍ତ୍ର ସମାସତେ ସୁରା ହରାବ ଭକ୍ତ ସେ ଉତ୍ତମ ଗୁଣା ମନୋରଥ ଔଷଧି ଧାମତି କହିଲେ ଯେ ଯଶ୍ୟାସ୍ତି ଭକ୍ତି ଭଗବତ କିଞ୍ଚନା ଯେ ପ୍ରକୃତର ଭକ୍ତ ଭକ୍ତି କରୁଛି। ପ୍ରଭୁପାଦ ଏଇଠି କହୁଛନ୍ତି, ତାଙ୍କ ତାତ୍ପର୍ଯ୍ୟରେ ଏ କଥା ଗୁଡା କହିଛନ୍ତି ଯେ ଜଣେ ଯିଏ ପ୍ରକୃତ ଭକ୍ତ, ସେ ଭକ୍ତ କଣ କରିବ ନା ତା ଭିତରେ ଯେ ଯଶ୍ୟାସ୍ତି ଭକ୍ତି ଭଗବତ ଅକିଞ୍ଚନ ଅକିଞ୍ଚନ ଭକ୍ତ ଅକିଞ୍ଚନ ହେଇଯିବ। ଭଗବାନ କହିଲେ ଅକିଞ୍ଚନ ଗୋଚର, ଭଗବାନ ହଉଛି ଅକିଞ୍ଚନର ଗୋଚର। ଯିଏ ଅକିଞ୍ଚନ ଜଗତରେ, ଅକିଞ୍ଚନ ମାନେ କଣ? ଅକିଞ୍ଚନ ଶବ୍ଦର ଅର୍ଥ କଣ? ଅତ୍ୟନ୍ତ ଦୈନ ଦୀନ ହୀନ ପତିତ ଦୁଃଖୀ ମାନେ କଣ? ପିଲା ଛୁଆ ଖାଇତେ ନାହିଁ ଦୁଃଖୀ ନୁହଁ। ଦୁଃଖୀ କଣ? ଦୁଃଖୀ ଶବ୍ଦର ଅର୍ଥ କଣ? କୃଷ୍ଣ ନା ଭଜିନୁ ଦୁଃଖ, ଜୀବନ ଦୁଃଖଟା କଣ? ପ୍ରକୃତ ଦୁଃଖ କୃଷ୍ଣ ନା ଭଜିନ ଦୁଃଖ କହିବୁ କାହା ଦୁର୍ଲଭ ମାନବ ଜନ୍ମ ଲଭିଆ ସଂସାରେ କୃଷ୍ଣ ନା ଭଜିନ ଦୁଃଖ। ଏ ଜଗତକୁ ଆସିଥିଲେ କୃଷ୍ଣ ଭକ୍ତି ପାଇଁ। ଲୋକ ଆମେ ଆସିଛେ କଣ ପାଇଁ? ମନୁଷ୍ୟ ଜୀବନ ହେଇଛନ୍ତି, ପିଲା ଛୁଆ ଜନ୍ମ ଦେବା, ବାହା ହବା, ଘର ଦ୍ୱାର କରିବା, ଏଇଥିପାଇଁ ଘର କରିପାରୁନି ବୋଲି ଦୁଃଖୀ। କିନ୍ତୁ ଦୁଃଖ କଣ? ଆମ ଆଶ୍ଚର୍ଯ୍ୟ ମାନେ କଣ କହୁଛନ୍ତି? ଦୁଃଖ କଣ ପାଇଁ ହବା ଦରକାର? ପ୍ରଭୁ ଏ ଜଗତକୁ ଆସିଥିଲେ ଆପଣଙ୍କୁ ଭକ୍ତି କରିପାରିଲିନି, ଆପଣଙ୍କୁ ଭଜନ କରିପାରିଲିନି, ହଉଛି ଦୁଃଖ। କାରଣ ଷୋଳମଣା ନହେଲା ବେଳକୁ ଦୁଃଖ ହଉଛି କହିଲେ ଆମର ମନରେ କଣ? ହଁ ଠିକ ଅଛି, ନହେଲା ନାହିଁ, ଦେଖିବା କାଲି କରିବା, ଟାଇମ ହେଲାଣି ଶୋଇ ପଡ଼ିବା, କିଛି ଅସୁବିଧା ନାହିଁ। ଅନ୍ୟ କିଛି ଯେଉଁଦିନ ନ ହେଇଛି ସେଦିନ ଦୁଃଖ ନାହିଁ। କିନ୍ତୁ ଆମ ଜୀବନ ହଉଛି ଦୁଃଖୀ, ତାକୁ ହିଁ ଦୁଃଖୀ କୁହାଯିବ, ଭଗବାନ ତାକୁ ସ୍ୱୀକାର କରିବେ, ସିଏ ହଉଛି ଦୁଃଖୀ ଯିଏ କୃଷ୍ଣ ଭଜନ କରିପାରୁନି, କୃଷ୍ଣ ଭକ୍ତି କରିପାରିଲାନି। ଆଜି କୁହାଯାଉଛି କଣ? ଯେ ପ୍ରକୃତରେ ସେ ଦିନଟା ହଉଛି ଦୁର୍ଦ୍ଦିନ, ଯଦିନମ ଦୁର୍ଦ୍ଦିନମ ତାକୁ କୁହାଯାଉଛି ଶାସ୍ତ୍ରରେ, ତଦ୍ଦିନମ ଦୁର୍ଦ୍ଦିନମ ମାନେ ମେଘାଚ୍ଛନ୍ନ ଦୁର୍ଦ୍ଦିନମ ଯଦିନମ କୃଷ୍ଣ ସଳାପ ବାର୍ତ୍ତା ପିଜୁଷ କରିଦିନ, ଯୋଉଦିନ କୃଷ୍ଣଙ୍କର ବୀର୍ଯ୍ୟମତୀ କଥା ଭକ୍ତ ସଙ୍ଗରୁ ଶୁଣିବାକୁ ପାଇନି, ତାଠୁ ଦୁଃଖର ଦିନ ଆଉ କୋଉଦିନ ନାହିଁ। ଝଡ଼ ବର୍ଷା ତୋଫାନ କେତେ କଣ ଆସିଛି, ସେ ଝଡ଼ ବର୍ଷା ତୋଫାନରେ ଏଇଟା ଦୁର୍ଦ୍ଦିନ ନୁହେଁ, କେବେ ବି ଏଇଟା ଶାସ୍ତ୍ର କହୁନି ଏଇଟା ଦୁର୍ଦ୍ଦିନ। ଦୁର୍ଦ୍ଦିନ ଯୋଉଦିନ ଭକ୍ତ ସାଙ୍ଗରେ ଭଗବାନ କଥା ଭକ୍ତ ମୁଖରୁ ଶୁଣିବାକୁ ମିଳିନି, ସେଇଟା ହଉଛି ଦୁର୍ଦ୍ଦିନ। ଏଇଟା ବୁଝିବା ଦରକାର। କହୁଥିଲା ତାର କାଳେ ଜଣେ ଅନ୍ଧ ବ୍ୟକ୍ତି ଥିଲେ, ଏ ଅନ୍ଧ ବ୍ୟକ୍ତି କଣ କରିଛନ୍ତି? ଜଣେ ଅନ୍ଧ ବ୍ୟକ୍ତି ସବୁଦିନ ଅନ୍ଧ, ତ ସବୁଦିନ ଏ କଣ କରନ୍ତି, ଜଣେ ସାଧୁ ତାଙ୍କ ଗାଁଠୁ କିଛି ଦୂରରେ ଗୋଟେ ଛୋଟ ପାହାଡ ଜଙ୍ଗଲ ପଡିବ, ସେ ପାର ହେଲେ ସେପଟରେ ଜଣେ ସାଧୁ ଡେଲି ଭକ୍ତଙ୍କ ଗଣରେ ଭଗବତ କଥା ହୁଏ। ଏ ଅନ୍ଧ ବ୍ୟକ୍ତି ଡେଲି ଯାଆନ୍ତି କଥା ଶୁଣି, ଯେତେବେଳେ ଡେଲି ଯାଉଛନ୍ତି ଶୁଣିଲେ, ସକାଳୁ ତାଙ୍କ ଭାଉଜ ଯିଏ ଥିଲେ ତ ଅନ୍ଧ ବିବାହ କରୁନାହାନ୍ତି, ତାଙ୍କ ଭାଉଜ କଣ କରନ୍ତି ସବୁଦିନ କିଛି ପ୍ରସାଦ ତାଙ୍କୁ ବାନ୍ଧି ଦିଅନ୍ତି, ଇଏ ଯାଇକି ସେଠି ବସି କଥା ଶ୍ରବଣ କରନ୍ତି, ସେଇଠି ପ୍ରସାଦ ପାଆନ୍ତି, ଯିଏକି କଥା ଶୁଣିଲେ ପୁଣି ସନ୍ଧ୍ୟା ପୂର୍ବରୁ ପଳେଇ ଆସନ୍ତି। ତ ସବୁଦିନ ଗାଁ ଦିନେ ଝଡ଼ ବର୍ଷା ଦିନ, ପ୍ରଚଣ୍ଡ ଝଡ଼ ବର୍ଷା, ଏକଦମ ଏତେ ଲଘୁଚାପ ଝଡ଼ ବର୍ଷା ହଉଛି, ଆଉ ଘରୁ ବାହାରି ଶିକ୍ଷା ଦେଉନି କିଛି ଭାରତ କହିଲେ ଏତେ ଝଡ଼ ବର୍ଷା ତ କେହି ଯିବେନି ତା ମନକୁ ଆଉ ଆସିଲାନି ଯିଏ କେବେ ଯିବେ ସେଦିନ ଆଉ ସେ କିଛି ବନିଗଲେ ନବନାହାନ୍ତି ଯେତେବେଳେ ଛାଡ଼ିଦେଲେ ଇଏ କହିଲେ ଇଏ କଣ କଲେ ଇଏ ବାହାରିଲେ ଯେତେବେଳେ ଯିବା ପାଇଁ ସେଠୁ ତାଙ୍କ ଭାରତ କହିଲେ ଭାରତ ମୁଁ ଆସୁଛି କୁଆଡେ ଯାଉଛି ଏଇ ଝଡ଼ ତୋଫାନ ନା କଥା ଶୁଣିବା ପାଇଁ କଣ ତୁମେ ବୁଝିପାରୁନ ଦେଖି ତ ନ ପାଇ ନାହିଁ ଅନୁଭବ କରିପାରୁନ ପରିସ୍ଥିତି କେମିତି ଆଜି ଦିନରେ କି ବାହାରିକି ଘରୁ ତ ବାହାରି ହବନି ଆଉ ଯିବ କେମିତି ଏତେ ବାଟ କଣ ଦେଖ ଭାରତ ବଞ୍ଚିପାରିବିନି ତ ମୁଁ ଯେମିତି ହେଲେ ଯିବି ଆଜି କଥା ଶୁଣିଲି ମୁଁ ଭାବିଲି କିଛି କଣ ପ୍ରସାଦ ଭଗବାନ ବ୍ୟବସ୍ଥା କରିଦେ ବାହାରି ଯିବ
ତ ଘରୁ ବାହାରିଗଲେ
କିନ୍ତୁ ଏତେ ଝଡ଼ ସୋପାନ ଶବ୍ଦରେ ସେ କିଛି ଶବ୍ଦ ବାହାରି ପାରୁନାହାନ୍ତି କି ରାସ୍ତା ବି ବାହାରି ପାରୁନାହାନ୍ତି କୁଆ ଚାରିଆଡେ ପାଣି ଫାଣି ହେଇଯାଇଛି ବର୍ଷା ଏତେ ଝଡ଼ ସିଏ କଣ କରୁଛନ୍ତି ଯୋଉ ରାସ୍ତାରେ ଯାଆନ୍ତି ରାସ୍ତା ଭୁଲିକି ଯୋଉଟା ଯାଆନ୍ତି ଅଲଗା ରାସ୍ତାରେ ପଡ଼ିଛନ୍ତି ଯାଇ କଣ କରୁଛନ୍ତି ଯାଇତେ ଯାଇତେ ଗୋଟେ ଜଙ୍ଗଲୀ କୂଅରେ ପଡ଼ିଯାଇଛନ୍ତି ଗାତ ଭିତରେ ତ ଖସୁଛନ୍ତି କୂଅରେ ତା ହାତ ଫାତ ଆଣ୍ଠୁ ଏବେ ଏଗୁଡା ସବୁ ବାଜିକି ଛିଡ଼ି ଛୁଡ଼ା ଯାଇଛି ତ କୂଅ ଭିତରେ ପଡ଼ିଛନ୍ତି ପଡ଼ି ସେମିତି ବହୁତ ସମୟ ପଡ଼ିଲେ ବହୁତ ଦୁଃଖ ହେଇକି କାନ୍ଦୁଛ ପଡ଼ିଗଲେ ବୋଲି କାନ୍ଦୁନାହାନ୍ତି କଷ୍ଟ ହଉଛି ଛିଡ଼ଛୁଡ଼ା ଯାଇଛନ୍ତି ବୋଲି କାନ୍ଦୁନାହାନ୍ତି କଣ ବ୍ୟାକୁଳ ଦାଦା ଭଗବାନ ପାଖରେ ପହଞ୍ଚିବା କଥା ପହଞ୍ଚି ପାରିବ ଏଠି ଦୁଃଖ ବ୍ୟାକୁଳତାଟା ଏଠି ସେ ଭଗବତ୍ତମ ଠାକୁର ଗାଉଛନ୍ତି ନା ବିଷୟରେ ପ୍ରୀତି ହେବେ ଆଛୁଏ ଆମର ସେଇ ମତ ପ୍ରୀତି ହଉ ଚରଣ ବିଷୟ ପ୍ରତି ଯୋଉ ପ୍ରୀତି ପ୍ରଭୁ ରହିଛି ସେଭଳିଆ ପ୍ରୀତି ଆପଣଙ୍କ ଚରଣ ପ୍ରତି ହଉ ବିଲମଙ୍ଗଳ ଠାକୁର କଣ କରୁଥିଲେ ଯେତେବେଳେ ଚିନ୍ତାମଣି ପ୍ରତି ଏତେ ଆକୃଷ୍ଟ ଥିଲେ ତାଙ୍କୁ ବାପ ଶ୍ରାଦ୍ଧ ଦିନ ବି ଚିନ୍ତାମଣି ପାଇଁ ସେ ପିତୃ ଘରେ ରହିପାରିବେ ଘର ସଂସାର ତାକୁ ଏତେ ପିତା ଚିନ୍ତାମଣି ତାକୁ ଏତେ ଭଲ ଲାଗୁଛି ବିଷୟ କିନ୍ତୁ କଥା ହଉଛି କଣ ବିଷୟରେ ଏତେ ପ୍ରୀତି ଲାଗି ସେଇ ବିଲମଙ୍ଗଳ ଯେତେବେଳେ ଚିନ୍ତାମଣିଙ୍କ କୃପାରୁ ଭକ୍ତିକୁ ବୁଝିପାରିଲ କିନ୍ତୁ ଏଇ ଆଖି ଦିଟା ମୋ ଜୀବନରେ ମୋତେ ସର୍ବଶାନ୍ତ କରିଦେଇଛି ମୋତେ ଭଗବାନଙ୍କଠୁ ପରିବାରରୁ ସବୁଠୁ ଦୂରେଇ ଦେଇଛି କିଏ ଆଖି ଦିଟା ଆଖି ଦିଟାକୁ କଣ କଲେ ଯୋଉ ପୁଣି ସବୁ ଚିନ୍ତାମଣିଙ୍କ ଜ୍ଞାନ ନେଇକି ବୃନ୍ଦାବନ ଯିବା ରାସ୍ତାରେ ଜଣେ ବ୍ରାହ୍ମଣ ପତ୍ନୀକୁ ଦେଖିକି ତାଙ୍କୁ କହୁଛନ୍ତି ବ୍ରାହ୍ମଣ କହୁଛନ୍ତି ମୁଁ ଆପଣଙ୍କ ପାଖରେ ଚାହୁଁଛି ଆପଣ ସ୍ତ୍ରୀ କମସେ କମ ଗୋଟିଏ ତ ସ୍ତ୍ରୀ ସୁଖ ପାଇବା ପାଇଁ କିନ୍ତୁ ଭଗବାନ ଜ୍ଞାନ ଦେଇଦେଲେ ଯେହେତୁ ସଦ୍ଗୁରୁଙ୍କ ସାନ୍ନିଧ୍ୟ ମିଳିଗଲା କଣ କଲେ ନା ଆଣିଲେ ଆଣିକି କଣ କଲେ ନା ସେ କଣ୍ଟା ଦିଟା ଆଣିକି ନିଜ ଆଖିରେ ପୋଡ଼େଇ ଦେଲେ ଦି ଆଖିରେ ଗଭାରେ ମା ଯୋଉ କଣ୍ଟା ମାରିଥିଲେ ତାଙ୍କୁ ପାଇଁ ତାଙ୍କ ସହିତ ତାଙ୍କ ଦେହ ସୁଖ ଭୋଗ କରିବା ଯାଉଥିଲେ କିନ୍ତୁ ଆଖି ଦିଟାକୁ ଫୁଟେଇ ଦେଲେ ତାଙ୍କ ଗଭାରେ କଣ୍ଟା ଦିଟା ମାଗି ଆଗରୁ ରୂପା କଣ୍ଟା ସବୁ ଏତେ ବଡ଼ ବଡ଼ ବ୍ୟବହାର କରୁଥିଲେ ସେ କଣ୍ଟା ଆଖି ଦିଟା ଯଦି ଗୋଟେ କୃଷ୍ଣ ପାଖକୁ ଯିବାକୁ ଯିବାରେ ବାଧା ଦିଏ ତାହେଲେ ଆଖି ଦିଟା ଥାଇକି କଣ ଏ ଆଖିରେ କଣ ଭଗବାନଙ୍କୁ ଦେଖିହବ କି ପ୍ରେମାଞ୍ଜନ ଛୁରୀ ତ ଭକ୍ତି ବୁଝାଉଛି ନା ପ୍ରେମର କଜଳ ରୂପକ ଆଖି ରହିବା ତ ଏ ଆଖିରେ ଭଗବାନଙ୍କୁ ଦେଖିହବନି ନା ଏ ଆଖି ଏତେ ଭୌତିକ ଜିନିଷ ବିଷୟକୁ ଦେଖି ଦେଖି ଏତେ କଦର୍ଯ୍ୟ ହେଇଯାଇଛି ଯାହାକୁ ଦେଖିଲେ କଦର୍ଯ୍ୟ ଚେତନ ଆସୁଛି ଆସୁନି କି ତ ସେଇଭଳି ସେଇଭଳିଆ ଆଖିରେ ଭେଲୁବା କଣ ଜୀବନରେ ବାସ୍ତବିକ ଦୁର୍ଦିନ କୋଉଟା ବୁଝିବା ଦରକାର ତ ସେଥିପାଇଁ ସେ ସାଧୁ କଥା କହୁଥିଲି ଗଲେ କୁଆଡେ ପଡ଼ିଗଲେ ବହୁତ ଦୁଃଖୀ ହେଲା ଯେ ଭଗବାନ କଥା ଆଜି ଦିନଟା ଶୁଣିପାରିନି କେତେ ଦୁଃଖୀ ହଉଛି କାନ୍ଦୁଛି ନି ବ୍ୟାକୁଳ ଭାବେ ଆଜି ଭକ୍ତ ମୋର ଆପଣଙ୍କ କଥା ନ ଶୁଣା ବୋଲି ସବୁ ଜୀବନଟା ଅସାର ଏକଦମ ମାନେ ମୃତ୍ୟୁ ତୁଲ୍ୟ ଏତେ ତାଙ୍କୁ ନିରୁତ୍ସାହିତ ଲାଗୁଛି କୃଷ୍ଣ କଥା ନ ଶୁଣିଲା ବେଳକୁ କଣ କରିବେ ବ୍ୟାକୁଳିତ ଚିତ୍ତରେ କାନ୍ଦୁଛନ୍ତି ତ ଗୋଟେ ଗୁହାଲ ବାଲା ଆସିକି କିଏ ଯୋଉ ଯାଇ 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 ତାଙ୍କ ଭଗବାନଙ୍କୁ ଡାକୁଛନ୍ତି ନା ସେ ଖାଲରେ ପଡିକି ତ ଭକ୍ତ ଭଗବାନ ଡାକିବ ନା ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ 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 ହରେ ହରେ ବ୍ୟାକୁଳ ଭାବେ ଡାକି ପ୍ରାର୍ଥନା କରୁଛନ୍ତି ଏଭଳି ତ ଜଣେ ବାଳକ ଆସି ପହଞ୍ଚି ସବୁ ଶୁଣିକି ଯେ ଆପଣ ଏଠି କେମିତି ପଡ଼ିଗଲେ ଏଇ ଛୋଟ ଏଇ ଛୋଟ ଖାଲିଟାରେ କାହିଁକି ପଡ଼ିକି ବସୁଛୁ କହିଲେ ନା ଏଟା ଛୋଟ ଖାଲ ନୁହଁ ଏଟା ଛୋଟ ଖାଲ ନୁହେଁ ତ ଯେହେତୁ ଛୋଟ ଖାଲ ନୁହେଁ କହିଲେ କହିଲେ ଏତେ ବଡ କୂଅଟାରେ ପଡିଛି, ତୁମେ କଣ ଛୋଟ ଖାଲ କହୁଛ? କହିଲେ ନା ଏତେ ବଡ କୂଅ ତ ନୁହେଁ, ବହୁତ ଛୋଟ ଖାଲଟା, ଯେତେବେଳେ କଥା କହୁଛନ୍ତି। କହିଲେ ଠିକ ମୁଁ ଉଠେଇ ଦଉଛି, ମୋ ହାତ ଧର ଉଠେଇ ଦଉଛି। ଯେତେବେଳେ କହିଲେ ହାତ ଧର ଉଠେଇ ଦଉଛି, କହିଲେ ହାତ କେମିତି ବାଡ଼ି ବଢ଼ଉଛି, ମୁଁ ତ ଅନ୍ଧ, ମୋ ବାଡ଼ି ପାଉନି, କୂଅ ପାର ହଉନି। କହିଲେ ନା ନା ମୁଁ ହାତ ବଢ଼ୁଛି, ମୋ ହାତକୁ ଧର, ବାଡ଼ି ବଢେଇବା ଦରକାର, ହାତ ବଢେଇଲେ ତାକୁ ଉଠେଇ ଦେବି। ହାତ ବଢେଇକି ଉଠେଇ ଦେଲା ପରେ ଏମିତି ତ ତାକୁ ଭକ୍ତ କଥା ଶୁଣିବାକୁ ଯିବା ପାଇଁ ଯୋଉ ବ୍ୟାକୁଳ ବି ଥିଲେ, ଦେହରେ କଣ ଛିଡ଼ି ଛୁଡ଼ା ହେଇଛି, କିଛି କଷ୍ଟ ଅନୁଭବ ହଉନି। ତ ଇଏ ଯେତେବେଳେ ଉଠିଲେ ତାଙ୍କୁ ଗୋଟେ ଦିବ୍ୟ ସ୍ପର୍ଶ ଲାଗିଲା। ଆରେ ହଠାତ୍ ଯେତିକି ଛିଡ଼ା ଯନ୍ତ୍ରଣା ଦେହରେ ଥିଲା, ଯେହେତୁ ଦୁଃଖ ଥିଲା, ଭକ୍ତ ସଙ୍ଗ ଭାବର ଦୁଃଖଟା ଥିଲା, ତାଙ୍କୁ ବେଶୀ କଷ୍ଟ ମନେ ହଉଥିଲା, ସେଇଥିପାଇଁ ତାଙ୍କୁ ଏତେ ବଡ଼ ହଉନଥିଲା। କିନ୍ତୁ ତାଙ୍କ ସ୍ପର୍ଶ ପାଇଲା ବେଳେ କିଛି ଗୋଟେ ଅଦ୍ଭୁତ ଆଶ୍ଚର୍ଯ୍ୟ ଦିବ୍ୟ ଚମତ୍କାର ଅନୁଭବ ତାଙ୍କୁ ଯେମିତି ହେଲା, ହେଲା ପରେ ସେ କଣ କଲେ ନା ତତ୍କ୍ଷଣାତ୍ ଭାବେ ତ କହିଲେ ମୁଁ ତମକୁ ରାସ୍ତା ଦେଖେଇଦେବି, କିଛି ବାଟ ଗଲା ଛାଡ଼ିଦେବି, ଏନେକି ଛାଡ଼ିଦେଲେ। ଯାଇ କଥାରେ ବସିଲେ, କଥା ଶୁଣିଲେ, ଠିକ କଥା ଶୁଣିଛି। ମଧ୍ୟାହ୍ନ ଯେତେବେଳେ ଖାଇବା ଟାଇମ ହୁଏ, ତ ସେତେବେଳେ କଣ ହେଲା ନା ତାଙ୍କର ଭାଉଜ ଆସିକି ଖାଇବାଟା ଆସି ଖାଇବା ଦେଇଦେଲେ। ସେଇ ଝଡ଼ ବର୍ଷା ଚାଲିଛି, ଭାଉଜାଣି ଖାଇବା ଦେଇଦେଲେ ତାଙ୍କୁ। ଭାଉଜ ତାଙ୍କୁ ଖାଇବା ଦେଲେ, ତ ଖାଦ୍ୟ ଖାଇଲେ, ଖାଇକି କଥା ଶୁଣିଲେ। ଇଏ ଗଲା ପର୍ଯ୍ୟନ୍ତ ସେଦିନ ଯେଉଁ ଡେରି ହେଇଛି, ଏମାନେ ସମସ୍ତେ ପ୍ରତିଜ୍ଞା କରିଥିଲେ କଥା କରିଥିଲେ, ଆଉ କଥା ଶୁଣିକି ପୁଣି ଅପରାହ୍ନରେ ଘରକୁ ଫେରିଲେ। ସନ୍ଧ୍ୟାବେଳେ ଉତ୍ତର ଫେରନ୍ତି, ଫେରି ଆସିକି ଭାଉଜ ଭାଉଜ ଥାଳିରେ ନେଇକି ଯାଇଥିଲେ ଖାଇବା, ସେ ଥାଳିଟା ନେଇକି କହିଲେ, ଭାଉଜ ଆଉ ଯୋଉ ଥାଳିଟା ନେଇଥିଲ ଏଇଟା ରଖ। ଭାଉଜ କହୁଛନ୍ତି, ଥାଳି କି ଥାଳି ନା, ମୁଁ ତ ଯୋଉ ନେଇ ଖାଇବା ଦେଲ ଦିନରେ। କହିଲେ ଝଡ଼ ବର୍ଷାରେ ମୁଁ କୋଉଠି ଯାଇଛି ତୁମକୁ ଖାଇଥିଲି? କହିଲେ ଥାଳି ନେଇକି ଦେଲେନି ମୋତେ ଖାଇଲେ। କହିଲେ ମୁଁ ତ ଘରୁ ହିଁ ବାହାରିନି, ଆଉ ପାଗରେ କିଏ ବାହାରି ପାରେ? ତମେ ସିନା ବାହାରି ଗଲ, ଶୁଣିଲନି କହିଲା ପରେ ମୁଁ କଣ ତ ଯାଇକି ତମେ ଖାଇବ କାହିଁକି ନେଇକି ଯିବ? କହିଲେ ଥାଳିରେ ନେଇକି ଦେଲ, ଦେଖିଲା ବେଳକୁ ଥାଳିଟା ହଉଛି ସୁନା ଥାଳି, ସୁନାର ଥାଳି। ଦେଖିକି ଆଶ୍ଚର୍ଯ୍ୟ ହେଲେ, ଆଶ୍ଚର୍ଯ୍ୟ ହେଇକି କହିଲେ ଯେ କଣ ହେଲା? କହିଲେ ଥାଳି ମୋ ନୁହଁ, କିଏ ତାହେଲେ ଖାଇବା ଲାଗିଲା? ଆଉ ଯେ ତମ କଣ୍ଠସ୍ୱର ତମେ ଦେଲ, ମୋତେ ସମସ୍ତେ ଦେଖିଛନ୍ତି, କି କଥା ନୁହେଁ ଯଦି କଣ ତା କଣ କିଏ ଭୁଲରେ ଦେଇଦେଲା କି ଆସି? ତାପରେ ଯାଇକି କହିଲେ କାହାକୁ? ସାଧୁଙ୍କୁ କହିଲେ, କଥା ଶୁଣିଲେ, ଯାଇ ଘଟଣା କହିଲେ, କଣ କଣ ହେଇଥିଲା ସବୁ ଘଟଣା କହିଲେ, ଡେରି ହେଇଥିଲା। ତ ସେଇଠୁ ତାଙ୍କ ସ୍ପର୍ଶ ମାତ୍ରେ ଯଦି ଛିଡ଼ି ଛୁଡ଼ା ହେଇଥିଲା, ସବୁ ଭଲ ହେଇଯାଇଥିଲା, କିଛି ଚିହ୍ନ ବର୍ଣ୍ଣ ନଥିଲା, ପୁରା ଭଲ ହେଇଯାଇଥିଲା। ଇଏ ଖାଲ ଏତେ ବଡ କୂଅରେ ପଡିଥିଲେ, ଇଏ କହିଲେ ଖାଲଟାରେ କାହିଁକି ପଡିଛ, ମୁଁ ଉଠେଇ ଦିଅ। ଦିବ୍ୟ ସ୍ପର୍ଶ କିଏ ଦେଲା ତାହେଲେ ଖାଇବା? କିଏ ତାକୁ ଉଠେଇଥିଲା? କିଏ ଉଠେଇଥିଲା? ସେଇ ଯୋଉ ସେଠୁ ସାଧୁ ବୁଝିଲେ ଯେ ଜୀବନଟାରେ ଆମେ ଭାବୁଛନ୍ତି ନା, ଟିକେ ଛୋଟ ବିପଦ ଆସିଗଲା, ଡାକ୍ତର ଯଦି କହିଦେଲା ତ ଦେହ ଅସୁସ୍ଥ ହେଇଯାଇଛି, ତୁ ଆଉ ତୋର କ୍ୟାଲସିୟମ ସର୍ଟ ହେଇଯାଇଛି, କଣ ସେଇ ଉପରେ କି ମୁହୁରାଳି ମାଛ ନ ଖାଇଲେ ତୋର କ୍ୟାଲସିୟମ ହବନି, ସେଥିପାଇଁ ତାକୁ ଖା। ସେ ସାଙ୍ଗେ ସାଙ୍ଗେ ତାପରେ ଦିନ ଏତେ ଦିନ ଗୁରୁ ବୈଷ୍ଣବ ଗୀତା ଭାଗବତ କୃଷ୍ଣ ସମସ୍ତେ କହିଛନ୍ତି, ସେ ଭୁଲିଯିବ, ତାପରେ ଦିନ ଡାକ୍ତର ଜନ୍ମ ତାକୁ କହିଛି ଯେ ସେ ସେ ମାନିବ ହେଇଛି ବହୁତ ଘଟଣା। କାହିଁକି ଏମାନଙ୍କୁ କଣ ଦେଲେ, ଏମାନେ ହେଉଛି ଧମଣା, ଏମାନେ କେବେ ନାଗ ନୁହଁ। ସେ ତାପରେ ଦିନ ଚେଞ୍ଜ ହେଇଛି। ଠିକ ସେଭଳିଆ ଆମ ଆଧ୍ୟାତ୍ମିକ ଜୀବନ କେତେ ଉତ୍ସାହ, କେତେ ବାଧା ବିପତ୍ତି, ଏତେ ବାଧା ବିପତ୍ତିରେ ଭକ୍ତ କେବେ ଉତ୍ସାହ ଭାଙ୍ଗିବା କଥା ନୁହଁ, କୌଣସି ପରିସ୍ଥିତିରେ ଭାଙ୍ଗିବା କଥା। ଯାହା ହଉ, ଉତ୍ସାହରେ ବହୁତ ସମୟ ପଡ଼ିଲା, ନିଶ୍ଚୟ 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 ଶବ୍ଦରେ କୁହାଯାଉଛି କଣ, ଯେ ଦୃଢ ବିଶ୍ୱାସ ସହକାରେ ପ୍ରୟାସ। ତ ପ୍ରପାତ କହୁଛନ୍ତି କଣ, ଦୃଢ ବିଶ୍ୱାସ ସହକାରେ ପ୍ରୟାସ କରିବା, ଦୃଢ ବିଶ୍ୱାସ ଏକଦମ। ତୁମେ ତ ଆମାର, ଆମେ ତ ତୁମାର, କି କାଜ ଅପର ଧନ ସଂସାରରେ କୃଷ୍ଣଙ୍କୁ ବିନା ମୋର କିଏ ଅଛି ନିଜର, ମୋର ଛଡ଼ା ମୋର କୃଷ୍ଣଙ୍କୁ, ଆମେ ତ ତୁମାର, ତୁମେ ତ ଆମାର, ମୋ ଜୀବନର ସର୍ବସ୍ୱ ଆପଣ, ଆପଣଙ୍କର ମୁଁ ନ ହେଇପାରେ। ମହାପ୍ରଭୁ କହୁଛନ୍ତି, ମୋତେ ଗ୍ରହଣ କରନ୍ତୁ, ଆସିଲେ ସେ ବାପା ଦାଦା, ମୋତେ ଆପଣ ଆଲିଙ୍ଗନ କରନ୍ତୁ, ବାପଦାଘାତ କରନ୍ତୁ, କିନ୍ତୁ ଆପଣ ହିଁ ମୋର ସବୁ କାରଣର କାରଣ ମୁଁ ପୁରା ପୁରି ଗ୍ରହଣ କରିଛି ସେଠି ଦୃଢ ବିଶ୍ୱାସ ଏ ଦୃଢ ବିଶ୍ୱାସ ନ ଆସୁଛି ଶରଣାଗତି ହେଲେ ଏ ବିଷୟ ଆସିବ ସବୁ ଶରଣାଗତି ଦୃଢ ବିଶ୍ୱାସ ଭଗବାନ ଆମକୁ କାହିଁକି ରହୁନାହାନ୍ତି ଆମେ ଭକ୍ତି କରୁଛନ୍ତି କାହିଁକି ଆମ ଭକ୍ତି ଆମର ଦୃଢ ବିଶ୍ୱାସ କୃଷ୍ଣ ହଁ ରହିଛି ରହିପାରିବି ନାହିଁ ବ୍ରହ୍ମଚାରୀ ତ ଜୀବନ ମନ୍ଦିରକୁ ପଳେଇ ଆସିଛି ବ୍ରହ୍ମଚାରୀ ରହିବି କି ନାହିଁ ଦେଖାଯାଉ କେତେ ଦିନ କଟେଇମି କଣ ହଉଛି ଯଦି ଭଗବାନ କହୁଛନ୍ତି ଯେ ଯଥା ମାମ ପ୍ରପତ୍ତି ଅଛି ତାଙ୍କ ଯିଏ ମୋତେ ଯେଉଁଭଳି ପ୍ରପତ୍ତି କରି ମୁଁ ତାକୁ ସେଇଭଳି ତାକୁ ପୁରସ୍କାର କରି ମୋ ଯଦି ଅନ୍ତର ଇଚ୍ଛା ଥିବ ଏ ଜୀବନରେ ମୁଁ ଆପଣଙ୍କ ଛଡା କାହାକୁ ଜାଣେନି କାହାର ସେବା କରିବିନି କୃଷ୍ଣ ମୋତେ ସୁଯୋଗ ଦେବେନି 100% ଦେବେ ବିଶ୍ୱାସ ରହିବା ଦରକାର ମୋ ଜୀବନରେ କେବେ ବି ପତନ ହବନି କଣ ହବ କି ନାହିଁ ସେଥିରେ ଦେଖାଯାଉ କଣ ହବ କେତେ ଦିନ କଟୁଛି ମୁଁ ମୋ କଥାରେ କହୁଛି ଯଦି ମୋ ଭାବନାଟା ଯଦି ଏମିତି ହବ କୃଷ୍ଣ ମୋତେ ଦୋଦୁଲ୍ୟ ମାନେ ରଖିଲେ ନା ଦିଟା ନାଁରେ ପାଦ ଦେଲାବେଳେ ମୋର କଣ ସ୍ଥିତି ହବ ଭଗବାନ ସେ ମୋତେ ନିଶ୍ଚିତ ପକେଇବେ ପକେଇକି ଦେଖିବେ ମୁଁ ଯଦି ଦୃଢ ଥିବି କେତେ ପରୀକ୍ଷା ଖର୍ଚ୍ଚ କରେ କଣ ହେଇଗଲା ପିତା ମୋ ବିଷୟ ଅଟଳ ପଡିବ କରିବି ନାଇଁ କରିବି ଭକ୍ତ କଣ ଏଇଠୁ ବୁଝିବା ଦରକାର ଭକ୍ତର ଯଦି ଦୃଢ ନିଶ୍ଚୟତା ନ ରହିବ କହିଲା ଯଶୋଦାମା କଣ କହିବ ବାନ୍ଧିବି ମାନେ ତୋତେ ବାନ୍ଧିବି ଧରିବି ମାନେ ତୋତେ ଧରିବି କୌଣସି ପରିସ୍ଥିତିରେ ତୋତେ ଛାଡିବାର ନାହିଁ ଏଇ ଦୃଢ ବିଶ୍ୱାସ ଏକଦମ ଦୃଢ ବିଶ୍ୱାସ କୌଣସି ପରିସ୍ଥିତିରେ କମ୍ପ୍ରମାଇଜ ନାହିଁ ଆଉ ଯଦି ମୁଁ କମ୍ପ୍ରମାଇଜ ହଉଛି ତାହେଲେ କହିଲା ସେଥିପାଇଁ ପ୍ରଭୁପାଦ ଏଇ ଶ୍ଳୋକରେ ସ୍ପେଶାଲି ରହୁଛନ୍ତି ନା ଅନ୍ୟାଭିଳାଷିତା ଶୂନ୍ୟମ ଜ୍ଞାନ କର୍ମାଦି ଅନାବୃତ୍ତମ ଆନୁକୂଲ୍ୟ କୃଷ୍ଣାନୁଶୀଳ ଭକ୍ତି ଉତ୍ତମ ଭକ୍ତି କେମିତି ଲାଭ କରିବ ଭକ୍ତିର ସଂଜ୍ଞାରେ ଏଇଟା କୁହାଯାଏ ଭକ୍ତିର ସଂଜ୍ଞା ଅନ୍ୟ ଅଭିଳାଷ ଶୂନ୍ୟ ସେଇମାନଙ୍କର କୃଷ୍ଣଙ୍କ ପ୍ରତି ପୂର୍ଣ୍ଣ ଦୃଢ ବିଶ୍ୱାସ ରହିବ ଯାହାର କୌଣସି ତାର ଅଭିଳାଷ ନାହିଁ କଣ ମାତ୍ର ଅଭିଳାଷ ନା ସେବା ଅଭିଳାଷ ଡେଲି ସକାଳେ ପ୍ରାର୍ଥନା କରୁଛନ୍ତି ନରୋତ୍ତମ ଦାସ ଠାକୁର ଦିନ ତୁଳସୀ ପ୍ରାର୍ଥନାରେ ବି କହୁନାହାନ୍ତି ତୁଳସୀ ସେବା ଅଧିକାର ଦିଏ କର ନିଜ ଦାସୀ ଏକଦମ ଦୃଢ ପ୍ରତିଜ୍ଞା ତ ସେଇ କଥା ଅନ୍ୟ ଅଭିଳାଷ କିଛି ଅଭିଳାଷ ନାହିଁ ବିଳାସ ପୁଞ୍ଜ ବିଭାସ ନୟନ ହେରିବ ସଦା ଯୁଗର ରୂପ ରାଶି ଏଇ ନିବେଦନ ଧର ସଖି ଅନୁଗତ କର ସେବା ଅଧିକାର ଦିଏ କର ନିଜ ଦାସୀ ଏଇଟା ତମର ଅଭିଳାଷ କଣ ଜନ୍ମେ ଜନ୍ମେ ଏଇ ଅଭିଳାଷ ମୋର ବାରମ୍ବାର ପ୍ରତି ଜନ୍ମେ ଜନ୍ମେ ଅଭିଳାଷ ଏଇ ମୋର ଏଇ ଅଭିଳାଷ ବିଳାସ କୁଞ୍ଜେ ଦିଅବାସ ମୋର ଏଇ ଅଭିଳାଷ ଆମେରିକା ହିଁ ଦିଅବାସ ମୋର ଏଇ ଅଭିଳାଷ ସଂସାରରେ ଦିଅବାସ ମୋର ଏଇ ଅଭିଳାଷ ବ୍ୟାଙ୍କ ବାଲାନ୍ସ ଦିଅବାସ ଯାହା ବାସନା ହବ ସକାଳେ ମୁଁ ତୁଳସୀ ପ୍ରାର୍ଥନା କରତେ କରତେ ଯଦି ଏଭଳିଆ ତୁଳସୀ ଭଗବାନଙ୍କୁ ବୃନ୍ଦାଦେବୀ ବୃନ୍ଦାବନକୁ ଯିବାର ଅଧିକାର ସେଇ ଦେବେ ନା ତାଙ୍କୁ ବୃନ୍ଦାବନ ଧାମରେ ଏଣ୍ଟ୍ରି ଗେଟ୍ର ପାସ୍ ତ ସେଇ ଦେବେ ନା ତାଙ୍କ ଆଉ ଯଦି ଅଭିଳାଷ ଡେଲି ପ୍ରାର୍ଥନା କରୁଥିବା ଆଉ ଗୋଟେ ଯଦି କପଟରେ ତାଙ୍କୁ ଅଭିଳାଷ ଡେଲି ତୁଳସୀ ପ୍ରାର୍ଥନା କପଟରେ ତାଙ୍କ ବାହାରେ ପଡ଼ୁନି ଆମକୁ ଯଦି ଆଉ ଗୋଟେ ପ୍ରକାର କଣ ମିଳିବ କପଟଟା ତ ମିଳିବ ନା ଅରିଜିନାଲଟା ମିଳିବ କପଟଟା ମିଳିବନି କପଟଟା ତ ତୁଳସୀ ଗୀତ ହଉଛି ଡେଲି ପ୍ରାର୍ଥନା କରୁଥିଲେ ଏ ଆମର ଦରକାର ବୋଲି କିନ୍ତୁ ଅରିଜିନାଲରେ ମୁଁ ଆଉ ଗୋଟେ କିଛି ଚାହୁଁଛି ସେଥିପାଇଁ ଭକ୍ତିକୁ ଆସିଲା ଗୋଟେ ବୁଝିବା ଦରକାର ମୁଁ ତୁଳସୀ ପ୍ରାର୍ଥନା କରିବି କି ନାହିଁ ବୃନ୍ଦାବନ ଯିବା ପାଇଁ ପ୍ରାର୍ଥନା କରିବି କି ଆଉ ଟିକେ କୋଉଠି ଯିବା ପାଇଁ ପ୍ରାର୍ଥନା କରିବି ଏଇଟା ବୁଝିବା ଦରକାର ଭକ୍ତ ତାର ମହତ୍ଵ ବୁଝୁ ନା ସେ ଆଉ କିଛି କାମନା କରୁଛନ୍ତି ଭକ୍ତି କରିକି କାମନା କରୁଛନ୍ତି ସେଥିପାଇଁ ସେମାନେ ସଂସାରକୁ ଦୁଃଖ ପାଉଛନ୍ତି ସେଥିପାଇଁ କହନ୍ତି ଅନ୍ୟାଭିଳାଷିତା ଶୂନ୍ୟମ ଜ୍ଞାନ କର୍ମାଦି ଅନାବୃତ ସେ କହୁଛନ୍ତି କଣ ଯେ ଅବିମିଶ୍ରିତ ଭକ୍ତି ତାଙ୍କ ଅନୁକୂଳ ପନ୍ଥାରେ ସମ୍ପାଦିତ ହେବା ଉଚିତ ଏଇ ଭକ୍ତି ଯାଜନ ଅନ୍ୟାଭିଳାଷରୁ ମୁକ୍ତ ହେବା ଉଚିତ ଏବଂ ସକାମ କର୍ମ ନିର୍ବିଶେଷ ଜ୍ଞାନ ଓ ଅନ୍ୟ ସବୁ ସ୍ୱାର୍ଥପୂର୍ଣ୍ଣ ଆକାଂକ୍ଷା ରହିଥିବା ଉଚିତ କୌଣସି ସ୍ୱାର୍ଥପୂର୍ଣ୍ଣ ଆକାଂକ୍ଷା ନିଜ ଭୌତିକ ନିଜର କିଛି ଇନ୍ଦ୍ରିୟ ଜନିତ ସୁଖ ସ୍ୱାଚ୍ଛନ୍ଦ୍ର କୌଣସି ଅଭିଳାଷ ରହିବା ଉଚିତ ଏଇଟା ହଉଛି ମାନେ ଆମକୁ ପ୍ରାର୍ଥନା କରିବା ଦରକାର କେବଳ କୃଷ୍ଣ ପାଇଁ ଧୈର୍ଯ୍ୟ ପ୍ରଚଣ୍ଡ ନିଶ୍ଚୟ ଦୃଢ ବିଶ୍ୱାସ ଭଗବାନଙ୍କୁ ଗୋଟେ ଛୁଆର ମା ଛୁଆଟା ମା ପ୍ରତି କେତେ ବିଶ୍ୱାସ ଅଛି ନାଇଁ ମା ତାକୁ ଟେକୁଛି ଫିଙ୍ଗୁଛି ପୁଣି ଧରୁଛି ଯେମିତି ଠିକ ସେଇଭଳିଆ ଛୁଆ ଯେତେ ଖୁସି ହଉଛି ମା ତାକୁ ଯେତେ ଫିଙ୍ଗିଲେ ସେମିତି ଭଗବାନ ଯେତେ ବିଭୂତି କରିଦଉଛ କେତେ ବିଭୂତ ହଉ କଣ ଅସୁବିଧା ମାତା କୁନ୍ତି କୁନ୍ତି କଣ ଭାଙ୍ଗି ପଡୁଥିଲେ ଯେତେ ବିପଦ ସନ୍ତୁ ଆସୁ ବିପଦ କଣ ଅସୁବିଧା? ଯଦି ବିପଦ ଦେଲେ ମୁଁ କଣ କରିଛି? ଆମର ବିପଦ ପଡିଲେ ଭକ୍ତ କଣ କରୁଛି? ମନ୍ଦିର ଜପ କରୁଛି, ବେଶୀ ମନ୍ଦିର ଭଗବାନ ପାଖରେ ତୁଳସୀ ତୁଳସୀ ଆସି ଛିଡ଼ା ହେଇକି ପ୍ରାର୍ଥନା କରୁଛି ବେଶୀ ତା ମନଟା ଲାଗୁଛି। ଯଦି ବିପଦ ଦେବାରେ ମୋ ଭିତରେ ଗୋଟେ ଛାତିରେ ଧକ୍ ଧକୁଛି, କଣ ହବ କଣ ହବ, ହେ କୃଷ୍ଣ ହେ କୃଷ୍ଣ, ଆଉ କିଛି ନହେଲେ ନୃସିଂହ ପ୍ରାର୍ଥନା କରୁଛି କଣ କରିବି କଣ। ଯଦି ବିପଦ ଆସିକି ଯଦି ମୋର କୃଷ୍ଣ ଚେତନାଟା ବଢିଲା ଅସୁବିଧା କଣ ଅଛି? ତାହେଲେ ବିପଦ ଆସୁ, ମୁଁ ସବୁବେଳେ କୃଷ୍ଣ ଚେତନାରେ ବେଶିକି ରହିବି, ଖରାପଟା କଣ? ବେଶୀ ବେଶୀ ତୁଳସୀ ଚଢେଇବି, ବେଶୀ ତୁଳସୀ ଚଢେଇବି, ଭଲ ତ ସେଥିପାଇଁ ଏଇଟା କେବେ ଭୁଲିବା କଥା ନୁହେଁ। ସେଥିପାଇଁ ଯେ କୁହାଯାଉଛି କଣ ନା ଏଇଟା ବେଶୀ, ସେଥିପାଇଁ ଆଉ ଭକ୍ତି ତ ବାସ୍ତବିକ ଭାବେ ଭକ୍ତିଟା ହଉଛି କଣ ନା ଗୋଟେ ପ୍ରାକ୍ଟିକାଲ ଜିନିଷ, ଗୋଟେ ଅନୁଶୀଳନ। ଭକ୍ତିଟା ଅନୁଶୀଳନ ନୁହେଁ, ଡେଲି ଗୋଟେ ପ୍ରାକ୍ଟିସ କରତେ ହଉଛି। ଭକ୍ତି ଏମିତି ମିଳୁନି, ଭକ୍ତିଟା କିଛି କଲେ ମିଳୁଛି। ସେବା ଭକ୍ତି ଅର୍ଥ ହଉଛି ସେବା, ଭଦ୍ରାତ ହଉଛି ସେବା ଧାତୁର, ସେବା କଲେ ଭକ୍ତି ମିଳିବ, କିଛି ଗୋଟେ କରିବା ପାଇଁ ପଡିବ, ବିନା ନ କରିକି କିଛି ଭକ୍ତି ମିଳିବନି। କିନ୍ତୁ ଆମେ ଯେମିତି ଧ୍ୟାନ ଯୋଗ ଏଗୁଡା ହଉଛି ଗୋଟେ ମୋତେ ଗୋଟେ ଭାବୁକତା ଭଳି ଗୋଟେ ଭାବନା, କିନ୍ତୁ ଭକ୍ତିଟା ହଉଛି ପ୍ରାକ୍ଟିକାଲ। ଏଥିରେ ଗୋଟେ ଡେଲି ଆମେ ଭକ୍ତି ଯାଜନ ଯୋଗ କରୁଛନ୍ତି, ଭକ୍ତିର ଏତେ ଗୁଡା ଅଙ୍ଗ, ଆମେ ପାଞ୍ଚଟା ଅଙ୍ଗ କଥା କହିଲେ ନା, ସାଧୁସଂ କରିବା, ହରିନାମ ଜପ କରିବା, ଭାଗବତ ପଢିବା, ଧାମ ବାସ କରିବା, ଭଗବାନ ପୂଜା କରିବା, ଏଟା ଭକ୍ତିର ଅଙ୍ଗ ପାଞ୍ଚଟା। ତ କିଛି କରିବା ପାଇଁ ପଡୁଛି ଭଗବାନଙ୍କୁ ଭକ୍ତି ପାଇବା ପାଇଁ ହେଲେ, ସେବା ଭଗବାନଙ୍କ ସେବା ପାଇବା ପାଇଁ ହେଲେ, ଭକ୍ତି ପାଇବା ବୋଲେ କିଛି କରିବା ପାଇଁ ପଡୁଛି। କିନ୍ତୁ ଧ୍ୟାନ ଯୋଗରେ କିଛି କରିବା କରିହବନି, ଧ୍ୟାନରେ ବସିବା ତ ମନ କୁଆଡେ ପଡୁଛି, ଖାଲି ଧ୍ୟାନୀ ମାନେ ଏମିତି ବସୁନି ଆଖି ବୁଝିକି ବସୁଛନ୍ତି ନା, ଭକ୍ତି ଗ୍ରନ୍ଥର ନାମ କରତେ ହଉଛି, ଶୁଣି ଶୁଣି ନାମ କରିବା ପାଇଁ ପଡୁଛି, ପ୍ରତି ଲାଗି ରହିବା ପାଇଁ ପଡୁଛି। ସେଥିପାଇଁ ପ୍ରତି କ୍ଷେତ୍ରରେ ଆମେ ସେବାରେ ଲାଗି ରହିବାଟା ହଉଛି ଭକ୍ତି। ଜାଣିବ ତ ଏଇ ଯୋଉ ଉତ୍ସାହ ନିଶ୍ଚୟ ମାନେ ଦୃଢ଼ତା, ଏକଦମ କଠୋର ଦୃଢ଼ତା। କଣ ଉଦାହରଣ ଆପଣମାନଙ୍କ ପାଖରେ ଅଛି ଭକ୍ତିରେ? କୋଉ କୋଉ ମାନେ କେତେ ଦୃଢ଼ ଭାବେ ଭକ୍ତିରେ ଲାଗି ରହିଛି, କୌଣସି ସ୍ଥିତିରେ ତାର ଭାଙ୍ଗି ନାହାନ୍ତି କୌଣସି ସ୍ଥିତିରେ। ଉଦାହରଣ ଦେବେ, ମୁଁ ଧୈର୍ଯ୍ୟ କହୁଛି, ତାପରେ ଆପଣ ଭାବନ୍ତୁ କଣ ଭକ୍ତି, କୋଉ ଭକ୍ତଙ୍କର ଏତେ ମାନେ ଦୃଢ଼ତା ଥିଲା, ବିଶ୍ୱାସ, ଅଟଳ ବିଶ୍ୱାସ କୋଉ କୋଉ ଭଗବାନ ଥିଲା ଉପମା ଦେବେ। ଆଉ ଗୋଟେ ହଉଛି ଧୈର୍ଯ୍ୟ, ଧୈର୍ଯ୍ୟ ମାନେ ଭକ୍ତିରେ ବି ବହୁତ ଧୈର୍ଯ୍ୟ ଦରକାର। ଧୈର୍ଯ୍ୟ ନା ବିନା ଧୈର୍ଯ୍ୟରେ ଭକ୍ତି ହେଇଯିବ? ଧୈର୍ଯ୍ୟ ଦରକାର ନା? ଧରେ ଆମେ ଆଗରୁ ଶୁଣୁଛନ୍ତି ନା, ଗାଁରେ କଥା ଅଛି, ସଂସାର ଭିତରେ ଘର କରିଥିଲେ ପଥର ପଡିଲେ ସହି, ପଥର ପଡିଲେ ପଥର ଘରେ ସଂସାର ପଥର ବି ପଡିଯାଏ ତଥାପି ସହିବା ପାଇଁ ପଡିବ। ଘରଟା କରିଦେଲେ ଭୌତିକ ସଂସାର ଘରଟାକୁ ଚଳେଇବା ପାଇଁ ହେଲେ ବାସ୍ତବିକ କେତେ କଷ୍ଟ, ଶାଶୁ ଆଗରୁ ଆଗରୁ ତ ବଡ ବଡ ପରିବାର ଥିଲେ, ଶାଶୁ ବୋଉ ଯା ନଣନ୍ଦ ପଡୋଶୀ ସମସ୍ତଙ୍କୁ ନେଇକି ଚାଲିବା ଏତେ ସହଜ କଥା ଗୋଟେ ବୋଉ ପାଇଁ? କେତେ କଷ୍ଟ, ସ୍ୱାମୀ କଥା, ସ୍ୱାମୀର ମନକୁ ନେଇକି ଚାଲିବ, ଶାଶୁ ମନକୁ ନେଇକି ଚାଲିବ, ଶ୍ୱଶୁରଙ୍କ ମନକୁ, ପରିବାର ସମସ୍ତ ବନ୍ଧୁ ବାନ୍ଧବ ଏତେ ଜଣଙ୍କୁ ନେଇକି ଚାଲିବ, ସମସ୍ତ ମନକୁ ବୁଝିକି ମାନେ କେତେ ଜଣଙ୍କ ପାଇଁ କରିବ, କଣ ଥକିଯିବ ମଣିଷ, ପାଗଳ ହେଇଯିବ। ବର୍ତ୍ତମାନ ସମାଜ ତ ସେଇ ଶିକ୍ଷା ସଂସ୍କାର ନାହିଁ କି ନୈତିକତା ନାହିଁ ଯେ କୋଉ ଝିଅ ଆଡଜଷ୍ଟ କଲ, ତ ତୁରନ୍ତ ଚାଲ ଟାଉନକୁ ଚାଲ, ଘର ଭଡ଼ା ନେଇକି ରହିବ ଆଉ ନା ନିଏ ନି ନା ହଉଛି ନା। ମୁଁ ପରଦିନ ଦୁଇ ତିନି ଦିନ ଆଗରୁ ଜଳେଶ୍ୱର ଗଲି, ଦେଖିଲାବେଳକୁ ତାଙ୍କ ଘରଟା ହଉଛି ଜଣେ ପ୍ରଭୁଙ୍କ ଘର ହଉଛି ଜଳେଶ୍ୱରରୁ ତାଙ୍କ ଘର ହଉଛି 5 କିଲୋମିଟର ଦୂର। ସିଏ ଆସିକି ଜଳେଶ୍ୱର ରେଷ୍ଟୁରାଣ୍ଟ କରିଛନ୍ତି, ସିଏ ଆସିକି ତାଙ୍କ ରେଷ୍ଟୁରାଣ୍ଟ ଘର ଭଡ଼ା ନେଇଛନ୍ତି। 5 କିଲୋମିଟର ଦୂର ଗୋଟେ ସହର ଭିତରେ ଏଇ ଟାଉନରେ ଜଳେଶ୍ୱର, ଏଇଟା ଦୂର ହେଲା ନା, ତମେ ଆସିବୁ ଘର ଭଡ଼ା ନେଇଛ କଣ ନା ପ୍ରଭୁ? ଏଇଠି ସବୁ ମାର୍କେଟିଂ ଫାର୍କେଟିଂ ସବୁ ଏଇଠି ଗୋଟେ ହାଇ ହାଇ ଦୁର୍ଭାଗ୍ୟ, ମଣିଷ କଣ ଶିଖିବ, ଏତେ ଲୋକ ପାଇଁ କିଏ କରିବ? ଏଇ ଯଦି ଜୀବନ ହେଇ ଯୋଉ ଟ୍ରାଡିସନାଲ ହେଇ ଏବେ ଧୈର୍ଯ୍ୟ କାହାର ନାହିଁ, ସେଇଥିପାଇଁ ସଂସାର ପତର ପଡିଲେ କେହି ବି ସହିବନି, ଏଇଟା ହଉଛି କଥା। ସେ ଧୈର୍ଯ୍ୟ ଦରକାର। ସେଥିପାଇଁ ସାଧୁ ଜୀବନ ଆଉ ଆଚାର୍ଯ୍ୟ ମାନେ କହନ୍ତି କଣ, ସଂସାର ଭକ୍ତ ଭାବ ହେଲେ ଆଉ କଣ କରିବା ପାଇଁ ପଡିବ, ପୋଖରୀ ତୁଠର ପଥର ହବା ପାଇଁ ପଡିବ। କେତେ ଲୋକ ଲୁଗା ଗୋଡ଼ ଘଷିବ ଆସିକି ତା ଦେହରେ ସବୁ ଲୁଗା କଚାରିବ, ପିଟିବ, କାଚିବ, ଧୋଇବ, ସବୁ କରିବ ନା ତା ଦେହରେ? ଯେମିତି ପୋଖରୀ ତୁଠର ପଥର ସବୁ ସହୁଛି, ଆମକୁ ଆମ ଭକ୍ତି ଜୀବନରେ ସବୁ ସହିବା ପାଇଁ ପଡିବ। ସବୁ ସହିଯିବା ପାଇଁ ପଡ଼ୁ। କିଏ ଗାଳି ଦଉଛି, କିଏ ମୁଣ୍ଡ ଦଉଛି, କିଏ କେତେ କଥା କହୁଛି, ସହୁଛି ସମସ୍ତଙ୍କ ଜୀବନ ହଉ ନାଇଁ କି। ଆମେ ତାହେଲେ ଆମେ ମୁଁ ଯେତେବେଳେ ଆସିଛ କିଛି କହୁନାହାନ୍ତି, ଘରେ ବସୁଛି, କିଏ ଭକ୍ତ ଆସୁଛନ୍ତି କହିଲେ ବ୍ରହ୍ମଚାରୀ ମାନେ ଖାଲି ଖାଉଛନ୍ତି, ମଠରେ ଶୋଉଛନ୍ତି, କିଛି କାମ ନାହିଁ, କିନ୍ତୁ ମଠରେ ଯିଏ ରହିଛି ଆସୁଛନ୍ତି, ଆମେ ତାଙ୍କୁ ପଚରା ହବ, ସେ ପ୍ରାକ୍ଟିକାଲ କହିପାରିବେ, ସେ କଣ ଖାଉଛନ୍ତି କି ଶୋଉଛନ୍ତି, କେତେ ଚିନ୍ତା ତାଙ୍କ ଭିତରେ ଅଛି ସେଟା ବୁଝିବ। ସଂସାର ଲୋକମାନଙ୍କୁ ଆମଠୁ ବୋଧେ କେହି ବେଶୀ କାମ କରିବେ ମାନେ ସମସ୍ତଙ୍କ କ୍ଷେତ୍ରରେ, ତ ସଂସାରରେ କେତେ କଳ ଯାହା ବି ଆଇଲେ ବି ସହିବା ପାଇଁ ସେଥିପାଇଁ ମହାପ୍ରଭୁ କଣ କହିଲେ, ଯୋଉ ଧୈର୍ଯ୍ୟ ଉଷା ନିଶ୍ଚୟ ଧୈର୍ଯ୍ୟ ଧରିବା ପାଇଁ ହେଲେ ସହିବା ପାଇଁ ଧୈର୍ଯ୍ୟ ଯାହାର କାର୍ଯ୍ୟ ସହିବ ସହି ନବା ଦରକାର, ଧୈର୍ଯ୍ୟ ରଖିଲେ ସେ ସହିପାରିବ ସେହିପାରିବ। ସେଥିପାଇଁ ମହାପ୍ରଭୁ କଣ କହିଲେ, ପ୍ରଣାଗତି ସୁନିଶ୍ଚନ ଧରିବ ସହିଷ୍ଣୁ ନା ଅମାନିନ ମାନ ଦେନ କେତନ, କୋଉ ଭଳିଆ ସହିବ, ତରୁ ତରୁ ଦିବ ସହିଷ୍ଣୁ, ତରୁ ତରୁ ଠାରୁ ବୃକ୍ଷ ଠାରୁ ବି ଅଧିକ ସହିବା ପାଇଁ ପଡୁ। ବୃକ୍ଷ କେତେ ସରୁଛି, ଖରା ବର୍ଷା ଯାହା ତ ସରୁଛି, ଲୋକର ହାଣିବା ମାରିବା ଯନ୍ତ୍ରଣା ତାକୁ ନିଆଁରେ ଜାଳିବା ପର୍ଯ୍ୟନ୍ତ ସେ ସରୁଛି, ଶୁଣି କିଛି କହୁଛି, ମହାପ୍ରଭୁ କହିଲେ ଏଇଟା ସହିବା ପାଇଁ ପଡୁ। ସେଥିପାଇଁ କୁହାଉଛି ଏଇଟା ଗୋଟିଏ ଗୁଣ ଯଦି କାହାର ହେଇଛି, ସେ ବୈଷ୍ଣବ ଯଦି କାହାର ହବାକୁ ହଉଛି, ସେଥିପାଇଁ ମହାପ୍ରଭୁ କହିଲେ ବୈଷ୍ଣବ ହୋଇତେ ମାନେ ଛିଲ ବଡ ସାର ତୃଣାଦପି ଶ୍ଳୋକଟିତେ ପଡ଼ିଗଲାମ ବାଲ, ବୈଷ୍ଣବ ହୋଇତେ ମାନେ ଛିଲ ବଡ ସ୍ୱାଦ, ଇଚ୍ଛା ସ୍ୱାଦ ବହୁତ ଥିଲା ବେଳେ ବୈଷ୍ଣବ ହେବୁ, କିନ୍ତୁ ଏ ଯୋଉ ତୃଣାଦପି ଶ୍ଳୋକ କଥା ଆସିଗଲା, ତୃଣ ବାବା ସବୁ ସହିବୁ, କାହାକୁ କିଛି କହିବୁ, ସମସ୍ତଙ୍କୁ ମାଡ଼ ଖାଇବୁ, କାହାକୁ କିଛି ଚେଲା ହବ ମାନେ କଣ, କୀର୍ତ୍ତଦାସ ହବୁ ନା, ବୈଷ୍ଣବ ମାନେ ଗୋଟେ କୀର୍ତ୍ତଦାସ, ଆମେ କହୁଛୁ ନା ଗୋପୀ ଭକ୍ତି ପ୍ରତ୍ୟେକ ମାନେ ଦାସ ଦାସ ନା ଦାସ, ସବୁ ଦାସଙ୍କର ଦାସ, ସମସ୍ତଙ୍କର ଆଇନ ଶୁଣିବା ପାଇଁ ପଡିବ, ଏଟା କର ସେଟା କର ସେଟା କର, ସବୁ କିଛି କରିପାରିବୁ ଯଦି ତାହେଲେ ବୈଷ୍ଣବ ଏଇ ତୃଣାଦପି ଶ୍ଳୋକଟିତେ ପଡେଇ ଗଲା, ତୃଣାଦପି କିଏ ହବ, ପଦେ କହିଲା ବେଳକୁ ସେ ମୋତେ ପଦେ କହିଲା, ଗାଁରେ ଯେମିତି କିଛି ଜଣେ ପଦେ କହିଲା ବେଳକୁ ଆଉ ଜଣେ ଦଶ ଜଣ ଯୋଡି ଗଲେଣି, ଆମେ ଆମ ଭକ୍ତି ଜୀବନ ଏଇଟା ହବନି, ମତେ କହିଲେ ଚୁପଚାପ ସହିବାକୁ, କିଛି ପ୍ରତ୍ୟୁତ୍ତର ନାହିଁ, ଉତ୍ତର ଦବା ମାନେ ଭୁଲ, କିନ୍ତୁ ସ୍ଥାନକାଳ ପାତ୍ର ଅଛି, କିଏ ଯଦି ଭୁଲରେ କହୁଛି ସନ୍ଦେହକୁ ତାର ଅପରାଧ ଖଣ୍ଡନ କରିବା ପାଇଁ ହେଲେ କେହି ଜଣେ ସିନିୟରଙ୍କ ପାଖରେ କହିବା ପାଇଁ ପଡିବ ଯେ ଏଇଟା ଅଜ୍ଞାତ ବଶତଃ ଏମିତି କହୁଛି, ତାର ଅପରାଧ ହେଇଯିବ, ସେଟା ତାକୁ ତାଙ୍କର ତାକୁ ବୁଝିବା ପାଇଁ, ତାଙ୍କର ଆଧ୍ୟାତ୍ମିକ ଜୀବନକୁ ଉନ୍ନତି ପାଇଁ ସେଇ ଅନୁସାରେ ତାକୁ ମାନେ ଦ୍ୱେଷ ଭାବରେ ନୁହେଁ, ତାଙ୍କର ସୁଧାରିଆ ମନୋଭାବରେ କହିବା ପାଇଁ ପଡିବ। ତ ଠିକ ଅଛି, ତ ସେଇଥିପାଇଁ କୁହାଯାଉଛି କଣ ନା, ଏଇ ପ୍ରଚଣ୍ଡ ଧୈର୍ଯ୍ୟ ଦରକାର ଭକ୍ତି ଜୀବନରେ ରହିବା ପାଇଁ ହେଲେ। ଦେଖନ୍ତୁ ଧୈର୍ଯ୍ୟ କେତେ, ତପସ୍ୟା କରତେ ହେଲେ କେତେ ଧୈର୍ଯ୍ୟ ଦରକାର, ଷୋଳ ମାଳା ଗୋଟେ ଜାଗାରେ ବସିକି ଷୋଳ ମାଳା କଣ୍ଟିନ୍ୟୁ କରିବା ଧୈର୍ଯ୍ୟର କଥା ନାହିଁ କହିଲେ, ମନକୁ ଗୋଟେ ଜାଗାରେ ରଖିବା, ଷୋଳ ମାଳା ଗୋଟେ ଜାଗାରେ ଆଗେ ଜାଗାରେ ବସିବା ଦରକାର, ଷୋଳ ମାଳା ଜପ ମୋତେ ଦୁଇ ଘଣ୍ଟା ଲାଗୁଛି, ଦୁଇ ଘଣ୍ଟା କମସେ କମ ଧୈର୍ଯ୍ୟ ସହିତ ବସିବି ଉଠିବିନି, ଆମେ କଣ ଟିକିଏ ଖାଲି ଉଠୁଛେ ଛିଡ଼ା ହଉଛେ ହଲୁଛେ ଯାଉଛେ ଚାଲୁଛେ ବୁଲୁଛେ ବସୁଛେ ଜପୁଛୁ, ମନଟା ଧୈର୍ଯ୍ୟ ନାହିଁ ଯେ ଦି ଘଣ୍ଟା ବସିଲ ଷୋଳ ମାଳା ଜପ କରୁଛି ଧୈର୍ଯ୍ୟ, ଠିକ ଅଛି ଯୋଉ ଆଠ ମାଳା ବି କର ଗୋଟେ ଜାଗାରେ ବସି କର, ମନଟା ବସି ମନକୁ ବସା ଗଲା ନା ଏଠି ନାହିଁ, ଘଣ୍ଟାଟେ ହେଲେ ବସା ହେଲା ମନ ତୁ ଏଇଠି ବସ, କୁଆଡେ କିଛି କହନା କାହା ସହିତ କଥା ହେଲା ତୁ ବସ, ତ ଏଇଟା ବି ଗୋଟେ ତପସ୍ୟା, ଯଦି ଏଇଟା ବସିବା ଶିଖିଲେ ଘଣ୍ଟେ ଜାଗାରେ ଦି ଘଣ୍ଟା ବସି ହବ, ନହେଲେ ତାର ମାନେ ଧୈର୍ଯ୍ୟ ନଥିବା ଲୋକ କୁଆଡେ ଅଛି, ନହେଲେ ଯେମିତି ହିରଣ୍ୟକଶିପୁର କେତେ ଧୈର୍ଯ୍ୟ, ସଂସାରରେ ହିରଣ୍ୟକଶିପୁ ଦେଖନ୍ତୁ ଭଗବାନଙ୍କୁ ପାଇବା ପାଇଁ ନୁହେଁ ଭଗବାନଙ୍କୁ ମାରିବା ପାଇଁ, ଭଗବାନଙ୍କୁ ମାରିବା ପାଇଁ ହିରଣ୍ୟକଶିପୁ ତପସ୍ୟା କଲେ, ଯୋଉ ତପସ୍ୟା କଲେ ଏମିତି ତପସ୍ୟା କଲେ ଯେ ତପସ୍ୟା ପ୍ରଭାବରେ ତାଙ୍କ ଯୋଉ ବ୍ରହ୍ମରନ୍ଧ୍ରରୁ ଯୋଉ ଅଗ୍ନି ବାହାରିଲା ସ୍ୱର୍ଗରେ ଦେବତା ମାନେ ରହିପାରିଲେ, ଦେବ ଲୋକ ଜଳିବାକୁ ଲାଗିଲା ତପସ୍ୟାର ପ୍ରଭାବ ଏତେ ଆଣିଲା, ମାନେ କେତେ ଧୈର୍ଯ୍ୟ ସେ ଜଣେ ଅସୁର ବସୁଛି, ଅସୁରଙ୍କର ଧୈର୍ଯ୍ୟ କଣ କମ ନା କଣ, ବହୁତ ଧୈର୍ଯ୍ୟ, ଆଉ ସେ ତପସ୍ୟା ବଳ ଧୈର୍ଯ୍ୟ ବଳ ଅଛି ବୋଲି ତ ସିନା ଏତେ ଅମର ବର ପାଇଯାଉଛନ୍ତି, ନହେଲେ କୁଆଡେ ପାଆନ୍ତି, ଦେଖ ଭୁଲଟା ପାଇଁ ବି ଏତେ ଧୈର୍ଯ୍ୟ ରହିଛନ୍ତି, ଆମେ ଭକ୍ତ ଭଗବାନଙ୍କୁ ପାଇବା ପରମ ଗତି ଲାଭ ହବ ସେଥିପାଇଁ ଆମ ଧୈର୍ଯ୍ୟ ନାହିଁ, ଅଛି ଧୈର୍ଯ୍ୟ କ୍ଲାସରେ ବସତେ ବସତେ କୋଉ ଘଣ୍ଟାଟେ ଧୈର୍ଯ୍ୟ ନାହିଁ, ଡୋଳିକି ପଡ଼ିଗଲେଣି ବୁଝିଲ ନାହିଁ, ନିଦରେ ପଡ଼ିଗଲେଣି ଏଠି, ସେଇଥିପାଇଁ ଭଜନରେ ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ 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 ହରେ ହରେ। ଧୈର୍ଯ୍ୟ ଦରକାର ଆମକୁ କ୍ଲାସରେ ବସତେ ହେଲେ କଥା ଶୁଣତେ ହେଲେ ତ ପ୍ରତି କ୍ଷେତ୍ରରେ ଧୈର୍ଯ୍ୟର ବହୁତ ଆବଶ୍ୟକତା ଅଛି ଧୈର୍ଯ୍ୟ ନ ରହିବ ଭକ୍ତିରେ ଆମେ ଆଗେଇ ପାରିବାନି ବହୁତ କଷ୍ଟ ତ ସେଥିପାଇଁ ଚିନ୍ତା କରନ୍ତୁ ଯଦି ହିରଣ୍ୟକଶିପୁର ଏତିକି ଧୈର୍ଯ୍ୟ ଭଗବାନଙ୍କୁ ମାରିବା ପାଇଁ ତାହେଲେ ଇଏ ତ ବହୁତ ବଡ଼ ବହୁତ ତପସ୍ୱୀ ପ୍ରହ୍ଲାଦ ମହାରାଜଙ୍କ ଧୈର୍ଯ୍ୟ କେତେ ପିତାକୁ ଦୁଃଖ ସହିବାଟା କେତେ ଯନ୍ତ୍ରଣା ନ ଦେଇଛନ୍ତି ହିରଣ୍ୟକଶିପୁର ଦେଇଛନ୍ତି ନା ଏତେ ଛୋଟ ପିଲା ପାଞ୍ଚ ବର୍ଷର ପିଲାର ଧୈର୍ଯ୍ୟ ତାଠୁ ହିରଣ୍ୟକଶିପୁର ଅଧିକ ଧୈର୍ଯ୍ୟ ନା ନାହିଁ ହିରଣ୍ୟକଶିପୁର ଧୈର୍ଯ୍ୟଠାରୁ ଅଧିକ ଧୈର୍ଯ୍ୟ ଏତେ ଯନ୍ତ୍ରଣା ଇଏ ସିନା ତପସ୍ୟା କରିକି ତପ ପ୍ରଭାବରେ ଇଏ ଧୈର୍ଯ୍ୟ ଧରିକି ରହିଲେ ଏତେ ଧୈର୍ଯ୍ୟ ଧରି ତପସ୍ୟା କଲେ କିନ୍ତୁ ଯନ୍ତ୍ରଣା ପାଇବାଟା କେତେ ଧୈର୍ଯ୍ୟ କହିଲେ ପ୍ରହ୍ଲାଦ ମହାରାଜ କେତେ ଯନ୍ତ୍ରଣା ଦିଆଗଲେ ସବୁ ପ୍ରକାର କରାଗଲା କିନ୍ତୁ ଧୈର୍ଯ୍ୟ କିଛି ନାହିଁ କିଛି ନାହିଁ ତେବେ କାହିଁକି ଇଏ ସମ୍ବନ୍ଧ ପ୍ରହ୍ଲାଦଙ୍କର କୃଷ୍ଣଙ୍କ ସହିତ ଥିଲା ଭଗବାନଙ୍କ ସହିତ ଏମିତି ସମ୍ବନ୍ଧ ବାନ୍ଧିଥିଲେ ଏ ଧୈର୍ଯ୍ୟର ସୀମା ନଥିଲା ଗୋପୀମାନେ ଶହେ ବର୍ଷ କୃଷ୍ଣ ବିରହ ଦୁଃଖ ଧୈର୍ଯ୍ୟର ସହିଛନ୍ତି ସହିନାହାନ୍ତି କୃଷ୍ଣ କହିକି ଯାଇଛନ୍ତି ଫେରି ଆସିବେ କୃଷ୍ଣ କହିକି ଯାଇଥିଲେ ନା ପଳେଇ ଆସି ଫେରି ଆସିବେ ବୋଲି ଯାଇଛନ୍ତି ଯାଇଛନ୍ତି ଗୋପୀମାନଙ୍କ ଦେହ ତ୍ୟାଗ କରିଦେଇଥାନ୍ତି ଆସିଲେ ନାହିଁ କୃଷ୍ଣ ବିରହ ଦୁଃଖରେ ଅଟୋମେଟିକ ଜଳି ଯାଇଛନ୍ତି ନା ମରି ବି ପାରୁନାହାନ୍ତି କାହିଁକି କୃଷ୍ଣ ଫେରିଲା ପରେ ଦେଖିବେ ଯଦି ଆମେ ନା କୃଷ୍ଣ ବହୁତ ଦୁଃଖୀ ହେଇଛି ଶହେ ବର୍ଷ କୃଷ୍ଣ ବିରହ ଦୁଃଖରେ ତାଙ୍କ ଫେରିବା ପଟକୁ ଚାହିଁଛନ୍ତି ଶହେ ବର୍ଷ ନା କିଛି ଖାଇଛନ୍ତି ନା ଶୋଇଛନ୍ତି ନା କିଛି ଜୀବନ ବିତାଉଛନ୍ତି ଶହେ ବର୍ଷ ପର୍ଯ୍ୟନ୍ତ କୃଷ୍ଣଙ୍କ ପାଇଁ ଗୋପୀମାନେ କାହିଁକି ଏତେ ଶ୍ରେଷ୍ଠ କାହିଁ କୁହାଯାଉଛି ଆରାଧ୍ୟ ଭଗବାନ ବ୍ରଜ ସତନୟ ତଦ୍ଧାମ ବୃନ୍ଦାବନମ୍ ରମ୍ୟା କାଚି ଉପାସନା ବ୍ରଜବଧୂବର ବ୍ରଜବଧୁ ମାନେ ଯୋଉ ଭକ୍ତି କରିଛନ୍ତି ସେଭଳିଆ ଭକ୍ତି ସେଇଭଳିଆ ଭକ୍ତ ଭକ୍ତି ସେଥିପାଇଁ ଶ୍ରେଷ୍ଠ ଭଗବାନଙ୍କୁ କାହିଁକି ଦିଆହେଇଛି ଗୋପୀମାନଙ୍କୁ ଏତେ ଶ୍ରେଷ୍ଠତ୍ଵ ଦିଆହେଇଛି ଯୋଉଭଳି ଭଗବାନଙ୍କୁ ଦୁଃଖ ନ ହଉ ଏହି ଭାବନା ହବା ଦରକାର ମୁଁ ଜପ କରୁଛି କହୁଥିଲି ନା କାଲି ଜପ କରୁଛି କଣ ପାଇଁ କୃଷ୍ଣଙ୍କୁ ଖୁସି କରିବା ପାଇଁ ଗୋପୀମାନେ ବଞ୍ଚିଛନ୍ତି କୃଷ୍ଣଙ୍କୁ ଖୁସି କରିବା ପାଇଁ ଏତେ ଦୁଃଖ ସହୁଛନ୍ତି କୃଷ୍ଣଙ୍କୁ ଖୁସି କରିବା ପାଇଁ ମୋ ପ୍ରତି ପଦକ୍ଷେପରେ କଣ ହବା ଉଚିତ ମୁଁ ରୋଷେଇ କରୁଛି ମୁଁ ଚାଲୁଛି ମୁଁ ବୁଲୁଛି ମୁଁ କିଛି ଚିନ୍ତା କରୁଛି ସବୁ କୃଷ୍ଣଙ୍କୁ ଖୁସି ପାଇଁ କୃଷ୍ଣଙ୍କ ପାଇଁ ଯଦି ନ ହବ ଅଛି ମୁଁ ବି ମନ୍ଦିର ଆସି ଭଲ କଥା ମୋ ଭାବନାଟା ମୋ ପ୍ରତି ଚିନ୍ତାଧାରା ମୋ କାର୍ଯ୍ୟକଳାପରେ କି ଏଟା କୃଷ୍ଣ ଖୁସି ପ୍ରୀତିଜନିତ ତ ଏଥିରେ କୃଷ୍ଣ ସନ୍ତୁଷ୍ଟ ହଉଛନ୍ତି କି ନାହିଁ ଏଇଟା ଭାବିବା ଯଦି ମୁଁ ସବୁକିଛି କରୁଛି ପିଲା ଛୁଆ ଘର ଦ୍ୱାର ସମସ୍ତଙ୍କର ଖୁସି ପାଇଁ କରୁଛି ମୋ ଭାବନାରେ ଏଇଆ ଅଛି ନା ମୋ ପିଲା ଛୁଆର ବି କାମ କରୁଛି ସେମାନେ ଭଗବାନଙ୍କର ଭକ୍ତ ଏମାନେ ଭଲ ଭକ୍ତିରେ ଡେଭଲପ୍ ହେଲେ କୃଷ୍ଣ ଖୁସି ହେବେ ଭାବନା ଏଇଆ ରହିବା ଦରକାର କୃଷ୍ଣଙ୍କର ଜ୍ଞାନରେ ଏମାନେ କୃଷ୍ଣଙ୍କର ସେଇ ଜ୍ଞାନରେ ମୁଁ ଏମାନଙ୍କୁ ଡେଲି ଭଗବାନଙ୍କୁ ପ୍ରସାଦ ଦଉଛି ସେଇ ଏଟା ଏଇ ଘରଟା କୃଷ୍ଣଙ୍କର ସେଇଥିପାଇଁ କୃଷ୍ଣଙ୍କ ସେବା ଯେତେବେଳେ କରୁଛି କୃଷ୍ଣଙ୍କ ପାଇଁ ମୁଁ ଘରଟା ଝାଡୁ ଦଉଛି ସବୁ କିଛି କରୁଛି ମୁଁ କୃଷ୍ଣ ପାଇଁ ଏଇ ଧାରଣା ରହିବା ଦରକାର ମନୋଭାବ ରହିବା ଦରକାର ଯାଇ ସେଥିପାଇଁ କୁହାଉଛି କଣ ଏଇଭଳିଆ ଲୋକଙ୍କର କେବେ ବିନାଶ ହବନି ଯୋଉମାନଙ୍କର ଧୈର୍ଯ୍ୟ ଅଛି ଉତ୍ସାହ ନିଶ୍ଚୟ ଧର କେବେ ବିନାଶ ହବନି ସେଥିପାଇଁ କହୁଛନ୍ତି ଭଗବାନ କହିଲେ ନା କୁନ୍ତେ ପ୍ରତିଜାନୀୟ ନମେ ଭକ୍ତ୍ୟ ପ୍ରଣଶ୍ୟତି ହେ ଅର୍ଜୁନ ମୋ ଭକ୍ତର କେବେ ବିନାଶ ହବ କଣ ହବ ସେ ନିଶ୍ଚିତ ନେହା ବିକ୍ରମ ନା ସ୍ୱସ୍ତି ପ୍ରତ୍ୟବାୟନ ବିଦ୍ୟତେ ସ୍ୱଳ୍ପମ ଅଭ୍ୟସ୍ୟ ଧର୍ମସ୍ୟ ତ୍ରାଗତେ ମହତ ସେ ଅଳ୍ପ ଭକ୍ତି କରିଥିଲେ ବି ସେ ଉଦ୍ଧାର ହେଇଯିବ ମହା ମହା ବିପଦରୁ ସେ ଉଦ୍ଧାର ହେଇଯିବ ସେ କଥା କୃଷ୍ଣ କହୁଛନ୍ତି ତ ଉପମା ଆପଣମାନେ ଦିଅନ୍ତୁ ଏ ଉତ୍ସାହ ନିଶ୍ଚୟ ଧୈର୍ଯ୍ୟ ତାପରେ ସରପଞ୍ଚ ହେଲା କଣ ନମତାଜୀ ଗୁରୁ କୁହନ୍ତୁ କଣ ଧୈର୍ଯ୍ୟ କେଉଁମାନେ ଧାରକ ଏତେ ଧୈର୍ଯ୍ୟ କୋଉମାନଙ୍କର ଥିଲା ଉତ୍ସାହ କୋଉମାନଙ୍କର ଥିଲା ନିଶ୍ଚୟ ଦୃଢ ବିଶ୍ୱାସ ଭଗବାନଙ୍କ ପ୍ରତି କୋଉମାନଙ୍କର ଥିଲା ଗୋଟେ ଗୋଟେ ନା କଣ ସେ କଣ କୁହନ୍ତୁ ତା କିଏ କେମିତି ଧୈର୍ଯ୍ୟ ଧରିଥିଲେ ସୁଦାମାନ ଧୈର୍ଯ୍ୟ କଣ ପାଣ୍ଡବମାନଙ୍କର କଣ ଧୈର୍ଯ୍ୟ ଥିଲା
ଅସୁବିଧା
जी भी भगवान को पाई भक्ति कर समस्त भाई क्वाट समस्त सबरी केवती अवस्था बुढ़ी केर्ष बीती गला एका प्रकार से कते धर्ज कले आम जी गुरु मास टाइम दे दिन एगारटा बेल आस गोटे कौन कथा साधु कथा ठीक ना कामा वो कान तो प्रति क्षेत्र प्रति भक्त क्षेत्र उत्साह प्रचंड रहा धैर्य कर विश्वास रहा विश्वास न रही हम आम से भगवान चरित्र बारंबार पढ़े से विश्वास जग ना जग प्रबल मात्र तो ठीक अच्छे समय उत्साह निष्ठा धैर्य पढ़े बहुत बहुत एग्जाम प्रति क्षेत्र लास्ट कह अच्छा आउ तीन टा कौन उत्साह निष्ठा धैर्य कौन कह तत्त कर्म प्रवर्तन तत्त कर्म प्रवर्तन प्रपाते तत्त कहते जमी भाव आम शिष्य मान दिन षोला जपर निर्देश दिखती षोला जप किसी नुह वृंदावन अनेक भक्त अच्छा जो मैंने शहे कोड़े माला बेसी जप करते तेणु षोलमाला कम पक्षे कम पक्षे कारण मुझे विशेषकर वैदेशिक भक्त मान पक्षे चौसठी माला शहे कोड़े माला जप करवा खूब कठिन तेरे षोलमाला जप अवश्य तत्त कर्म प्रवर्तन यह हूँ नियम यही भाव आंभ मान गुरुदेव और शास्त्र निर्देश मानी चलवाक आमर सफलता निश्चय तो जहा कई करते मन मानिक लगे ना कहते तो या करदे हा षोलमाला कथा बेदी बेस षोलमाला कहीं षोल हजार माकर किसी असुविधा ना कि नुहे नियम आग्रह षोलमाला तो कह बेसी कहीं नियम आग्रह षोलमाला अति कम षोलमाला कहने कि कम हेल्ले चल प्रति क्षेत्र जो नियम कानून जो निर्देशावल आमको दिखाई जहां जहाँ भक्ति अनुशीलन करने कई बेले बेले आम मनोभाव टाक बुझी उठी पार तत्त कर्म प्रवर्तन जो जो कथा कह अनुभव अनुसार बुझे पड़ो ना बेले उल्टा बेले भक्ति सिद्धांत सरस्वती ठाकुर गल्पे कहते ना से गुरुदेव घोड़े जा शिष्य को सांगे नहीं शिष्य जो शुणी बहुत कहानी शिष्य सांगे जाते जाते शिष्य गुरुदेव कहते अरे घोड़े किसी बाट गला कौन कर गुरुदेव उत्तरी कांदर थी उड़ी खसी पड़ी किसी बाटे उत्तरी पाई उत्तरी कड़े गल खसी पड़ा रास्ता अरे तुम सांगे आत्तर टा खसी पड़ा उठे ना आप तो मतलब सांगे जाते कह उत्तरी पड़ गल उठे क्या कहीना कथा एणु गुरुदेव कह ठीक अच्छे आज कौन करू ना ना यापर जाते जाते जो किसी भी खसी जी घोड़ा हम तक उठे किसी बाटे गला घोड़ा घोड़ा पाई गला मनोभाव अनुसार बुझिकी तत्त कर्म प्रवर्तन न गुरुदेव कहले शिष्य को मुख सुधी नहीं आस कौन कर हरिडा को छेचिकी हरिडा चुपाटा कहीं मंजीटा नहीं मंजीटा हरिण हरिडा मंजीटा नहीं चुपा चुपा सब तो पकई दिखती चुपा पकड़ तो गुरुदेव कह मूर्ख चोपाटा खाती मंजीटा कहीं खाएगा कहे हम ठीक अच्छे तार ठीक अच्छे चोपा देवी मंजी देवी तुम गुजराती भी जाती गुजराती मंजी को पकई चोपाटा मन ये कौन गुरु को सेवा करवा मनोभाव टाक बुझा कौन चाहती गुरु घर तत्त कर्म प्रवर्तन ये बुझा कौन चाहती गुरु घर का आचार्य मानते जी न बुझे कौन सब कथ कह बुझे जो अनुभव किसी ना से कमी बुझे से बुझा भी दरकार भगवान को मनोभाव भक्त शुद्ध गुरु वैष्णव आचार्य मान मनोभाव टाक बुझे से कौन चाहती मुझे कौन आशा कर निजी को या ना भक्ति डेवलप तत्त कर्म प्रवर्तना। ତାପରେ କହିଛି ସଙ୍ଗ ତ୍ୟାଗ, ସଙ୍ଗକୁ ତ୍ୟାଗ କରେ ପ୍ରଭୁ। କଣ ସଙ୍ଗ ତ୍ୟାଗ କରେ? ଅସତ୍ସଙ୍ଗ ତ୍ୟାଗେ ବୈଷ୍ଣବାଚା, ସ୍ତ୍ରୀ ସଙ୍ଗେ ଏକ ସାଧୁ କୃଷ୍ଣ ଅଭକ୍ତ ସା, କୃଷ୍ଣ ଭକ୍ତ ସା ଭକ୍ତ ଆମେ। ଅସତ୍ସଙ୍ଗ ତ୍ୟାଗେ ବୈଷ୍ଣବାଚା, ଅସତ୍ସଙ୍ଗ ତ୍ୟାଗ କରେ। କାଲି କହିଥିଲି ବାରମ୍ବାର ସେ କଥାରେ ଆଲୋଚନା ହେଇଥିଲା, ଅସତ୍ ସଙ୍ଗରେ ଲୋକଙ୍କର ସଙ୍ଗ କଲା ମନଭାବଟା ସେହା ହେବ। ଆମେ ଅସତ ଲୋକ ପାଖକୁ ଯିବାନି, କିନ୍ତୁ ପ୍ରଚାର କରିବା ପାଇଁ ଯିବା, କିନ୍ତୁ ସେମିତି ଲୋକଙ୍କ ସଙ୍ଗ ଯିବାନି ଯୋଉଠିକି ଗଲେ ଆମର ଭକ୍ତିର ବାଧା ହେବ। କିନ୍ତୁ ଏଠି ଗୋଟେ କହୁଛି ସ୍ତ୍ରୀ ସଙ୍ଗୀ ଏକ ଅସାଧୁ କୃଷ୍ଣ ଅଭକ୍ତ। ସେ କୁହନ୍ତି ମହାପ୍ରଭୁ ସ୍ତ୍ରୀ ସଙ୍ଗ ଭରଣ ଭଲ, କିନ୍ତୁ ସ୍ତ୍ରୀ ସଙ୍ଗୀର ସଙ୍ଗ କରିବେ। ସ୍ତ୍ରୀ ସଙ୍ଗୀର ଅର୍ଥ କୁହନ୍ତି ଯୋଉମାନଙ୍କ ପାଖକୁ ଗଲେ, କେବଳ ପାଖକୁ ଗଲେ କଣ ହୁଏ, ଯୋଉମାନଙ୍କ ପାଖକୁ ଗଲେ କେବଳ ସ୍ତ୍ରୀ ଜନିତ କଥା କହିବେ। ସ୍ତ୍ରୀଙ୍କ ସାଙ୍ଗରେ ରହିଲେ ତାର ପୁରୁଷର ସାଙ୍ଗରେ ତା ଲଜ୍ଜା ଘୃଣା ସଂକୋଚ ରହିବ। ଆପଣ ସ୍ତ୍ରୀ ସହିତ କେହି ପୁରୁଷ ଯଦି ସ୍ତ୍ରୀଙ୍କ ନିକଟକୁ ଯିବ, ସେ କଣ ମିଶି କଥା ହେଇପାରେ? ତା ଲଜ୍ଜା ରହିବ, ଘୃଣା ରହିବ, ସଂକୋଚ ରହିବ। କିନ୍ତୁ ସ୍ତ୍ରୀ ସଙ୍ଗୀର ସଙ୍ଗ ପୁରୁଷ ସାଙ୍ଗ ଯଦି କାଲି କରିବେ କଣ ହବ? ଯୋଉମାନଙ୍କ ମୁହଁରେ ସବୁବେଳେ ବାଜ୍ୟ ସ୍ତ୍ରୀ ସ୍ତ୍ରୀ ଜନିତ କଥା, ସ୍ତ୍ରୀ ଚରିତ୍ର ଆଲୋଚନା, ଏଇ ସ୍ତ୍ରୀ କଲା, ସେ ସ୍ତ୍ରୀ ଦେଖିଲା, ସେ ସ୍ତ୍ରୀ କଲା, ତା ଦୃଷ୍ଟିଟା ଖାଲି ସ୍ତ୍ରୀ ଲୋକ ଉପରେ, ଏଇଭଳିଆ ଲୋକର ସଙ୍ଗ କରିବେନି। ଏଟା ହଉଛି ଅକୃଷ୍ଣ ଅଭକ୍ତ, ଏମାନଙ୍କ ସଙ୍ଗ ଜମା କରିବେ, କାହିଁକିନା ଏହା ପାଖରେ ରହିଲେ ଆମର ଲଜ୍ଜା ଘୃଣା ସଙ୍କୋଚ ରହିବନି। ସେ ବାଜ୍ୟ ବାଜ୍ୟ କୁହାଯାଏ, ସେ କଥା ଆମର ମାନେ କୁହାଯାଏ, ଆମେ ଅନେକ ସମୟରେ କୁହାଯାଏ। ଜଣେ ବ୍ରହ୍ମଚାରୀ ଆଶ୍ରମରେ ଜଣେ ବ୍ରହ୍ମଚାରୀ ସ୍ତ୍ରୀ ସଙ୍ଗ ତ ରହୁନି, ସେ ତା ବ୍ରହ୍ମଚାରୀ ଆଶ୍ରମ ଛାଡ଼ୁଛି କେମିତି? ପ୍ରଶ୍ନ ଆମ କ୍ଲାସରେ କଥା ହୁଏ ଏଗୁଡ଼ା। ଜଣେ ବ୍ରହ୍ମଚାରୀ ବ୍ରହ୍ମଚାରୀ ଆଶ୍ରମରେ ଅଛି, ଯୋଉଠିକି ନା ସ୍ତ୍ରୀ ସଙ୍ଗ ଅଛି, ସ୍ତ୍ରୀ ବିଷୟ କଣ, ତାହେଲେ ଏ ସଙ୍ଗ ଛାଡ଼ୁଛି କି ନା? କେହି ସ୍ତ୍ରୀ ସଙ୍ଗୀ ସେଠି ଅଛି ଯାହା ସଂସ୍ପର୍ଶରେ ସେ କଣ କରୁଛି, ବାରମ୍ବାର ଏଇଭଳି ବାଜ୍ୟ କଥା ହେଇକି ତା ଜୀବନରେ ତାର ଭକ୍ତି ପଥରୁ ବିଚ୍ୟୁତ ହଉଛି। ଏଇଦିନ ସେ କିଁ ଏଇଟା ମହାପ୍ରଭୁ କହିଥିଲେ, ମହାପ୍ରଭୁ ସନାତନ ଗୋସ୍ୱାମୀଙ୍କୁ ଏଇ କଥା କହିଥିଲେ, ସ୍ତ୍ରୀ ସଙ୍ଗ ସାଙ୍ଗରେ ରହିବା ବରଂ ଭଲ, ସ୍ତ୍ରୀ ସଙ୍ଗୀର ସାଙ୍ଗରେ ରହିବନି ଯାହା ମୁହଁରେ ବାରମ୍ବାର ଅସତ୍ ସଙ୍ଗର କଥା ରହିଛି। ସେଥିପାଇଁ ଏଇଟାକୁ
ଗୁରୁତ୍ୱ ଦିଆହେଇଛି ବେଶୀ।
ହରେ କୃଷ୍ଣ, ଏଇଥିପାଇଁ ସଙ୍ଗ ତ୍ୟାଗ, ବୁଝି ବିଚାରିକି ସଙ୍ଗ ଲାଭ କରିବେ। କୋଉ ଲୋକର ସଙ୍ଗ ମହତ୍, କୃଷ୍ଣ ଭକ୍ତ ସଙ୍ଗ। ଆଉ କହୁଛି କଣ ନା, ସତବୃତେ ପୂର୍ବତନ ଆଚାର୍ୟଙ୍କ ପଦାଙ୍କୁ ଅନୁସରଣ କରି ଭଗବତ ଭକ୍ତି ଅନୁସରଣ କରେ, ଯେ ପୂର୍ବତନ ଆଚାର୍ଯ୍ୟମାନଙ୍କ ପଦାଙ୍କୁ ଯଥାର୍ଥ ଭାବେ ଅନୁସରଣ କରେ। ସତବୃତେ ସଦାଚାର ସମ୍ପନ୍ନ ହବା, ଯେତେ ମହତ୍ ଗୁଣ ଗୁଣାବଳୀ ଆମର ନିଜେ ହାସଲ କରିହବ, ତ ସେଇ ଯଦି ଆଚରଣ କରିବ ନହେଲେ ଭକ୍ତି କୋଉଠି ଖସିକି ପଳେଇବ? ଭକ୍ତିର ଉତ୍ସାହ ଧୈର୍ଯ୍ୟ ନିଶ୍ଚୟତା କିଛି ରହିବନି। 25 ବର୍ଷ 30 ବର୍ଷ ଗୋଟେ ଜନ୍ମ ଦୁଇ ଜନ୍ମ ପଳେଇବ, ଏଇଭଳିଆ ଚାଲିଛି, ପଳେଇବ ପଳେଇବନି କି? ସମୟ ପଳେଇବ। ପିଲା ଯଦି ସିରିୟସ ନ ହୁଏ, ଭଲ ଯଦି ପାଠ ନ ପଢେ, ସେଇ ଏକା କ୍ଲାସରେ କେତେ ଥର ଫେଲ ହବ, କେତେ ଥର ରହିବ, ଏକା ରହି ରହି ଚାଲିଥିବ, ଡେଭଲପ୍ ହବନି କିଛି। ବାପା ମା ଖାଲି ଅଶାନ୍ତି ହଉଥିବେ, ଏତେ ପଢେଇକି କହିଲେ ପିଲାଟା କିଛି ପାଠ ପଢ଼ିଲାନି, ଚାକିରି କଲାନି, କିଛି କଲାନି, ବୋଝ ହେଇକି ରହିଲା, କେତେ ଦିନ ପଶିବି, ଯେମିତି କଥା ହବ ଠିକ ଭକ୍ତ ସମାଜରେ ଏଟା ହବନି କି? ଭକ୍ତ ସମାଜରେ ଗୋଟେ ଭକ୍ତ ବହୁତ ଦିନ ଭକ୍ତ, ତା ଗୁଣ ସ୍ୱଭାବ କିଛି ପରିବର୍ତ୍ତନ, ଯୋଉ ସ୍ୱଭାବ ଥିବ ସେୟା ରହିଗଲା। ତା ନେଇକି ବାପା ମା ଯଦି ପିଲାଟା ନେଇକି ଟେନସନ ହଉଛନ୍ତି, ସେ ଭକ୍ତଟା ନେଇକି ସମାଜରେ ଆମେ ଦୁଃଖୀ ହବନି, ହବନି କି? ନି ଅଭିଭାବକ ମାନେ ମନ୍ଦିର ପରିବେଶ କିଏ ଯିଏ ତାଙ୍କ ଶିକ୍ଷା କରି ସେ ଚିନ୍ତିତ ହେବେ, କାରଣ ଗୁରୁ ତାଙ୍କୁ ପୂର୍ବ ଭଗଧାମ ନବା ଦରକାର। ସିଏ ସେଇଭଳିଆ ଲୋକ ଏତେ ସିନିୟର ହେଲେ ତା ସାଙ୍ଗ ଯିଏ ପାଇବ କଣ କରିବ? ସେ ଭକ୍ତ ଲୋକଟା ତା ସାନ୍ନିଧ୍ୟ, ସିଏ ଯାହାକୁ ଟ୍ରିଟମେଣ୍ଟ ଦଉଛି, ଲୋକଟା ହେଲା ଯାହା ଯିଏ ତା ସାଙ୍ଗରେ ମିଶିଲା, ସେ ଲୋକଟା ବି ସେୟା ହେଇଯିବ ନା? ସେଇଟା ବି ଗୋଟେ ବଡ ଯନ୍ତ୍ରଣା, ସେଇଟା ବହୁତ ବଡ ଯନ୍ତ୍ରଣା। ଯେମିତି କଣ ବେକାର ପିଲା ଯେମିତି କିଛି ନାହିଁ, ଭେଗା ଯେମିତି ବୁଝିବ, ଇଏ ଭେଗା ବହୁତ କରିଯିବ ଜୀବନ ସାରା, 30 ବର୍ଷ 40 ବର୍ଷ ବିତିଲା, ତା ମନର ଚେତନା ବି ବହୁତ ପରିବର୍ତ୍ତନ ହବ। ଏ ହଉଛି ପରିସ୍ଥିତି। ମହାରାଜ ଏଥର କହୁଥିଲେ ଭକ୍ତି ପ୍ରସ୍ତାବରେ ପୁରୀ ଲେଖାରେ କହିବୁ, ମୁଁ ଭାବିଥିଲି ଭଲ ଭକ୍ତ ସବୁ, ମୁଁ ଭାବିକି ତମକୁ କହିଲି ହଉ ଠିକ ଅଛି, କୁହ ରହିଥିଲେ, କିନ୍ତୁ ଏଠି ଆସିକି ମତେ କହୁଛନ୍ତି ମହାରାଜ ମତେ କହୁଛି ଏତେପଟେ ଦିଟା ଭକ୍ତ ଆସିଥିଲେ ମତେ ମହାରାଜ ଟିକେ ବିଦେଶ ପଠେଇ ଦିଅନ୍ତୁ ନା, ମତେ କହୁଛନ୍ତି ମହାରାଜ ଏଇ ପୁରୀ ପରିକ୍ରମାରେ ମତେ କହୁଛନ୍ତି ତମ ଭକ୍ତ ଆସିକି ମତେ ମାୟାପୁରରେ ରହିକି ମତେ କହୁଛନ୍ତି ଟିକେ ବିଦେଶ ପଠେଇଦେବା ପାଇଁ ବ୍ୟବସ୍ଥା କରୁଛନ୍ତି ନା। ମୁଁ ସନ୍ନ୍ୟାସୀ କଣ ବିଦେଶୀ ପଠେଇବା ପାଇଁ ମୁଁ ସନ୍ନ୍ୟାସୀ ନେଇଛି, ମୁଁ ସନ୍ନ୍ୟାସୀ ନେଇକି ଭଗବତଧାମ ପଠେଇ କରିବି ମୁକ୍ତ କରିବା ପାଇଁ, ମୁଁ ବିଦେଶ ପଠେଇ କଣ ମାୟାର ବନ୍ଧନରେ ପକେଇବା ପାଇଁ, ଆଉ ସନ୍ନ୍ୟାସୀ ପାଖରେ କଣ ମାଗିଦେବ ଜଣା ନାହିଁ ନା ତମ ପିଲାଙ୍କର। ମୁଁ କହିଲି ମୋ ପିଲା ହେଇଥିଲି ତ ଏ କଥା କହିନି, ତାହେଲେ ଏବେ ତମ ପିଲା ହେଇଛି ତ ସେଥିପାଇଁ ମାନେ ଲୋକ କୋଉ ଆଶା ପରିକଳ୍ପନା ନେଇକି କୋଉଠିକି ଯାଉଛନ୍ତି କଣ ମାଗିବା ପାଇଁ, ଏଇ ଜାଗାରୁ ଛାଡିକି ଯାଉଛନ୍ତି ଧାମକୁ କଣ ମାଗିବା ପାଇଁ, ବୁଝିପାରୁଛନ୍ତି ମାନେ ମହାରାଜ ଦୁଃଖ କରି କହୁଛନ୍ତି ଗୋଟେ ସନ୍ନ୍ୟାସୀ ପାଖରେ ଜଣେ ଯାଇକି କଣ ମାଗିବା ଦରକାର, କିନ୍ତୁ ମହାରାଜ କହିକି ଦୁଃଖ କରୁଛନ୍ତି କଣ କରିବ ସନ୍ନ୍ୟାସୀ ଜଣେ ଆଶା କରୁଛି ସନ୍ନ୍ୟାସୀ ଜଣେ ଭକ୍ତଠୁ କଣ ଆଶା କରିବ ସେମାନଙ୍କୁ ଭକ୍ତି କୋଉଠି ମିଳିବ, କେତେ ଦିନ ଭକ୍ତି କଲା ପରେ କିଛି ଭକ୍ତିର ସ୍ୱାଦ ଅନୁଭବ ହେଲାନି ତମ, ଏଇଟା ଦୁଃଖ ଲାଗୁଛି। ଭକ୍ତି ଜଣେ କଲା ଏତେ ଦିନ ତାର ଭକ୍ତିର କଣ କଣ କରୁଥିଲା, ଅନ୍ୟ ଅଭ୍ୟାସରେ ରହିଥିଲା, ସେ ହରେ କୃଷ୍ଣ କେତେ ଦିନ ଜପ କରୁଛି ଏତେ ସେବା କରୁଛି ତା ପଛରେ ଉଦ୍ଦେଶ୍ୟଟା କଣ ନା, ତା ଉଦ୍ଦେଶ୍ୟଟା ହଉଛି କେବଳ ଆମେରିକା ଯିବ, ଜୀବନରେ ଦେଖିନି ବାପା ବୋଧେ ଗୋଟେ ବଡ କାମ କରିବ ଆସି ଖୁସି ଆମେରିକା ଗଲ, କେତେ ବଡ କଥା କୋଉଠୁ ରହୁଛି ନି ଆମେରିକା ରହୁଛି ବହୁତ ଦଶ ଗୁରୁ ବୈଷ୍ଣବର, ଏଇଟା ଦୁଃଖ ଲାଗୁଛି ଉପହାସରେ କରୁନି ଦୁଃଖ ଲାଗେ। ମହାରାଜ ବହୁତ ଦୁଃଖ ହେଇକି ମତେ କହିଲେ ଯାଇ ଏମିତି ତ ଏଥିରେ ଏ ସବୁ ପ୍ରପାତ ଏଠାରେ କିଛି ନିର୍ଦ୍ଦେଶାବଳୀ ଦଉଛନ୍ତି, କହୁଛନ୍ତି ଏ ବିଷୟରେ ସ୍ଥିର ନିଶ୍ଚିତ ହେବା ଉଚିତ ଯେ ଏକାକୀ ଭକ୍ତି ଯୋଗ ସେବାରେ ସାଫଲ୍ୟର ଚରମ ସୀମାରେ ପହଞ୍ଚି ହୁଏ ନାହିଁ, ଅବଶ୍ୟ ରଖିବେ କୃଷ୍ଣ, କୃଷ୍ଣ ମତେ ରକ୍ଷା କରିବେ ନିଶ୍ଚିତ, ଏ ଭକ୍ତିମୂଳକ ସେବାରେ ସାଫଲ୍ୟ ଲାଭ ସର୍ବପ୍ରକାର ସହଯୋଗିତା କରିବେ ଏହା ହିଁ ଦୃଢ଼ ନିଶ୍ଚିତ। ତୃତୀୟ ଶ୍ଳୋକରେ କହିଲେ ସମସ୍ତେ ଏ ବିଷୟରେ ଦୃଢ ରହିବା ଉଚିତ ଯେ ଭକ୍ତିମୂଳକ ସେବାରେ ନିୟୋଜିତ ରହିବା ହିଁ ଜୀବନର ପ୍ରାଣ ସ୍ୱରୂପ। ଚତୁର୍ଥରେ କହିଲେ ଅନ୍ୟ ସମସ୍ତ କାର୍ଯ୍ୟକଳାପ ସାହାଯ୍ୟରେ ସାଫଲ୍ୟରେ ଉନ୍ନତି ହୋଇପାରିବ ନାହିଁ, ଏବଂ ପଞ୍ଚମରେ କହୁଛନ୍ତି ପ୍ରତ୍ୟେକ ବିଷୟରେ ନିଶ୍ଚିତ ରହିବା ଉଚିତ ଯେ ଭକ୍ତିମୂଳକ ସେବା ବାଦ ଦେଇ ଅନ୍ୟ ପ୍ରକାର ତପଶ୍ଚର୍ଯ୍ୟା ଆମ ମନକୁ କେବେ ହେଲେ ପରିଶୁଦ୍ଧ କରିପାରିବ ନାହିଁ, ବରଂ ଅଶାନ୍ତ କରି ପକେଇବ। ଭକ୍ତିମୂଳକ ସେବାକୁ ଏଇ କଥାରେ କହିଲି ନା, ଅନ୍ୟ ଭକ୍ତିମୂଳକ ସେବାକୁ ବାଦ ଦେଇକି ସଂସାରରେ ଯେତେ ଯାହା ଆମେ କରିବା କେବଳ ମନକୁ ଅଶାନ୍ତି ରହିବ, ସେଥିପାଇଁ କୃଷ୍ଣ ଭକ୍ତ ନିଷ୍କାମ ଅତ୍ୟନ୍ତ ଶାନ୍ତ, କୃଷ୍ଣ ଭକ୍ତି ଯିଏ କରିବ ନିଷ୍କାମ ହେଇଯିବ ଶାନ୍ତ ହେଇଯିବ, ତା ଜଗତରେ ଆନନ୍ଦ ହବ, ସେ ବିଚଳିତ ହବନି, ଧୀର ହେଇଯିବ ସ୍ଥିର ହେଇଯିବ, ତା ମନ ଗୋଟେ ଷୋଳ ମାଳା କାହିଁକି ଚଉଷଠି ମାଳା ଜପ କରିଲେ ସେ ଗୋଟେ ଜାଗାରେ ବସି କରି ତାର ହଲ ହବନି ଚଳ ହବ, ମନ ସ୍ଥିର ହେଇଯିବ, ଏଇ ହଉଛି ସେଠି ତପସ୍ୟା ସେ ଅଗ୍ରଗତି କରିବ। ଯାଇ ତ ଆମେ ଯଦି ଛଅଟା ବାଜିଲାଣି ପାଞ୍ଚ ଦଶ ମିନିଟ ଭୋଗ ଲାଗିଥିଲା କିନ୍ତୁ ଭଗବାନଙ୍କୁ ଛଅଟା ପନ୍ଦର ନା ଆଚ୍ଛା ଛଅଟା ପନ୍ଦର ପର୍ଯ୍ୟନ୍ତ ଚାଲିବ କୋଡ଼ିଏ ମିନିଟ ଅଛି। ଚତୁର୍ଥ ଶ୍ଳୋକଟା ଦଦାତି ପ୍ରତି ଗନ୍ନାତି ଖ୍ୟାତି ପୃଚ୍ଛତି ଭୁକ୍ତି ଭଜୟତେ ଚୈବ ସଦାବିଧମ୍ ପ୍ରୀତିଲକ୍ଷଣମ୍। ତ ଏଇ ଶ୍ଳୋକରେ କହୁଛନ୍ତି ଯେ ଶ୍ଳୋକ ପ୍ରଭୁପାଦଙ୍କ ଦ୍ୱାରା ଅନୁବାଦ, ତ ପ୍ରଭୁପାଦ କହୁଛନ୍ତି ଭଗବତ ଭକ୍ତଙ୍କୁ ପ୍ରୟୋଜନୀୟ ଦ୍ରବ୍ୟ ପ୍ରୀତିପୂର୍ବକ ଦାନ ବୁଝିପାରିଲେ ହେଲା ପ୍ରଥମ, ତାଙ୍କ ନିକଟରୁ କୌଣସି ଦ୍ରବ୍ୟ ପ୍ରତିଗ୍ରହଣ, ତାଙ୍କ ନିକଟରୁ କୌଣସି ଦ୍ରବ୍ୟ ପ୍ରତିଗ୍ରହଣ ନିଜ ମନର କଥା ତାଙ୍କ ନିକଟରେ ବ୍ୟକ୍ତ କରିବା, ତାଙ୍କ ନିକଟରେ ଭଜନ ବିଷୟକ ଗୁହ୍ୟ ତଥ୍ୟ ଆଦି ଜିଜ୍ଞାସା କରିବା, ତାଙ୍କ ପ୍ରଦତ୍ତ ପ୍ରସାଦ ଗ୍ରହଣ ଏବଂ ଭକ୍ତଙ୍କୁ ପ୍ରୀତିପୂର୍ବକ ପ୍ରସାଦ ଭୋଜନ କରାଇବା। ଭକ୍ତ ସଙ୍ଗରେ ପ୍ରୀତି ବିନିମୟର ଏ ଛଅଟି ପ୍ରଧାନ ଲକ୍ଷଣ ଅଟେ। ଭକ୍ତିର ଛଅଟା ପ୍ରଧାନ ଲକ୍ଷଣ ବୁଝିପାରୁଛନ୍ତି? ଦଦାତି କଣ? ଭଗବତ ଭକ୍ତଙ୍କୁ ପ୍ରୟୋଜନୀୟ ଦ୍ରବ୍ୟ ପ୍ରୀତିପୂର୍ବକ ଦାନ, ଯୋଉଟା ଭଗବତ ଭକ୍ତଙ୍କର ପ୍ରୟୋଜନୀୟ, ଭକ୍ତର ଯାହା ପ୍ରୟୋଜନୀୟ ସେଇଟା ପ୍ରୀତିପୂର୍ବକ ଦାନ ଦେବ, ପ୍ରଦାନ କରିବ। ତ ସେଇଥିରେ ପ୍ରୀତି ବିନିମୟ କଥା ଏଠି ପ୍ରଭୁପାଦ କହୁଛନ୍ତି। ଜଗତରେ ବି ଭକ୍ତିରେ ପ୍ରୀତି ବିନିମୟ ଏକାନ୍ତ ପ୍ରୟୋଜନ, ଅନ୍ୟତା ମୃତ ବା ଶୁଷ୍କ ବୋଲି ମନେ ହେବ। ଭକ୍ତିରେ ପ୍ରୀତି ବିନିମୟଟା ଏକାନ୍ତ ପ୍ରୟୋଜନ। କଣ ପ୍ରୀତି ବିନିମୟ? ଆମେ ଅନେକ ଥର କହିଲି, ଗୋଟେ ଛୁଆ ତା ଛୁଆ ଜନ୍ମଦିନକୁ ଯାଉଛି, ପ୍ରୀତିରେ ଗୋଟେ କଣ ନେଇଯାଉଛି? ନେଇଯାଉନି, ଯେମିତି ନେଇକି ଯାଉଛି ସେମିତି ଭଗବତ ଭକ୍ତିରେ ବି ଭକ୍ତ ଭକ୍ତ ଘରକୁ ଯିବ ଯେତେବେଳେ କିଛି ଗୋଟେ ନେଇକି ଯାଉଛି। ଆମେ ଯେତେବେଳେ ଗୁରୁ ଗୃହକୁ ଯାଉଛୁ, ଗୁରୁଙ୍କ ପାଇଁ ଭଗବାନ ପାଖକୁ ଆସୁନି, କିଛି ଗୋଟେ ପ୍ରୀତିରେ ନେଇକି ଯିବା। ଏଇଟା ଆମ ବନ୍ଧୁ ଘଟେ ଗଲା ବେଳକୁ କିଛି ଗୋଟେ ନନେଲା ବେଳକୁ ଏଥର ଖାଇଲା ଖାଲି ହାତରେ, ଠିକ ସେମ୍ ଜିନିଷ, ସେମ୍ ଥିଙ୍ଗ। ଏଇଟା ତ ପରମ୍ପରା ଆମର ନା, ଭସିନି ଭକ୍ତଙ୍କ ଘରକୁ ଯିବା, ଭକ୍ତ ଭଗବାନଙ୍କ ଘରକୁ ଆସିବା, ଉଭୟ ଦଦାତି ପ୍ରତିକୁ ନାହାନ୍ତି। ଭକ୍ତମାନେ ମନ୍ଦିରକୁ ଆସିବେ, ମନ୍ଦିର ଭକ୍ତ ଭକ୍ତଙ୍କ ଘରକୁ ଯିବେ, ଏଟା ଭଗବାନଙ୍କ ତରଫରୁ ନା। ଇଏ ବି ନୁହେଁ ଯେ ଭକ୍ତଙ୍କ ଘରୁ ଖାଲି ଗଲେ ଖାଲି ହାତରେ ଯିବ, କିଛି ନାହିଁ, ଭଗବାନଙ୍କୁ ପ୍ରସାଦ କିଛି ନ, ତୁଳସୀ କିଛି ନହେଲେ ଦଦାତି କଣ ଦେହା ଯିବ? ଭଗବତ ଜ୍ଞାନ, ଭକ୍ତ ଘରକୁ ଯିବେ ମାନେ ଭଗବାନଙ୍କୁ ଦୁଇ କଥା ହେଲେ ସବୁଠୁ ଦାନ ଭିତରେ କଣ ଦାନ? ଜ୍ଞାନ ଦାନଟା ଜଗତରେ ସବୁଠୁ ବଡ ଦାନ। ଲୋକ କପଡ଼ା ଦାନ ଦେଲି, ଧନ ଦାନ ଦେଲି, ଏଗୁଡା ବଡ ଦାନ ନୁହଁ। ଦାନ ହଉଛି ଭଗବତ କଥା ଦାନ, ଭକ୍ତ ଘରକୁ ଗଲେ କିଛି ନ ନେଇ ଗଲେ ବି ଭଗବତ ଜ୍ଞାନ, ଭଗବତ କଥା ଯାଇକି ଆଲୋଚନା କରିବା ପାଇଁ ସେଇଟା ହେଲା ମହତ ଦାନ। ଆତ୍ମାର ଦାନ, ଆତ୍ମା ପାଇଁ କଣ, ଅନ୍ୟ କିଛି ନୁହେଁ, ଆତ୍ମା ପାଇଁ ସେଇଟା ହଉଛି ଦାନ, ସେଇଟା ଦବା ପାଇଁ ପଡିବ। ସେଇଟା ତ ଭଗବତ ଭକ୍ତ ସଙ୍ଗେ ପ୍ରୀତି ବିନିମୟର ସୁଯୋଗ ପ୍ରଦାନ କରିବା ପାଇଁ ଶ୍ରୀଲ ପ୍ରଭୁପାଦ ଇସ୍କନ ପ୍ରତିଷ୍ଠା କରିଛନ୍ତି। କେବଳ ଭଗବତ ଭକ୍ତଙ୍କ ସହିତ ପ୍ରୀତି ବିନିମୟ କରିବାର ସୁଯୋଗ ପ୍ରଦାନ କରିବା ପାଇଁ ଶ୍ରୀଲ ପ୍ରଭୁପାଦ ଇସ୍କନ ତିଆରି କରି, ଏକଥା ପ୍ରଭୁପାଦ ମାନେ ଏକଥା ପ୍ରଭୁପାଦ ତାତ୍ପର୍ଯ୍ୟରେ କହୁଛନ୍ତି। ଇସ୍କନଟା ତିଆରି ହେଇଛି କେବଳ ପ୍ରୀତି ବିନିମୟ ପାଇଁ। ଏ ଜଗତରେ ଆମେ ରହିଯାଇଛନ୍ତି କଣ ପାଇଁ? ଆମର ପ୍ରୀତି ବିନିମୟ ଭୌତିକ ସଂସାର ସହିତ ହେଇଗଲା, କୃଷ୍ଣ କୃଷ୍ଣ ଭକ୍ତଙ୍କ ସହିତ ହେଲାନି। ଆମେ ସଂସାରରେ ରହି ରହି ସ୍ୱାର୍ଥପର ହେଇଗଲେ, ଏଟା ସେ ଭାଇର, ଏଟା ଏ ଭାଇର, ଏଟା ମୋ ଛୁଆ, ସେଟା ତା ଛୁଆ, ସଂସାରରେ ଏଇଆ ହଉଛି ନା, ଏଇଟା ସ୍ୱାର୍ଥପର ନୀତି। କିନ୍ତୁ ମନ୍ଦିର ଆଇଲେ ଏଇଟା କଣ, ଇଏ ଭକ୍ତ ମୋର, ସେ ଭକ୍ତ, ବିଚାର ଦିଏନି ସମସ୍ତେ। ଜଣେ ଭକ୍ତ କେତେ ବାହାର ଲୋକ ଆଇଲେ ତାଙ୍କୁ କେତେ ପ୍ରୀତିରେ ଦଉଛି, କେତେ କହୁଛି ବସନ୍ତୁ ମନ୍ଦିର ଦର୍ଶନ କରୁଛି, ପ୍ରସାଦ ନିଅନ୍ତୁ, ଗୋଟେ ମାଳା ଜପ କରୁଛି, ପ୍ରୀତିରେ କହୁଛି। ଏ ପ୍ରୀତି ବିନିମୟ ପାଇଁ ଏ ପ୍ରଭୁପାଦ ଇସ୍କନ ଯେତେବେଳେ ତିଆରି କଲେ ପାଶ୍ଚାତ୍ୟ ଦେଶବାସୀମାନେ କଣ ପାଇଁ ଭକ୍ତ ହେଇଥିଲେ? ତା ବାପା ମା ଛାଡିକି ସବୁ ଛାଡିକି ଆସି ଭିଏତନାମ ଯୁଦ୍ଧ ପରେ ସବୁ ଘରଦ୍ୱାର ଛାଡି ଦେଇଥିଲେ। ପ୍ରଭୁପାଦ ଜଣେ ଲୋକ ଯାଇକି ସେଇଭଳିଆ ଲୋକମାନଙ୍କୁ, ଯେ ସମାଜକୁ ଛାଡି ଦେଇଥିଲେ, ପିତାମାତାକୁ ଛାଡି ଦେଇଥିଲେ, ଏଇଭଳିଆ ଭଲ ପାଇବା ଦେଲେ ସମସ୍ତେ ପ୍ରଭୁପାଦଙ୍କୁ ହେଇଗଲେ। କେବଳ ପ୍ରଭୁପାଦ ସେଭଳିଆ ଜଣେ ବୁଢା ବୟସ୍କ ଜଣେ ବ୍ୟକ୍ତି ଯିଏ ଏତେ ଭଲ ପାଇବା ଦେଲେ, ସେ ଜୀବନରେ ବାପା ମା ପ୍ରେମ ଶ୍ରଦ୍ଧା ବି ଏତେ ପାଇନଥିଲେ। ଏଇଟା ସବୁଠି ଇମ୍ପୋର୍ଟାଣ୍ଟ, ଯେମିତି ମନ୍ଦିର ଜଣେ ଆସୁଛି, ଆମେ କେତେ ଭଲ ପାଇବା ଦବା? କର୍ତ୍ତବ୍ୟ ସମସ୍ତଙ୍କର ଅଛି, ଆଜି ଉତ୍ସବରେ ସମସ୍ତେ ଅଛନ୍ତି, ଏତେ ଲୋକ ଆସୁଛନ୍ତି, କେତେ କେତେ ଭଲରେ ଆମେ ଏହା ନବା? ଭଗବାନଙ୍କ ଘରକୁ ଆସିଯାଇଛି ଯୁବଟା ସିନା ବୁଝିପାରିନି ଆମେ ଏଠି ଆମ ଚିନ୍ତାଧାରା, ଜଣେ ସାଧୁ ଦୃଷ୍ଟିରୁ କଣ ଚିନ୍ତାଧାରା ହବ? ଆଜି ଜନ୍ମାଷ୍ଟମୀରେ କେତେ ଲୋକ ଭଗବାନଙ୍କ ଘରକୁ ଆସିଛନ୍ତି, ସେ ସିନା ଭଗବାନଙ୍କୁ ଠିକସେ ଅନୁଭବ କରିପାରିନି, କିନ୍ତୁ ସେ ଲୋକଟା ତ ଭଗବାନଙ୍କର ନା। ଆଜି କାହା ଘରକୁ ଆସୁଛି? ତା ନିଜ ଘରକୁ ଆସୁଛି ଭୁଲ, କିନ୍ତୁ ଯୋଉ ଗୋଟିଏ ମୁହୂର୍ତ୍ତ ଆସିଛି ଏଇଭଳିଆ ଭଲ ପାଇବା ତାକୁ ଦବା, ଏତେ ସ୍ନେହ ଶ୍ରଦ୍ଧା ଦବା, ଏତେ ନିଜର କରିବା ଯେ କାହିଁକିନା ମୁଁ ଜାଣିଛି ଏ ଜୀବଟା ଭଗବାନଙ୍କ, ମୁଁ ଭଗବାନଙ୍କର, ଇଏ ଭଗବାନଙ୍କର ସନ୍ତାନ, ମୋ ଭାଇ ସେ ମୁଁ ତାକୁ ଯଦି ଆଣିକି ମୋ ବାପା ସହିତ ସମ୍ବନ୍ଧ ସ୍ଥାପନ କରିବି, ବାପା କେତେ ଖୁସି ନା ହେବେ? ଏଇ ମନୋଭାବରେ ତ କେତେ ସ୍ନେହ ଆଦର ଦବା ପାଇଁ ପଡିବ, କେତେ ପ୍ରୀତି ଦବା, ପ୍ରଭୁପାଦ ଦେଇଛନ୍ତି ନା। ନା ନା ନା, ଆମେ ବାବାଜୀ ସବୁ ଗୋଷ୍ଠାନନ୍ଦୀ ଭଜନାନନ୍ଦୀ, ଆମେ ବସି ଭଜନ କରିବା କଥା, ଏ ବିଷୟ ଲୋକ ଆଇଲା ତା ମୁହଁକୁ ଚାହିଁବାନି, ଏମିତି ଭାବନା ନୁହଁ। ଭକ୍ତର ବିଷୟ ସାଙ୍ଗ କରିବାନି ଠିକ ଅଛି, କିନ୍ତୁ ଭକ୍ତର ଚିତ୍ତ ମହତ ଭାବନା ହବା ଉଚିତ, ଏ ଲୋକଟି ଭଗବାନଙ୍କର, ଏ ଜୀବଟି ଭଗବାନଙ୍କର, କେତେ ଆଦର ଦବା ତାକୁ, କେତେ ନିଜର କରିପାରିବା ଭକ୍ତି ରାଜ୍ୟରେ, ସେଠି ବେଶୀ ମୁହୂର୍ତ୍ତ ନ ଯାଇ ପ୍ରଭୁପାଦ କହୁଛନ୍ତି କଣ, ତାକୁ ଗୋଟେ ଗୀତା ଦେଇଦିଅ କମସେ କମ, ସବୁବେଳେ ଏତେ କଥା ପ୍ରବଚନ ଦେଇକି ବୁଝେଇବ ବୋଲି ତାକୁ ଗୋଟେ ଶାସ୍ତ୍ର ଦେଇଦେବ ତା ହାତରେ, ଯେମିତି ହେଲେ ବୁଝେଇକି ଏଖାନେ ପଢ, ବହୁତ ବହୁତ ଜିନିଷ ଜାଣିବୁ ଭଗବାନଙ୍କ ବିଷୟରେ, ସେ ସେତିକି ନେଇ ପଢିବ ଯେତେବେଳେ ଭଗବାନ ସହିତ ତାର ସମ୍ବନ୍ଧ ସ୍ଥାପନ ହବନି। ଯେମିତି ସେ ଗୁରୁ ମହାରାଜ କହନ୍ତି ମନ୍ଦିରକୁ ଯିଏ ଆସିବ ଲୋକ, କେହି ଗୁରୁ ମହାରାଜଙ୍କର ଏଟା ପୁରା କଡା ନିର୍ଦ୍ଦେଶ, ଗୋଟେ ମାଳ ଜପ ନ କରିକି ମନ୍ଦିରକୁ କେହି ଫେରିବନି। ତୁ ଯେତେ ଲୋକ ମନ୍ଦିର ଆସିବ 100% ଜପ କରିବ, ତାଙ୍କ ଠିକଣା ରଖିବ, ତା ଫୋନ ନବ, ତାକୁ ଗୋଟେ ଫଟୋ ଗିଫ୍ଟ କରିବ, କେବଳ କାର୍ଡ ଫଟୋ ଦେଲେ ବି ତାକୁ ଗୋଟେ ଗିଫ୍ଟ କରିବ, ଆଉ ତାଙ୍କୁ କଣ କରିବ, ପ୍ରସାଦ ଦବ, ଚରଣାମୃତ ଦବ, ଯାହା ହେଲେ ଦେଇକି ଏତିକି ଟିକେ ଭଲ ପାଇବା, ଶ୍ରଦ୍ଧା ପାଇକି ମନ୍ଦିରରେ ବସିକି ଯାଇଥିଲେ ସେ ସ୍ୱୀକୃତି ତା ପାଇଁ କମ ନାହିଁ, ନେକ୍ସଟ ଲାଇଫରେ ସେ ସ୍ୱୀକୃତି ପ୍ରଭାବରେ ସେପରି ଭକ୍ତ କରି ଜନ୍ମ ହେବ। ଏଇଟା ଗୁରୁମା ଏତେ ଷ୍ଟ୍ରିକ୍ଟ ବ୍ୟବହାର କରୁଛନ୍ତି, କେବେ ବି ଛାଡ଼ିବନି ତାକୁ, ଯେମିତି ହେଲେ ବୁଝେଇବି ଯାଇକି ଜପ କରିବ, ମାନେ ଏତେ ଷ୍ଟ୍ରିକ୍ଟ। ସେଥିପାଇଁ କେମିତି ଭଲ ପାଇବା ଦବ, ସେ ଦଦାତି କାହାକୁ ନା କିଛି ଦବା ପାଇଁ ପଡିବ, ଦବା ମନୋଭାବଟା ସବୁବେଳେ ରଖିଥିବ। ଇଏ ନୁହେଁ ଯେ କୁହନ୍ତି ନା ଗୋଟେ କଥାରେ ଅଛି ନା, ଗିଧ ସମସ୍ତଙ୍କ ମାଂସ କାହିଁ ଗିଧ ମାଂସ ଖାଆନ୍ତି, ଆମକୁ ତ ସମସ୍ତେ ଦେବେ, ମଠ ରହିଛୁ ତ ବାବାଜୀ, ଆମେ ସମସ୍ତେ ଆମକୁ ଦେବେ, ଆମେ କାହାକୁ କିଛି ଦବୁ ଏଇଆ ନା, ଆମକୁ ଆହୁରି ବେଶୀ ଦବା ପାଇଁ ପଡିବ, କାହିଁକି ଆମେ ସମସ୍ତଙ୍କର ଖାଉଛୁ, ତ ମୁଁ ଯଦି ସମସ୍ତଙ୍କର ବି ପାଇଁ କିଛି ସମସ୍ତଙ୍କ ପାଇଁ ମାଳେ ମାଳେ ଏକ୍ସଟ୍ରା ଦେବୁ, ଯେତେ ଭକ୍ତଙ୍କର ଅନୁଦାନ ଜୀବନ ବିତୋଚି ଭଗବାନ ସେବା କରୁଛି ତାଙ୍କ ପାଇଁ ମୋର କିଛି ପ୍ରାର୍ଥନା ଦରକାର। ସେଠି ଆମର ଆମର ସାଧନା ଆମର ପ୍ରାର୍ଥନା ଭଗବାନ ପାଖରେ ସବୁ ଜୀବ ପାଇଁ ଅଧିକ ହେବା ଉଚିତ, ମନ୍ଦିର ତରଫରୁ ନେଇ ସବୁ କ୍ଷେତ୍ରରେ ଆମେ ପ୍ରତ୍ୟେକ ପ୍ରଚାର ଆମର କହିଲେ ବେଶୀ ପ୍ରଚାର କରୁଛି ବି ଗୃହସ୍ଥ, ବ୍ରହ୍ମଚାରୀ ବେଶୀ ପ୍ରଚାର କରୁନି, ଗୃହସ୍ଥ ମାନେ ହିଁ ପ୍ରଚାର କରୁଛନ୍ତି, ମୋଷ୍ଟ ପ୍ରଚାର କରୁଛନ୍ତି ଗୃହସ୍ଥ ମାନେ, ଆମ ବନ୍ଧୁ ବାନ୍ଧବ ଆତ୍ମୀୟ ସଂଜ୍ଞା ବେଶୀ ରିଲେସନ ଆମ ଗୃହସ୍ଥ, ସେଥିପାଇଁ ସେ ବେଶୀ ଜଣଙ୍କୁ ସମ୍ବନ୍ଧରେ ଜଡ଼େ ଦେଖ। ଏଟା ଦଦା ସର୍ଟରେ ସାରି ଆମର ଜୀବନ, ତାପରେ ହେଉଛି ପ୍ରତୀକ ନାହାନ୍ତି, ତ ସେ କଣ କହୁଛନ୍ତି ନା, ତାଙ୍କ ନିକଟରୁ କୌଣସି ଦ୍ରବ୍ୟ ପ୍ରତିଗ୍ରହଣ, ଆମେ ଜଣକୁ ଦେଲେ କିଛି, ସିଏ ଯଦି ଆମକୁ କିଛି ଦିଅନ୍ତି ସେଟା ଗ୍ରହଣ କରିବୁ, ଆମେ ଭକ୍ତଙ୍କୁ ନେଇକି ଦେଲେ ସିଏ ଯଦି ତା ପ୍ରତିବନିମରେ କିଛି ଦିଅନ୍ତି, ନା ନା ମୋର ଦରକାର ନାହିଁ ଆମର ଅଛି ଇଏ କରୁଛି ଏମିତି କହିବୁନି, କିଛି ବି ଦଉଛନ୍ତି ସେଟା ଗ୍ରହଣ କରିବୁ। ସେ ପ୍ରସାଦ ହେଇପାରେ, ତୁଳସୀଟେ ହେଇପାରେ, ଟିକେ କଥା ହଉ, ଟିକେ ବାଣୀ ହଉ, କିଛି କିଛି ବି ହଉ, ଯାହା ହେଲେ ଗ୍ରହଣ ସେଟା ଆମକୁ ଗ୍ରହଣ କରିବା ପାଇଁ ପଡେ। ନା 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 ମୋର ତ ଅଛି ଘରେ, ଆମର ବହୁତ ଘରେ ଥାଇପାରେ, ସେ ଟିକେ ବି କିଛି ଦଉଛନ୍ତି, ଆମର ଠାକୁରଠୁ ସେଟା ଗ୍ରହଣ କରିବା ପାଇଁ କଣ, ଯେତେବେଳେ ଜଣେ ସାଧୁ ଜଣ ଘର ଆପଣ ଯାଉଛନ୍ତି ଜଣେ ଘରକୁ ଯାଇକି ତାକୁ ଦୀପ ଦେଲେ, ସନ୍ଧ୍ୟା ଆରତୀ କରେଇଲେ କି ହରିକଥା କହିଲେ, ସେ ଆପଣ ପାଣି ଗ୍ଲାସଟେ ଦେଲା, ଫଳଟେ ଦେଲା, ଆମେ ନେଇକି ଆସିବୁ, ଆଣିକି କଣ କରିବି, ପକେଟରେ ପୁରେଇବେ, ଭକ୍ତ ଘରକୁ ଚାଲିବେ, ଲୋକ ପ୍ରଭୁ ଖୁସିରେ ପ୍ରଣାମ ଦେବେ, 100 ଟଙ୍କିଆ 500 ଟଙ୍କିଆ କଣ କରିବେ, କଣ କରିବେ, ଆମ ପ୍ରଚାରରେ ଆମକୁ ଗୁରୁ ମହାରାଜ କହିଥିଲେ ତମେ ଆସିବ ସେ ପ୍ରଣାମୀଟାକୁ, ସେ ପ୍ରଣାମୀ ଖର୍ଚ୍ଚ କରିବୁନି, ଗଲାବେଳେ ମନ୍ଦିରରୁ ଆମେ ମାୟପୁର ଯେତେବେଳେ ଆସିବୁ ପ୍ରଚାର, ଏବେ ସିନା ମନ୍ଦିର ଆମ ସିଷ୍ଟମ କଣ, ମାୟପୁର ଆସିଲା ବେଳକୁ ଆଗରୁ ଆମକୁ ଦେଉଥିଲେ 500, 600, 700, ଲାଷ୍ଟ ପର୍ଯ୍ୟନ୍ତ ବଢି ବଢି ହେଇଥିଲା 1000 ଟଙ୍କା, 1000 ଟଙ୍କାରେ ମାସ ସାରା ଚଳେ ଚଳେଇବ, ମାସେ ଥାଉ ଦୁଇ ମାସ ଥାଉ, ଯେତିକି ଯେତିକି ଆବଶ୍ୟକ ସେଟା ନେଇ କଥା ନାହିଁ, କହିଦେଲେ ନା ଯୋଉଠି ସ୍ତ୍ରୀ ମାନେ ଯୋଉ ବାଧା ଅଛି ସେଠି ସ୍ତ୍ରୀ, ବହୁତ ପ୍ରଚାର ଅସୁବିଧା ହଉଥିଲା, ଯେ ହଉ ତ ଏଇଲେନ ଆମର ବହୁତ ବଡ ଧନୀ ମାୟାପୁର ସବୁ ଡିପାର୍ଟମେଣ୍ଟର, ତ କଥା ହଉଛି କଣ, ଯିବ ପ୍ରଣାମ ଯୋଉଟା କରିବେ ସେଟା ହିସାବ ଖାତା କରି ରଖିବ, ଏବେ ସବୁ ରିସିପ୍ଟ ଦେଇଦେଲି, ଯେତିକି ଭକ୍ତ ତାହେଲେ ରିସିପ୍ଟ କାଢ଼ିବ ନେଇକି ସେଠି ଜମା ଦେବୁ, ସେ ଜମା ହବ ପ୍ରଣାମୀଟା ଜମା ହବ, ଜଣା ଜମା ହବ ସେଥିରେ ପ୍ରଚାର ହବ, ଏବେ ତ ଏମିତିଆ ସିଷ୍ଟମ, ଆମର ବି ସିଷ୍ଟମ ସେୟା, ଏଇଠି ବି ସିଷ୍ଟମ ଆମେ ପ୍ରଚାର, ମୁଁ ବି କୋଉଠି ଏଠି କୁଆଡେ ଗଲେ ପ୍ରୋଗ୍ରାମରେ ଆସିଲେ ନିତ୍ୟ ମୁକ୍ତକୁ ହାତ ଦେଇଦେଉଛି, ଏ ଭକ୍ତ ଯେତେବେଳେ ରିସିପ୍ଟ କାଢ଼ିଦିଅ ତାଙ୍କ ନା, କାହିଁକି ମୋ ପକେଟରୁ କି ଖର୍ଚ୍ଚ କରିବ ବୋଲି, ଏଟା ଗୃହସ୍ଥଙ୍କ ପାଇଁ କହିଛି, ଲୋକମାନେ କୋଉ ଗୃହସ୍ଥ କୋଉଠିକି ଯାଇଛି କିଛି ଅନୁଷ୍ଠାନ କରୁଛନ୍ତି ତାଙ୍କୁ ପ୍ରଣାମ ମିଳୁଛି, ସେଇଟା କଣ କରିବି ନା କର୍ତ୍ତବ୍ୟ ମନ୍ଦିର ଆଣିକି ଦେବି, ଇସ୍କନ ଏଇଟା ବହୁତ ବଡ, ଏବେ ସବୁ ମନ୍ଦିର କଥାକାର ସବୁ ହେଇଗଲେ, ଭାଗବତ କଥାକାର ସବୁ ବଡ ବଡ ପ୍ରବଚନ କରୁଛନ୍ତି, ବହୁତ ବହୁତ ଦକ୍ଷିଣା ମିଳୁଛି, ନା ସେସବୁ ହବନି, ପ୍ରଭୁପାଦ ନିୟମ କରିନଥିଲେ, ତମେ ଗୃହସ୍ଥ ଗୃହସ୍ଥ ବି ଯିଏ ମନ୍ଦିରରେ ରହୁଛନ୍ତି ତାଙ୍କ ପାଇଁ ପ୍ରଭୁପାଦ ନିୟମ କରିଥିଲେ କଣ, ତ ପଇସା ପତ୍ର ସିଷ୍ଟମ ନଥିଲା, ତମ ମନ୍ଦିରରେ ଖାଇବ, ତମ ପିଲା ଛୁଆ ସ୍ତ୍ରୀ ସବୁ ଔଷଧ ପତ୍ର ଯାହା ଲାଗିବ ମନ୍ଦିର ତମକୁ ଦବ, ଏହା ଥିଲା ନିୟମ। ଆମ ଗୋପାଳ କୃଷ୍ଣ ମହାରାଜ ସମସ୍ତେ ନାଁ ଶୁଣୁଛନ୍ତି, ଗୋପାଳ କୃଷ୍ଣ ମହାରାଜ ଯିଏ ଦିଲ୍ଲୀ ବମ୍ବେ ସାଇଡ଼ରେ ପ୍ରଚାର କରନ୍ତି, ବହୁତ ପ୍ରଚାର କରୁଛନ୍ତି, ଗୃହସ୍ଥ ଭକ୍ତ ଥିଲେ। ଯେମିତିକା ସବୁ ଗୁରୁ ମହାରାଜଙ୍କର ସେ ହେଉଛନ୍ତି ସନ୍ନ୍ୟାସ ଶିଷ୍ୟ, ଗୁରୁ ମହାରାଜଙ୍କୁ ସନ୍ନ୍ୟାସ ନେଇଥିଲେ ମହାରାଜ। ତ ପ୍ରଥମେ ଗୃହସ୍ଥ ଥିଲେ, କିନ୍ତୁ କେତେ ଆଦର୍ଶ ଗୃହସ୍ଥ ଥିଲେ, ଚାକିରି କରୁଥିଲେ ଲଣ୍ଡନରେ, ପ୍ରଭାତ ସାକ୍ଷାତ ବିଦେଶରେ, ଆଉ ଯେତିକି ଦରମା ପାଉଥିଲେ ସବୁ ଦରମାଟାକୁ କମୁଥିଲେ, ପ୍ରଥମ ସ୍ତ୍ରୀ ଥିଲେ ସାଙ୍ଗରେ, କିନ୍ତୁ ଯେତିକି ଦରମା ପାଉଥିଲେ ସବୁ ଦରମା ଆଣିକି ପ୍ରଭାତଙ୍କୁ ଦେଇଦେଉଥିଲେ, ସମ୍ପୂର୍ଣ୍ଣ ତାଙ୍କ ମାସ ସାରା ଚଳିବା ପାଇଁ ପ୍ରଭାତ ମେଣ୍ଟେନ କରୁଥିଲେ, ତାଙ୍କ ପରିବାରଟାକୁ ପ୍ରଭାତ ମେଣ୍ଟେନ ଜମାର କମୁଥିଲେ। ନହେଲେ ସନ୍ନ୍ୟାସୀ ନେଇକି ଆଜି ଏତେ ବଡ ସ୍ଥିତି, କେତେ ପଶ୍ଚିମ ଭାରତ ଦକ୍ଷିଣ ଉତ୍ତର ଭାରତର ସବୁଠୁ ବୃନ୍ଦାବନ ଦିଲ୍ଲୀ ବମ୍ବେ ସବୁ ମନ୍ଦିର ଗୁଡା ତ ମହାରାଜଙ୍କ ଦାୟିତ୍ୱରେ, କେମିତି ଆଜି ଜଣେ ଗୃହସ୍ଥ ଏତେ ବଡ କେମିତି ସେ କେମିତି ହେଇପାରିଲା, କେତେ ସେକ୍ରିଫାଇସ୍ ଥିଲା ତାଙ୍କ ଜୀବନ ଜାଣିଛ, ବହୁତ ସେକ୍ରିଫାଇସ୍, କାହିଁ ଜାଣିଥିଲେ ସଂସାର ଗୋଟିଏ ଅର୍ଥ ମାୟାର କାରଣ, ସେଠି ଜୀବନ ଉତ୍ସର୍ଗ ମାନେ ଆତ୍ମସମର୍ପଣ ମାନେ ପୂର୍ଣ୍ଣ ସମର୍ପଣ। ଏତେ ପ୍ରଭୁପାଦଙ୍କ ଶିକ୍ଷା କୋଭଳିଆ ଦେଲା, ସେମାନେ ଆଦର୍ଶ କେମିତି ସେମାନେ ମାନିକି ଥିଲେ, ଯେଉଁମାନେ ମହାରାଜ ହେଇଥିଲେ ସାଧାରଣ ବ୍ୟକ୍ତି ବିଶ୍ୱାସ ହେଇନି କରିଥିଲେ, ମହାନ ମହାନ ଭକ୍ତ ଜୀବନ ଆଜି ପର୍ଯ୍ୟନ୍ତ ଯିବି ଯେତେବେଳେ ଦେଖି ମଙ୍ଗଳାରତି ଏପର୍ଯ୍ୟନ୍ତ 75 ବର୍ଷ ମହାରାଜଙ୍କ ପୁରୀ ଏବେ ବି ମଙ୍ଗଳାରତିରେ ଡେଲି ମଙ୍ଗଳାରତି କରିବି, କୋଉ ଦିନ ବାନ୍ଧି ହବ, ଏ ହେଉଛି କଥା ଯେ ଦଦାତି ପ୍ରତିଗୁଣାନ୍ତି ଦେଲେ କିଛି ଗ୍ରହଣ କରିବ, ଗୁଜ୍ଜ ମାଖ୍ୟାତି ପୃଚ୍ଛତି। ଯଦି ଆମର କିଛି ଗୋପନୀୟ ଭଗବତ ଶାସ୍ତ୍ର ପଢ଼ତେ ପ୍ରତି ଅତ୍ୟନ୍ତ ଆମର ଗୋପନୀୟ କିଛି ପ୍ରଶ୍ନ ଅଛି, ଯେତେ ତାତ୍ତ୍ୱିକ ପ୍ରଶ୍ନ ଅଛି ତାକୁ ସେଭଳି ଉନ୍ନତ ଭକ୍ତଙ୍କୁ ପଚାରିବା ଦରକାର। ଗୁଜ୍ଜ ମାଖ୍ୟାତି ଗୁଜ୍ଜ ମାଖ୍ୟାତି କୃଷ୍ଣ ଭଗବତ ଶିକ୍ଷା କାହା ପାଖରେ ମାନେ ଭଗବାନଙ୍କ ଭକ୍ତ ପ୍ରଚାର ପ୍ରଶ୍ନ ପଚାରିବା, ଲୋକମାନଙ୍କ ପାଖରେ କୃଷ୍ଣ କଥା ପ୍ରଚାର କରିବା ପାଇଁ ପଡିବ। ଇଏ ନୁହେଁ ଯେ ମୁଁ ଗୀତା ଭାଗ ପଢ଼ିଲି ଚୁପଚାପ ଅଛି ଏଥିରେ କୃଷ୍ଣ ଖୁସି ହେବେ, ଏଇଟା ନୁହେଁ, ଏଥିରେ କୁହାଯାଉଛି ପ୍ରୀତି କୃଷ୍ଣ କେମିତି ପ୍ରୀତି ଲକ୍ଷଣ କୃଷ୍ଣ ଖୁସି ହେବେ ନା କୃଷ୍ଣ କଥା, କୃଷ୍ଣଙ୍କ ଗୋପନୀୟ କଥା, କୃଷ୍ଣଙ୍କ ଭକ୍ତିର କଥା ଜଗତବାସୀଙ୍କ ଜନସାଧାରଣ ପାଖରେ ପ୍ରଚାର କରିବା ପାଇଁ ପଡେ। ଆଉ କହୁଛି କଣ ଗୁଜ୍ଜ ମାଖ୍ୟାତି ପୃଚ୍ଛତି, ଯେ ଗୁଜ୍ଜ ମାଖ୍ୟାତି ପୁଣି ପୃଚ୍ଛତି, ଅର୍ଥାତ କଣ କୃଷ୍ଣ ଭଗବାନଙ୍କ ସମୟରେ ସେମାନଙ୍କର ଯୋଉ ଅନୁସନ୍ଧାନ ପ୍ରଶ୍ନ ରହିଛି ତାର ଉତ୍ତର ଦେବେ, କୃଷ୍ଣ କଥା ପ୍ରଚାର କରିବେ, ତାଙ୍କ ଯାହା ପ୍ରଶ୍ନ ଥିବ ତା ପ୍ରଶ୍ନର ଉତ୍ତର ବି ଦେବେ, ତା ସଂଶୟ ନିରସନ କରିବେ ନା ପ୍ରଚାର କରିଦେଲେ ତା ସନ୍ଦେହ ଦୂର କରିବେ, ସେଟା ବି କରିବା ପାଇଁ ପଡିବ। ଆଉ ଭୂମିତେ ଭୋଜୟତେ, ଭୂମିତେ ମାନେ ସେମାନଙ୍କୁ କଣ କରିବେ, ଘରକୁ ଡାକି ଭୋଜନ କରିବେ, ଭକ୍ତକୁ କରିବେ, ଲୋକଙ୍କୁ କରିବେ, ଭଗବାନଙ୍କୁ ଘରକୁ ଡାକି ମନ୍ଦିର ଡାକି ପ୍ରସାଦ କରିବେ, ଭୋଜନ କରିବେ, ଭଗବତ ପ୍ରସାଦ ଦେବେ। ଆଉ କଣ ନା ଭୋଜୟତେ, କଣ ନା ସେମାନଙ୍କୁ ଭୋଜନ କରିବା ଦରକାର, ତାଙ୍କୁ ଘରେ ଘରେ କିଛି ଗ୍ରହଣ କରିବେ, ତାଙ୍କୁ ଘରକୁ ଡାକିକି କିଛି ଭୋଜନ କରିବେ, ଇଏ ନୁହେଁ ବାର ବାର ମଧ୍ୟ ପ୍ରଭୁ ଡାକୁଛନ୍ତି ପ୍ରତିଥର ଯାଇକି ତାଙ୍କ ଘରେ ଖାଇଦେଇ ଯାଉଛି, ଏ ନା ଭଲ ଘରେ ଯାଇକି ପ୍ରସାଦ ପାଇଦେବି ନା, ତାଙ୍କ ଘରେ ପ୍ରସାଦ ପାଇ ତାଙ୍କ ଘରେ ତ କହିବେ ଆପଣଙ୍କ ଘରେ ଦିନ ଆସିବା, ପ୍ରସାଦ ପାଇଦେଲେ ତାଙ୍କ ଘରେ ଯାଇକି ହବନି, ତାଙ୍କୁ ଡାକି ଘରେ ବି ପ୍ରସାଦ ଦେବା, ଏ ହେଉଛି ଘଟଣା। ମନ୍ଦିର ଆପଣମାନଙ୍କ ଘରେ ଯାଇ ପ୍ରସାଦ ପାଉଛୁ, ଆପଣମାନେ ଆସିବେ ସଣ୍ଡେ ପ୍ରୋଗ୍ରାମ କରିବେ, ସଣ୍ଡେ ପ୍ରୋଗ୍ରାମରେ ସମସ୍ତେ ପ୍ରସାଦ ପାଇ ଖୁସି ହେବ, ବିଷୟ ବହୁତ ଇଏ ଯାହା ତ ସେଥିପାଇଁ ତ ଏଥିରେ କହୁଛନ୍ତି ପ୍ରଭୁପାଦ କିଛି ନିର୍ଦ୍ଦେଶାବଳୀ, ମଧ୍ୟମ ଅଧିକାରୀ ଭକ୍ତ ଭଗବାନଙ୍କ ସଙ୍ଗେ ପ୍ରେମ, ଭକ୍ତଙ୍କ ସଙ୍ଗେ ମୈତ୍ରୀ ଏବଂ ବିଦେଶୀଙ୍କୁ ଉପେକ୍ଷା ଓ ଅଜ୍ଞମାନଙ୍କୁ କୃପା କରନ୍ତୁ। ବୁଝିପାରିଲେ ଘଟଣାଟା କଣ, ମଧ୍ୟମ ଅଧିକାରୀ ଭକ୍ତ, ଉତ୍ତମ ଅଧିକାରୀ କାହାକୁ ଭକ୍ତିରେ ତିନି ଜଣ ଉତ୍ତମ ମଧ୍ୟମ କନିଷ୍ଠ ତିନି ଜଣ ଭକ୍ତ ଅଛନ୍ତି ଆଉ ଅଧମ, ଆକ୍ଚୁଆଲି ତିନି ପ୍ରକାର କିନ୍ତୁ କଳିଯୁଗରେ ଅଧମ କିଛି ଅଛନ୍ତି ମୋ ଭଳି ବ୍ୟକ୍ତି, ଯେଉଁମାନେ କୁହାଯାଉଛି ମଧ୍ୟମ ଅଧିକାରୀ କେଉଁମାନେ ଯେଉଁମାନେ ଭଗବାନ ବାଣୀ ପ୍ରଚାର କରୁଛନ୍ତି, ଉତ୍ତମ ସ୍ଥିତିରୁ ସେମାନେ ମଧ୍ୟମ ସ୍ଥିତିକୁ ଓହ୍ଲାଇ ଆସୁ, ଉତ୍ତମ ଅଧିକାରୀ ତାଙ୍କ ଆଖିରେ ସବୁ ଦେଖାଯିବ, ଉନ୍ନତ ସ୍ଥିତି ସବୁ ମହାନ ଭକ୍ତ ମୁଁ ସବୁଠୁ ଦିନହୀନ ଦେଖାଯିବ, ଉତ୍ତମ ଅଧିକାରୀ ସବୁଠୁ ଦିନହୀନ ଅକିଞ୍ଚନ ସମସ୍ତେ ଭଲ ମହାନ ମୁଁ ସବୁଠୁ ଖରାପ, ଏଟା ତାକୁ ଦେଖେ ଦେଖାଯିବ, ମୋ ସବୁ ପତିତ ପ୍ରଭୁ ନା ମୋ ଭଳିଆ ମୁଁ ପତିତ ଜଗତରେ ସମସ୍ତରେ କିନ୍ତୁ ମହାନ, ଏଟା ତାକୁ ଦେଖାଯିବ, ସେ ଲୋକ ସେ ଭଳିଆ ଭକ୍ତ ପ୍ରଚାର କରିପାରିବେନି, କେମିତି ପ୍ରଚାର କରିବ, ସବୁକୁ ତ ବଡ ଦେଖାଯିବ ନିଜକୁ ତ ଛୋଟ ଦେଖାଯିବ, ସେ କାହା ପାଖରେ କହିବା ଏତେ ଏତେ ଦୈନ୍ୟତା ପାଖରେ ଆସିବ। ତ ମଧ୍ୟମ ଅଧିକାରୀ କଣ କରନ୍ତି, ना मध्यम अधिकारी तो भगवान को प्रेम भगवान संगे प्रेम भगवान सहित भक्ति भल पाइबा रही भक्त संगे मैत्री भक्त सहित प्रीतिपूर्ण व्यवहार मैत्रीता रद्वेषी मान को उपेक्षा जो मैंने भगवत विद्वेषी भक्त विद्वेषी महाप्रेम चक्र धरती प्रधान से उपेक्षा करें जो मैंने विद्वेषी अत्यंत जघन्य जहाँ बोले भक्ति नष्ट विद्वेषी पाखे जीवे अज्ञ मान को कृपा कर जो मैंने भगवान विषय जानना अज्ञ अच्छा जगत भगवान प्रथा प्रचार कर श्लोक अच्छे मध्यम अधिकारी भक्त आठ कह ना ददाती ददाती नियमित एपरी भाव बुझा हो आयर 50% 50 भाग मंदिर रे भगवान और भक्त सेवार दान कर ददाती शब्द जो अर्थ दिगला मैंने शास्त्र अच्छी दिखाई कहला कह 50% आयर आम जहाँ आय करे तो कहल गोपाल कृष्ण महाराज 100% दे दौर जगत अच्छा भक्त चिंता कर ये जन गृहस्थ भक्त 50% आयर देवा उचित भगवान भक्त सेवा मंदिर गुरुमा दीक्षा फर्म तुम्हें तुम आयर केसेंट भगवान को सेवार दौ टैक्स सरकार नहीं जाऊँ टैक्स जीएसटी लगे डेली तेल पकड़े पेट्रोल केसेंट जीएसटी ओडिशा सरकार नौ 28% गोटे लिटर तेल रे माने 28 टका होची ओडिसा गवर्नमेंट सरकार चलुची किंती आपण के एते सुविधा ते योजना सरकार दोउची कोन आज्ञा 70 टका तेल पके 28 टका के ओडिसा सरकार रो बुझिबा त सरकार के त नउची आ बाजु नि प्लीज एई जे दै ए कोन केतेटा जिंस सरकार रो जीएसटी नै जे पेट्रोल तेल रे नै आ कोते जोटा ह्यूज जिंस सब तो सेते जान जीएसटी नै सेटा लगो ना कने सेटा जे मेन आयो तो कथा हूँ कौन भगवान सेवारे भी आम आयर किसेंट दान दवा दरकार कहते ना बारंबार सप्तम स्कंध युधिष्ठ महाराज कहते बारंबार नारद मुनि कहते यदि किसी अंश अर्थटा शोध नवनी अर्थटा अनर्थर कारण से अर्थ भगवत भक्ति जी दान न दिजाव कौन हम आम जो अर्जित अर्थ कर्म फल टाइम निजे भोग कल से भगवान गीता कौन कहले ना यज्ञाता कर्म अन्यत्र लोक करता कर्म बंधन पड़ब संसार जेहतु कर्म करवल पिला छ संसार लगे सीदिन परवर्ती जन्म से पाप पुण्य जहाँ भोग करने कर्म बंधन पुणी लगे पूरा भक्ति मिली कर्म बंधन तो से कहते अनुन्नत भक्त मानी उन्नत भक्त पाखु श्रवण करेंगे किसी अनुन्नत भक्त उन्नत भक्त संघरे जाए संशय दूर कर भगवत कथा शुणी प्रीति विनिमय क्षेत्र में इस्कन भक्त और जागतिक लोक सावधानता अवलम्बन करवा उचित एवं कंग्रीगेशन विभिन्न लोकों मध्य प्रीति विनिमय यह नीति एक प्रकार सम्मान भाव प्रजुज्य जे जो मैंने मंदिर भक्त मान रही तो साधारण जगत लोक समस्त जीवा लोक समस्त जनसाधारण पाखे जा भगवान को कथा प्रचार कर लोक मान लोक सहित प्रीति विनिमय यही हम केवल उद्देश्य प्रभुपाद चाहते जे आम प्रीति विनिमय दृढ़ भाव होमती संसार को कम से कम भल पाई मंदिर वासी भगवान कथा शुणे भगवान सहित सम्बन्ध रहा बहुत गुरुत्वपूर्ण जन जी भगवान को भल न पाई भक्त को भल पाइगला भगवान को पक्ष प्रीति ना गुरुमा से कथा कहते बार बार प्रचार करने क्षेत्र में तो लोक घर को जाओ सब बड़ प्रचार हो परिवर्तन परिदर्शन लोक भक्त को घर को जीव जाए शास्त्र कथा छाड़ प्रथम शास्त्र कथा श्रद्धा दी प्रकार गोटे शास्त्रीय श्रद्धा गोटे लौकिक श्रद्धा लोक फास्ट लोक पाक जी भौतिक लोक जमा शास्त्र कथा श्रद्धा करेंगे कौन गीता भागवत लागू जे गीता भागवत कृष्ण स्वर्ग जीव हजार ग्रहण करौकिक श्रद्धा लोक कथा श्रद्धा लोक घर गल प्रीतिपूर्ण व्यवहार कर मायपुर आस मायपुर आस कि असुविधा नहीं प्रसाद दब ताको अनुष्ठान डाक आस प्रसाद पाई जातु किसी गोटे सद व्यवहार रखे सहित थर दी थर गले तुमको आदर डाक ସେଠୁ ତମେ ତାକୁ କିଛି ଉପଦେଶ କଥା କହୁ ଜମା ଆଗେ ଏକଦମ ପ୍ରବଚନ ଦେବା ଦରକାର ନାହିଁ କିଛି ଏମିତି ଭଲ ପାଇବାର କଥା ହବ ତାଙ୍କ ବିଷୟରେ ଜାଣିବ ଭଲ ମନ୍ଦ ଗୋଟେ ଯେମିତି ଲୋକ ସେ ଦେଖାହେଲେ ଗୋଟେ ସମ୍ପର୍କ ଏମିତି କୋଉ ରାସ୍ତାଘାଟରେ ଦେଖାହଉଛି ଟ୍ରେନ ବସ୍ରେ ଦେଖାହଉଛି ପ୍ରୀତି ହେଇଯାଉନି କୋଉଠି ଘର ଦ୍ଵାରା ଭଲ ମନ୍ଦ ଟିକେ ସାହାଯ୍ୟ ସହାନୁଭୂତି ମୂଳକ କଥାବାର୍ତ୍ତା କରତେ କରି ତା ସହିତ ଗୋଟେ ଶ୍ରଦ୍ଧା ଜନ୍ମିବ ଆସନ୍ତୁ ମାୟାପୁର ବୁଲିକି ଯାଆନ୍ତୁ ଯାହା ବି କିଛି ଗୋଟେ ଶ୍ରଦ୍ଧା ଜନ୍ମିବ କରତେ କରତେ ତା ସହିତ ଯେତେବେଳେ ତମର ତମ କଥା ଏଟା ଲୌକିକ କଥା ସେ ତମ ଲୋକ କଥାରେ ସେ ଶ୍ରଦ୍ଧା ଜନ୍ମିଲା ତାର ଯେତେବେଳେ ଶ୍ରଦ୍ଧା ଜନ୍ମିକି ତମ ପ୍ରତି ତାର ଶ୍ରଦ୍ଧା ଆସିଗଲା ସେତେବେଳେ ତମେ ଯେତେବେଳେ ତାକୁ କହିବ ତମେ କହୁଛ ଏଇଟା କରୁଥିଲ ଏଇଟା କରୁନ ଟିକେ ଟିକେ କୋଉ ଲୋକ ଅନୁସାରେ ଦେଖିବ କେତେ ଗ୍ରହଣ କରିବେ ମାନସିକତା ତାର ସେମିତି ଟିକେ କହିବ ସେ ଗ୍ରହଣ କରିବ ତାପରେ କହୁଛ ଗୀତା ପଢୁ ଏକା ଦିନେ ସେ ଗୀତା ପଢିବନି କିନ୍ତୁ ଆଗେ ଆମ କଥାରେ ଯଦି ଶ୍ରଦ୍ଧା ଆସିଗଲା ତାପରେ ତା ଶାସ୍ତ୍ର କଥାରେ ଶ୍ରଦ୍ଧା ଆସିବ ଏଇଟା ହଉଛି କଥା ସେଥିପାଇଁ ପ୍ରୀତି ବିନିମୟଟା ବହୁତ ବଡ କଡ଼ା ହଉଛି ରିଲେସନସିପ ଆଉ ଯଦି ଭକ୍ତ ଜଣେ ଲୋକ ଯଦି ଭକ୍ତ ପ୍ରତି ରିଲେସନ ଭଲ ପାଇବା ନାହିଁ ଭଗବାନ ପ୍ରତି କେମିତି ପ୍ରୀତି ଜନ୍ମିବ ଜନ୍ମିବ କି ଜନ୍ମିବ ନିଜ ନିଜ ଦେଖାଶୁଣା ଜୀବନଯାତ୍ରା ଭିତରେ ଗୋଟେ ଭଲ ପାଇବା ହଉନି ଆଉ ଭଗବାନଙ୍କୁ କେମିତି ଭଲ ପାଇଯିବ ମଣିଷ ଯୋଉମାନେ ଏଠି ଭାବୁଛନ୍ତି ଆମେ ସଂସାର ଆମେ ଭାବୁଛନ୍ତି କଣ ଯେ ଠିକ ଅଛି ଯେ କିଏ ତାଙ୍କ ଘରକୁ ଯିବ କଣ କରିବ ତା ସହିତ ବସିକି କଣ ହବ ତା ସହ ଗପିକି ମତେ କଣ ମିଳିବ ଯୋଉମାନେ ଆମେ ଭକ୍ତ ଦୂରେଇବା ପାଇଁ ଯାଉ ମୋର ଘରେ ଅଛି ଠିକ ଅଛି ମୋର ଏକା ଭକ୍ତି କହୁଛି କଣ ଦରକାର ମଠ ମନ୍ଦିରକୁ ଯିବ ଯୋଉମାନେ ଭାବୁଛନ୍ତି ସେମାନେ କେବେ ଭକ୍ତି ଆଗେଇ ପାରିବେନି ଭଗବାନ ସହିତ ସମ୍ବନ୍ଧ କେବେ ସ୍ଥାପନ ହବ କେବେ ବି ହେଇପାରିବନି କାରଣ ପ୍ରୀତିଟା ଏଇଠି ହବ ଭକ୍ତ ସହିତ ପ୍ରୀତି ବଢିଲେ ଭଗବାନ ସହିତ ପ୍ରୀତି ବଢିଯିବ ଅଟୋମେଟିକ ଏମିତି କଥା ତ ସେଥିପାଇଁ ଆଉ ଦୁଇଟା ଖାଲି ପଢିଦେଉଛି ଶେଷ କରିଦେଇଛନ୍ତି ଉନ୍ନତ ଭକ୍ତ କୃଷ୍ଣ ଭକ୍ତି ପ୍ରଚାର ନିମନ୍ତେ ସମସ୍ତଙ୍କ ଦାନ ଗ୍ରହଣ କରିପାରିବେ ଉନ୍ନତ ଭକ୍ତ କୃଷ୍ଣ ଭଗବାନଙ୍କ ପ୍ରଚାର ପାଇଁ ଦାନ ଗ୍ରହଣ କରିପାରିବେ ସେ ଦାନକୁ କୃଷ୍ଣଙ୍କୁ ପ୍ରଚାର ସେବା ଲୋକେ ମାୟାବାଦୀ ବା କର୍ମୀଙ୍କ ରନ୍ଧା ହୋଇଥିବା ଖାଦ୍ୟ ନିମନ୍ତ୍ରଣ ଏବଂ ତାଙ୍କର ଦାନ ଗ୍ରହଣ କରିବା ଉଚିତ ନୁହେଁ କାହିଁକି ନା ତାଙ୍କ ସଙ୍ଗରେ କୃଷ୍ଣ ଭାବନାମୃତ ଉନ୍ନତି ଘଟେ ନାହିଁ ମାୟାବାଦୀ ଆଉ କର୍ମୀଙ୍କର ରନ୍ଧା ହୋଇଥିବା ଭକ୍ତଙ୍କ ଦ୍ଵାରା ହସ୍ତରେ ହସ୍ତ ପ୍ରସ୍ତୁତ ଗ୍ରହଣ କରିବେ କାରଣ ଭକ୍ତର ମନୋଭାବ ହୃଦୟ ଅଲଗା ଭକ୍ତି ଶ୍ରଦ୍ଧା ତାର ଅଲଗା କିନ୍ତୁ ମାୟାବାଦୀ କର୍ମୀଙ୍କର ଶ୍ରଦ୍ଧା ଅଲଗା କର୍ମୀମାନେ ଯେମିତି ଦେଖି ଖୁଏଇକି ଦେଖେଇଲେ ଦୁର୍ଯ୍ୟୋଧନ ଭଳିଆ ଶ୍ରଦ୍ଧା ଗୁଆଲା କୃଷ୍ଣ ଜୀବନରେ ଯାହା ଖାଇନଥିବେ ଆଜି ରାଜଭୋଗ ତାକୁ ଖୁଇକି ଦେଖେଇଦେବି କେମିତି ରାଜଭୋଗ ଏଇଭଳିଆ ଭାବନା ନିଜର ବଢିବାରେ ସେମାନେ ଭଗବାନ ପାଇଁ ସେମାନେ ରାନ୍ଧି ନାହାନ୍ତି ସାଧୁସନ୍ଥଙ୍କ ପାଇଁ ସେମାନେ ରାନ୍ଧି ନଥାନ୍ତି ସେଥିପାଇଁ ତାଙ୍କର ରନ୍ଧନ ଖାଇବେନି ହଁ ଅହଙ୍କାର ମିଶ୍ରିତ ରନ୍ଧନ ସେଥିରେ ସେଥିରେ କଣ ହବ ନା ପତନ ହବ ସେଥିପାଇଁ ସେ ସମସ୍ତ ଖାଦ୍ୟ ଗ୍ରହଣ କରିବେ ସେଥିପାଇଁ କାହିଁ କୁହାଯାଉଛି ଲୋକ ହୋଟେଲ ବଜାରରୁ ନ ଖାଇବା ପାଇଁ କାହିଁ କୁହାଯାଉଛି ହୋଟେଲ ବଜାରରୁ ଖାଦ୍ୟକୁ ଆଣିକି ଭଗବାନ ଭୋଗ ନ ଲଗାଇବା ପାଇଁ ସେ ଲୋକଟା ରୋଷେଇ କରୁଛି କୋଉ ପଇସା ଶ୍ରଦ୍ଧାରେ ରୋଷେଇ କରୁଛି ବା ଯାହା କରିଛି ତାର କଣ ଭକ୍ତିରେ କରିଛି ନା ପ୍ରୀତିରେ କରୁଛି ସେ ତା ବେପାର ଉଦ୍ଦେଶ୍ୟରେ କରୁଛି ସେଥିପାଇଁ ସେ ବସ୍ତୁରୁ ଯେତେ ଦୂରେଇ କରିବେ ସେତେ ଭଲ ଯାଇ ତ ଏ ହେଉଛି ଉପଦେଶର ଚାରିଟା ଶ୍ଳୋକ ଏଗାରଟା ରହିଛି ଆଉ କେତେବେଳେ ହେଲେ ଆଉ ଗୋଟିଏ କ୍ଲାସରେ ସାରାଂଶ କହିଦେଲେ ହବ କେତେବେଳେ ଯାଇ କାଲି ବାଲେଶ୍ୱର ସନ୍ଧ୍ୟାରେ ମିଟିଂ ତ ଯାଇ ହଉ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ତିନି ଦିନ ଆପଣମାନେ ଆସି କଷ୍ଟ କରି ବସିକି ଶ୍ରବଣ କରୁଛନ୍ତି ମୋର ଦୁର୍ଭାଗ୍ୟ ଯେ ମୁଁ କିଛି ପଢିନି କିନ୍ତୁ ଆପଣମାନେ କ୍ଲାସ ଦଉଛି ଯାଇ ହଉ ତ ବହୁତ ବହୁତ ଧନ୍ୟବାଦ ଆପଣମାନଙ୍କୁ ତ କାହାର କିଛି ପ୍ରଶ୍ନ ମନ୍ତବ୍ୟ ତାପରେ ନାମାଚାର୍ଯ୍ୟ ପ୍ରଭୁ ଆଉ ଆମର ନିତ୍ୟମୁକ୍ତ ପ୍ରଭୁ ଆମର ସଂଶୟ ଦୂରୀଭୂତ କରିଦେବେ ଅସୁବିଧା ନାହିଁ କାହାର କଣ ଜିଜ୍ଞାସା ରହିଗଲା ଏଇ କୁହାଗଲା ନା ଗୁଜ୍ୟ ମାଖ୍ୟାତି ପୁଚ୍ଛତି ଗୁଜ୍ୟ ମାଖ୍ୟାତି ପୁଚ୍ଛତି ଭୁମତେ ଭଜ ଏତେ ହଉଛି ଦେବୀ ମନ୍ଦିର ଆସି ପ୍ରସାଦ ପାଉଛନ୍ତି ଅସୁବିଧା ନାହିଁ କିନ୍ତୁ ମୁଁ ଖାଲି କହିଲି କିନ୍ତୁ ଆପଣମାନେ ଦଦାତି ପ୍ରତିଗୁନ୍ନାତି କିଛି ରହିବା ଦରକାର ଦଦ୍ୟାତି ହେଲା ପ୍ରତିଗୁନ୍ନାତି କିଛି ହଉ ବା ଗୁଜ୍ୟ ମାଖ୍ୟାତି ପୃଚ୍ଛତି କଣ କାହାର ପ୍ରଶ୍ନ ବା କିଛି ମନ୍ତବ୍ୟ ମନ୍ତବ୍ୟ ନା କମେଣ୍ଟ ଯାହା ଯଦି କିଛି ଏ ବିଷୟରେ କିଛି ଅନୁଭବ ଅଛି ସେସବୁ କୁହନ୍ତୁ ମୁଁ ଯାଇକି ପଚାରିଲି ମୁଁ କ୍ଲାସରେ ପଚାରିଲି ଉପମା ଦିଅ ଦମନ ଉତ୍ତର ଏଇଟା ହଉଛି ପ୍ରତିଗୁନ୍ନାତି ଗୁଜ୍ୟ ମାଖ୍ୟାତି ପୃଚ୍ଛତି ଏଇଟା ହବା ଦରକାର ପ୍ରଭୁପାଦ ଏଇ ସିଷ୍ଟମ ଗୁଡା ଚଳୁଛି ମୁଁ କେବଳ ଲେକ୍ଚର ଲେକ୍ଚର ଦେଇ ନିଷ୍କର୍ମୀ ହୁଏନି ପ୍ରଭୁପାଦ ତିଆରି କରୁନାହାନ୍ତି ଜଣେ ଆସିଲେ ପ୍ରବଚକ ବସିକି ଏକଦମ ଘଣ୍ଟା ପରେ ଘଣ୍ଟା ଗାଳି ଦେଇଗଲେ ଭକ୍ତି ପୁରୁଷ ମାନେ ଜମା ଛାଡ଼ିଥିଲେ ଭକ୍ତି କୃଷ୍ଣ ମହାରାଜ ଗୁରୁମାନେ ପୁରା କଣ କରନ୍ତି ଏଇ ଏଇ ଶ୍ଳୋକ ଗୁଡାକୁ ବହୁତ ଫଲୋ କରନ୍ତି। ଅନ୍ୟ ଭକ୍ତ ଫଲୋ କରନ୍ତି ଖାଲି ପ୍ରବଚନ ଲାଷ୍ଟ ଫାଷ୍ଟ ଲାଷ୍ଟ ପଏଣ୍ଟ ଦେଇଦେବେ କୌଣସି କ୍ୱେଶ୍ଚନ ନଦେବେ ନା ମଝିରେ ପଚାରିବା। ଭକ୍ତି କୃଷ୍ଣ ତ ଟ୍ୟୁସନ କଲା ଭଳିଆ ପୁରା ଟ୍ୟୁସନ କରିଦେବେ ଯାହା ଯୋଉ ବିଷୟରେ କହିବେ ମୁଖସ୍ଥ କରେଇକି ଛାଡ଼ିବେ। କୁହ ଏଇଟା କଣ ସେଟା କଣ ତାହେଲେ ପ୍ରଶ୍ନ ଆସୁ। ପ୍ରଥମ ଶ୍ଳୋକରେ ଆମେ କଣ କଣ ଶିଖିଥିଲେ ପ୍ରଥମ ଶ୍ଳୋକ କଣ ଥିଲା ଛଅଟା ମେଘ କଣ କଣ ଖାଲି ଓଡ଼ିଆରେ ଶ୍ଳୋକ କୁହନ୍ତୁ କଣ କଣ ମେଘ ଛଅଟା ବା ଧନ୍ୟବାଦ। ଏବେ ମା ମାନଙ୍କ ପାଇଁ ଛଅଟା ବେଗ ଗଲା। ତାପରେ ସେକେଣ୍ଡ ଶ୍ଳୋକରେ କଣ ଥିଲା ଅତ୍ୟାହାର ଆଚ୍ଛା ଅତ୍ୟାହାର ହେଲା ବେଶୀ ଅତ୍ୟାହାର ଦୁଇ ପ୍ରକାର ବୁଝୁଛନ୍ତି ଅଧିକ ସଞ୍ଚୟ ଅଧିକ ଖାଦ୍ୟ ଗ୍ରହଣ ଦୁଇଟା ପ୍ରଚଳ୍ପ ତାପରେ ଲୋକ ତିନି 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 ତାପରେ ଆଜ୍ଞା ଜନସଂଘ ମାନେ ଜନସଂଘ ଚାରି ଆଉ ଦୁଇଟା ନିୟମାଗ୍ରହ ପାଞ୍ଚ ଆଉ ଗୋଟେ ରହିଗଲା ପ୍ରୟାସ। ବହୁତ ଚେଷ୍ଟା ବହୁତ ଉଦ୍ୟମ ଭୌତିକ ବିଶ୍ୱ ସମ୍ପତ୍ତି ପାଇବେ ବହୁତ ଉଦ୍ୟମ ଚେଷ୍ଟା ସେ ଏଇଠି ସେ ଚେଷ୍ଟା ବି କୁହାଯାଉଛି। ଆଚ୍ଛା